গোটি প্রণাম পূর্বক প্রভা ভিক্ষা করি। প্রভু শ্রী শ্রী গৌর নিতাই, শ্রী শ্রী কৃষ্ণ বলরাম, শ্রী শ্রী জগন্নাথ বলদেব সুদরা মহারণী, শ্রী শ্রী গৌরাধ গোপীনাথ জীবকর মহাপ্রভাশ্রী, ଉପସ୍ଥିତ ସମସ୍ତ ବୈଷ୍ଣବ ଭକ୍ତମାନଙ୍କର ଚରଣ କମଳ ତଳେ ପ୍ରଣାମ ପୂର୍ବକ କୃପା ଭିକ୍ଷା କରି, ଏବଂ ଯେଉଁମାନେ ଏଇ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ମାଧ୍ୟମରେ ଦର୍ଶନ କରୁଛନ୍ତି, ଶ୍ରବଣ କରୁଛନ୍ତି, ସମସ୍ତ ଭକ୍ତମାନଙ୍କ ପାଦପଦ୍ମ ତଳେ ନିଜକୁ ସମର୍ପିତ କରି ଶ୍ରୀ ଶ୍ରୀ ଚୈତନ୍ୟ ଶ୍ରୀଖାଷ୍ଟକମ୍ କୀର୍ତ୍ତନ କରିବା ପାଇଁ ନିଜକୁ ସମର୍ପିତ କରୁଛି। ବିଶେଷ କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରୁଛି, ଯେହେତୁ ଆପଣମାନେ ସମସ୍ତେ ଶ୍ରଦ୍ଧାର ସହିତ ଏହି ଚୈତନ୍ୟ ଶ୍ରୀଖାଷ୍ଟକମ୍କୁ ଆସ୍ୱାଦନ କରୁଛନ୍ତି। ତେଣୁ ମହାପ୍ରଭୁ ଏହି ଶିକ୍ଷାଷ୍ଟକଙ୍କୁ ଆସ୍ୱାଦନ କରିଥିଲେ। ଯଦିଓ ମହାପ୍ରଭୁଙ୍କ ଭଳି ଆମେ ଆସ୍ୱାଦନ କରିପାରିବା ସମ୍ଭବ ନୁହଁ, କିନ୍ତୁ ଆମେ ଏଭଳି ଆଚାର୍ଯ୍ୟମାନଙ୍କର ସିଦ୍ଧାନ୍ତକୁ ନେଇକି ଆମେ ଯେଉଁ ଆଲୋଚନା କରୁଛେ, ସେଥିରେ ଆମେ ଯେଉଁ ଆସ୍ୱାଦନ କରୁଛେ, ସେଇ ଆସ୍ୱାଦନ ଯୋଗୁଁ ଆମର ଭକ୍ତିରେ କେମିତି ଦୃଢ଼ ଭାବ ଆସିବ, କେମିତି ଆମ ଭକ୍ତିକୁ ଆମେ ସଜାଗ ରଖିପାରିବା, ସବୁ ସମୟ ପାଇଁ ସତର୍କ ହୋଇପାରିବା, ଆମର ଭକ୍ତିର ପ୍ରତିବନ୍ଧକ ଯାହା ଆସୁଛି, ବାଧା ଯାହା ଆସୁଛି, ଅନର୍ଥ ଯାହା ଆସୁଛି, ତାକୁ ଦୂର କରିବା ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିବା, ଏଇ ଦୃଷ୍ଟିରୁ ଆମେ ଏଇଟା ଆଲୋଚନା କରୁଛେ। ତେଣୁ ସେହି ହିସାବରେ ଯଦି ବିଚାର କରୁଛେ, ଆମେ ସେଇ ଆସ୍ୱାଦନ ଆମର କେବଳ ସେୟା, କାରଣ ନିଜକୁ ଆମେ ସୁରକ୍ଷିତ ରଖିବା ହିଁ ହେଉଛି ବହୁତ ବଡ଼ ଆମ ପାଇଁ ପରୀକ୍ଷା, ତାପରେ ଆସ୍ୱାଦନ ହେବ। ତେବେ ଏଇ ମହାମନ୍ତ୍ର ଶ୍ରୀକୃଷ୍ଣ ସଂକୀର୍ତ୍ତନମ୍ ର ଜୟ ହେଉ, ମହାପ୍ରଭୁ କହୁଥିଲେ ପରମ ବିଜେତେ ଶ୍ରୀକୃଷ୍ଣ ସଂକୀର୍ତ୍ତନମ୍। ତେଣୁ ସଂକୀର୍ତ୍ତନ ବା ନାମକୁ ଯିଏ ଆଶ୍ରୟ କରନ୍ତି, ଯିଏ ନାମ ଆଶ୍ରିତ ହୁଅନ୍ତି, ତାଙ୍କର କ'ଣ ସବୁ ଅନୁଭବ ହୁଏ, କ'ଣ ଫଳ ସେ ପ୍ରାପ୍ତ ହୁଅନ୍ତି, ଏବଂ ସେ ନାମ କିଭଳି କରିବା ଉଚିତ, ତା ବିଷୟରେ ସମ୍ପୂର୍ଣ୍ଣ ଏଇ ଶ୍ରୀ ଚୈତନ୍ୟ ଶ୍ରୀଖାଷ୍ଟକମ୍ ଭିତରେ ସମ୍ପୂର୍ଣ୍ଣ ସିଦ୍ଧାନ୍ତ ରହିଛନ୍ତି, ନାମ ବିଷୟକ ସମସ୍ତ ସିଦ୍ଧାନ୍ତ, ଏବଂ ବିଶେଷ କରି ବେଦର ବି ସମସ୍ତ ସିଦ୍ଧାନ୍ତ, ସମ୍ବନ୍ଧ, ଅଭିଧେୟ, ପ୍ରୟୋଜନ ଏହି ଚୈତନ୍ୟ ଶ୍ରୀଖାଷ୍ଟକମ୍ରେ ହିଁ ପ୍ରତୀୟମାନ ହୁଅନ୍ତି। ତେବେ ଆମେ ଆଲୋଚ୍ୟ ପ୍ରସଙ୍ଗକ୍ରମେ ଶ୍ରବଣ କରି ଆସୁଥିଲେ ତିନୋଟି ଜିନିଷ ଆମର ଆଲୋଚନା ହୋଇଛନ୍ତି, ଚେତ ଦର୍ପଣ ମାର୍ଜନମ୍, ଭବ ମହାଦାବାଗ୍ନି ନିର୍ବାପଣମ୍, ଶ୍ରେୟ କୈରବ ଚନ୍ଦ୍ରିକା ବିତରଣମ୍। ନାମ ସଂକୀର୍ତ୍ତନ ଦ୍ୱାରା ଏ ତିନୋଟି ହୁଏ, ଆହୁରି ଚାରିଟା ଜିନିଷ ବାକି ଅଛନ୍ତି। ଆଜିର ଆଲୋଚ୍ୟ ବିଷୟ ହେଉଛନ୍ତି ବିଦ୍ୟାବୋଧ ଜୀବନମ୍। ଏ ଚତୁର୍ଥ ନାମ ଯଜ୍ଞର ଯାହା ଆମେ ଶ୍ରବଣ କରି ଆସୁଥିଲେ, ନାମ ସଂକୀର୍ତ୍ତନ ରୂପକ ଯଜ୍ଞରୁ ସାତଟି ଫ୍ଲେମ୍ ବାହାରନ୍ତି। ଚତୁର୍ଥ ଫ୍ଲେମ୍ ହେଉଛନ୍ତି ବିଦ୍ୟାବୋଧ ଜୀବନମ୍। ତେବେ ଆଚାର୍ଯ୍ୟମାନେ ବହୁତ ସୁନ୍ଦର ସିଦ୍ଧାନ୍ତ ଦିଅନ୍ତି, ବିଶେଷ କରି ଭକ୍ତିମନ ଠାକୁର ସେ କଥା କହିଛନ୍ତି ଯେ ଆମେ ବିଦ୍ୟାବୋଧ ଜୀବନମ୍ ଯେଉଁ ଆଲୋଚନା କରିବା ପାଇଁ ଯାଉଛେ, ଏ ପ୍ରସଙ୍ଗଟା କାହିଁକି ଆସୁଛି, କାରଣ ଆମେ ଗତ ପ୍ରସଙ୍ଗରେ ଶ୍ରବଣ କରିଥିଲେ ଶ୍ରେୟ କୈରବ ଚନ୍ଦ୍ରିକା ବିତରଣମ୍। ଶ୍ରେୟ କୈରବ ଚନ୍ଦ୍ରିକା ବିତରଣମ୍ ତାକୁ ଆମେ ତ ତିନି ଦିନ ଆଲୋଚନା କରିଥିଲେ ଯେ ଭଗବାନ ଶ୍ରୀକୃଷ୍ଣଙ୍କର ନାମ ସଂକୀର୍ତ୍ତନ କରି ଭକ୍ତର ହୃଦୟରେ ସେ ହୃଦୟ କିଭଳି ନା କୁମୁଦ କୁସୁମ ଭଳି ତାର କଳି କ'ଣ ହୁଏ, ପ୍ରସ୍ଫୁଟିତ ହୁଏ, ଏବଂ ସେହି ସଦ୍ୟ ପ୍ରସ୍ଫୁଟିତ କୁମୁଦ ଉପରେ ଚନ୍ଦ୍ରର ଆଲୋକ ବର୍ଷା ହେଲେ ଯେମିତି ଶୋଭାୟମାନ ହୁଅନ୍ତି, ଭକ୍ତର ହୃଦୟ ଠିକ୍ ସେଭଳି ଶୋଭିତ ହୁଅନ୍ତି ଏବଂ ସୁଗନ୍ଧରେ ପରିପୂର୍ଣ୍ଣିତ ହୋଇଯାଆନ୍ତି, ଭକ୍ତଙ୍କ ହୃଦୟଟା ସେଭଳି ହୁଅନ୍ତି। ତେଣୁ ଭକ୍ତ ହେଉଛନ୍ତି ଭଗବାନଙ୍କର ଅତି ପ୍ରିୟ, ଯଦିଓ ସମସ୍ତେ ଭଗବାନଙ୍କର ପ୍ରିୟ, ଭଗବାନଙ୍କର କେହି ମାନେ ପର ନୁହନ୍ତି। ପୁତ୍ର ଯେତେ ଦୁଷ୍ଟ ହେଲେ ବି ପିତାଗଣ ତାଙ୍କୁ ସ୍ନେହରୁ ବଞ୍ଚିତ କରିଦିଅନ୍ତି ନା, ପୁତ୍ର ଯେତେ ଦୁଷ୍ଟ ହେଉ, ଯେତେ ନଷ୍ଟ ଚରିତ୍ର ହେଉ, ପିତାଙ୍କର ସ୍ନେହ ଥାଏ, ଭଗବାନ ଠିକ୍ ସେଭଳି ପୁତ୍ର ବୁଝିପାରେନି, ସିଏ ତାର ପଥଭ୍ରଷ୍ଟ ହୋଇଯାଏ, ତାର ପରିଣତି ସିଏ ଭୋଗୀ, ତା ପରିଣତି ସିଏ ଭୋଗିବା ପାଇଁ ବାଧ୍ୟ ହୁଏ ନିଜର କର୍ମଫଳ ଯୋଗୁଁ, ନିଜର କୃତକର୍ମ ଯୋଗୁଁ, ନିଜର ଆଚରଣ ଯୋଗୁଁ, ନିଜର ବ୍ୟବହାର ଯୋଗୁଁ। କିନ୍ତୁ ପିତାଙ୍କର ସବୁ ସମୟରେ ସଦିଚ୍ଛା, ସକାମନା ପୁତ୍ର ପ୍ରତି ଥାଏ, ଏବଂ ପୁତ୍ର ପ୍ରତି ପିତାଙ୍କର ସବୁବେଳେ ଆଶୀର୍ବାଦ ବି ଥାଏ। ଠିକ୍ ସେଭଳି ଭଗବାନ ନିଜେ ସ୍ପଷ୍ଟ ନିଜ ମୁଖରେ ହିଁ ପ୍ରକାଶ କରିଛନ୍ତି, ସମହଂ ସର୍ବଭୂତେ ସୁନମେ ଦଶସ୍ତିନ ପ୍ରିୟ, ଯିଏ ଭଜନ୍ତି ତୁମାଙ୍କ ଭକ୍ତି ଅମୟ ତେତେଶୁ ଚାପ୍ୟହଂ, ମୁଁ ସମସ୍ତଙ୍କ ପ୍ରତି ସମାନ, ସମହଂ ସର୍ବଭୂତେଶୁ, ସବୁ ସବୁ ଜୀବ କଥା କହୁଛନ୍ତି, ମଣିଷ କଥା କ'ଣ କୁହାଯିବ, ନମେ ଦେଶସ୍ତିନ ପ୍ରିୟ, କେହି ମୋର ଦେଶର ପାତ୍ର ନୁହଁ କି କେହି ମୋର ପ୍ରିୟ ନୁହଁ, ସମସ୍ତଙ୍କ ପ୍ରତି ସମାନ। କି ଯିଏ ଭଗବାନଙ୍କର ଭକ୍ତି କରନ୍ତି ସିଏ ହେଉଛନ୍ତି ଅତି ନିଜର, ସେମାନେ ହେଉଛନ୍ତି ଭକ୍ତ। ତେଣୁ ଭକ୍ତମାନେ ଯେହେତୁ ଭଗବାନ ପାଖରେ ସମର୍ପିତ ହୋଇଥାନ୍ତି, ଭଗବାନଙ୍କର ପ୍ରୀତ୍ୟର୍ଥେ କାର୍ଯ୍ୟ କରିଥାନ୍ତି, ଭଗବାନଙ୍କର ଭଜନ କରିଥାନ୍ତି, ଭଗବାନଙ୍କର ଭକ୍ତି ଯାଜନ କରୁଥାନ୍ତି, ସେଥିପାଇଁ ସେମାନେ ଭଗବାନଙ୍କର ପ୍ରିୟ। ତ ସେମାନଙ୍କର ହୃଦୟଟା କିଭଳି, ଏଇ ଗତ ପ୍ରସଙ୍ଗରେ ଆମେ ଶ୍ରବଣ କରି ଆସୁଥିଲେ, ସେ କୈରବ ଚନ୍ଦ୍ରିକା ବିତରଣ ଅତି ଶୋଭାୟମାନ ହୁଏ ଏବଂ ସୁଗନ୍ଧରେ ପରିପୂର୍ଣ୍ଣିତ ହୋଇଥାଏ, ଇଏ ହେଉଛି ଭକ୍ତର ହୃଦୟ। ତେବେ ଏଇ ଯେଉଁ ପ୍ରସଙ୍ଗ ବର୍ତ୍ତମାନ ଆମେ ଶୁଣିବା ପାଇଁ ଯାଉଛେ ଆଜିଠୁ, ସେଠି ପ୍ରଶ୍ନ ଆସୁଛି, ଆଚ୍ଛା ଭକ୍ତଙ୍କର ହୃଦୟଟା ତ ସେଭଳି ହୁଏ, ତେବେ ସେଇଭଳି ଭକ୍ତଙ୍କର ଆଚରଣ କିଭଳି ହୁଏ, ଭକ୍ତଙ୍କର ଆଚରଣ କିଭଳି, ତା ପର ପ୍ରସଙ୍ଗ ବିଦ୍ୟାବୋଧ ଜୀବନ, ଇଏ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଯଦିଓ ସାତଟି ଯାକ ବିଷୟ ବହୁତ ଆସ୍ୱାଦନୀୟ, ତେବେ ଏଇ ପ୍ରସଙ୍ଗ ମୋତେ ଲାଗୁଛି ଏଇ ଯେଉଁ ବିଦ୍ୟାବୋଧ ଜୀବନ ଇଏ ବହୁତ ଆସ୍ୱାଦନୀୟ, କାରଣ ଏଠି ସବୁକିଛି ରହିଛନ୍ତି। ସାତଟି ଜିନିଷ ଯାହା ମହାପ୍ରଭୁ ଶିକ୍ଷା ଦେଇଛନ୍ତି ସବୁ ଜିନିଷ ହିଁ ଗୁରୁତ୍ୱପୂର୍ଣ୍ଣ, କାହାକୁ ଗୌଣ ବୋଲି ତ ବିଚାର କରିପାରିବାନି, କାରଣ ମହାପ୍ରଭୁଙ୍କର ଆସ୍ୱାଦନ ଜିନିଷ କାହାକୁ ଗୌଣ ବିଚାର କରାଯାଇପାରିବ ନା। କିନ୍ତୁ ଭକ୍ତର ଆଚରଣ କିଭଳି ହେବା ଉଚିତ, ସେଇ ଭକ୍ତ ଯାହା ହୃଦୟରେ ଭଗବାନ ରହିଥାନ୍ତି, ଏଭଳି ପଦ୍ମ କଇଁ ଭଳି ଯେମିତି ସବୁ ଶ୍ରବଣ କରି ଆସୁଥିଲେ, ପ୍ରସ୍ଫୁଟିତ କୁମୁଦ ଯେମିତି ଚନ୍ଦ୍ର କିରଣରେ ଯେମିତି ଶୋଭାୟମାନ ହୋଇଥାନ୍ତି, ଭକ୍ତର ହୃଦୟଟା ସେଭଳି ହୋଇଥାଏ, ତାହେଲେ ସେ ଭକ୍ତଙ୍କର ଆଚରଣ କିଭଳି, ତାପରେ ମହାପ୍ରଭୁ କହୁଛନ୍ତି ସେ ଭକ୍ତଙ୍କ ଆଚରଣ କିଭଳି ନା ବିଦ୍ୟା ବୋଧ ଜୀବନ, ଭକ୍ତଙ୍କର ଆଚରଣଟା ହେଉଛି ସେଭଳି। ତେବେ ଏଠୁ ଆମେ ଶୁଣିବା ଭକ୍ତିବିନୋଦ ଠାକୁରଙ୍କର ଟୀକା କ'ଣ, ଯଦିଓ ପ୍ରତି ପଏଣ୍ଟ ଉପରେ ଭକ୍ତିବିନୋଦ ଠାକୁର ଯାହା ଟୀକା ନେଇଛନ୍ତି ସେ ଟୀକାକୁ ନେଇକି ହିଁ ଆମେ ଆଲୋଚନା କରୁଛେ। ଭକ୍ତିବିନୋଦ ଠାକୁର କହୁଛନ୍ତି, ନନୁ ଶୁଦ୍ଧ ଭକ୍ତି ଲବ୍ଧାନାଂ କଦା ସ୍ୱସ୍ୱରୂପ ପ୍ରାପ୍ତି ଇତି। ଭକ୍ତିବିନୋଦ ଠାକୁର ପ୍ରଶ୍ନ ଉଠାଉଛନ୍ତି, ଆଚ୍ଛା ଯେତେବେଳେ ଏଇଭଳି ଶୁଦ୍ଧ ଭକ୍ତିର ସ୍ତର ଲାଭ କରେ ଭକ୍ତ, ତାହେଲେ ତା'ର ଯେଉଁ ନିର୍ମଳ ଆଧ୍ୟାତ୍ମିକ ସ୍ୱରୂପଟା କେତେବେଳେ ସେ ପ୍ରାପ୍ତି ହୁଏ, ସେଟା ହିଁ କହୁଛନ୍ତି ବିଦ୍ୟାବୋଧ ଜୀବନ। କାରଣ ଏଇ ବିଦ୍ୟାବୋଧ ଜୀବନ ୟା ଏ ଭିତରେ ବହୁତ ରହସ୍ୟ ଅଛି, ବହୁତ ଗୁଢ଼ ତତ୍ତ୍ୱ ଅଛି। ଏଇଠି ଜୀବର ସ୍ୱରୂପ ଉପଲବ୍ଧି ହୁଏ, ସେ ସ୍ୱରୂପଟା କ'ଣ ଶୁଣିବା ଶେଷରେ ଆସିବ, ବିଦ୍ୟାବୋଧ ଜୀବନର ଶେଷରେ ସେ ସ୍ୱରୂପ ବିଷୟରେ ଭକ୍ତିବିନୋଦ ଠାକୁର ଶିକ୍ଷା ଦେବେ। ତେଣୁ ଏଠି ସେ ପ୍ରଶ୍ନ ଉଠାଉଛନ୍ତି, କଦା ସ୍ୱସ୍ୱରୂପ ପ୍ରାପ୍ତି ଇତି, ଭକ୍ତ ତାର ସ୍ୱରୂପଟାକୁ କେତେବେଳେ ପ୍ରାପ୍ତ ହେବ ଏଇ ସ୍ଥିତିରେ, ବିଦ୍ୟାବୋଧ ଜୀବନ, ବିଦ୍ୟାବୋଧ ଜୀବନ ଏଇ ସ୍ଥିତିରେ ସେ ତାର ସ୍ୱରୂପକୁ ବୁଝିପାରିବ, କ'ଣ ସ୍ୱରୂପ ସେ ସ୍ୱରୂପଟା ସେ ଏଇ ସ୍ଥିତିରେ ବୁଝିବ। ତେବେ ଭକ୍ତିବିନୋଦ ଠାକୁର ତାଙ୍କ ଟୀକାରେ ଉଠାଉଛନ୍ତି, ଏ ବିଦ୍ୟା କ'ଣ ଅବିଦ୍ୟା କ'ଣ, ବିଦ୍ୟା ଅବିଦ୍ୟା ଉଭୟ କାହାଠୁ ଆସିଛନ୍ତି, ବିଦ୍ୟା ଅବିଦ୍ୟା, ବିଦ୍ୟା ତାର ବିପରୀତ ହେଉଛି ଅବିଦ୍ୟା, କିନ୍ତୁ ଉଭୟ କାହାର ଶକ୍ତି, କାହାଠୁ ଆସିଛନ୍ତି, ଭଗବାନଙ୍କଠୁ ଆସିଛନ୍ତି। ଭଗବାନଙ୍କଠୁ କେମିତି ଆସିଛନ୍ତି, କାହିଁକି ବ୍ୟକ୍ତିମାନେ ଏଭଳି ବିଭିନ୍ନ ସ୍ତରର ହୋଇଯାଉଛନ୍ତି, ଏସବୁ ବହୁତ ବହୁତ ଗୁଢ଼ ସିଦ୍ଧାନ୍ତ। ଦେଖନ୍ତୁ ଭକ୍ତିବିନୋଦ ଠାକୁର କ'ଣ କହିଲେ, ଭଗବତ ଶକ୍ତି ବସ୍ତୁତଃ ଏକା ତସ୍ୟ ଦ୍ୱେ ବୃତ୍ତି। ବହୁତ ସୁନ୍ଦର ଏଠିକା, ଭଗବତ ଶକ୍ତି ବସ୍ତୁତଃ ଏକା ତସ୍ୟ ଦ୍ୱେ ବୃତ୍ତି, ତାର ଦୁଇଟା ବୃତ୍ତି ଭଗବତ ଶକ୍ତିର, କ'ଣ ଦୁଇଟା ବୃତ୍ତି, ଗୋଟେ ହେଉଛି ବିଦ୍ୟା, ଗୋଟେ ହେଉଛି ଅବିଦ୍ୟା, ବିଦ୍ୟା ଅବିଦ୍ୟା ଛ ବସ୍ତୁତଃ ଏକ, କିନ୍ତୁ ଦୁଇଟା ବୃତ୍ତି ବିଦ୍ୟା ଅବିଦ୍ୟା। କିନ୍ତୁ ପ୍ରାୟ ଜନସାଧାରଣ ମନୁଷ୍ୟମାନେ ଅବିଦ୍ୟାଟାକୁ ବିଦ୍ୟା ବୋଲି ବିଚାର କରିଥାନ୍ତି, ଯେମିତି ଆମେ ଗତ ପ୍ରସଙ୍ଗରେ ଶ୍ରବଣ କରି ଆସୁଥିଲେ, ପ୍ରେୟଟାକୁ ଶ୍ରେୟ ବୋଲି ମନେ କରିଥାନ୍ତି, ଠିକ୍ ସେଭଳି ଅବିଦ୍ୟାଟାକୁ ବିଦ୍ୟା ବୋଲି ମନେ କରିଥାନ୍ତି, କିନ୍ତୁ ସେ ଅବିଦ୍ୟାଟା ବି ଭଗବାନଙ୍କଠୁ ଆସିଛି। ମନେ ପ୍ରଶ୍ନ ଆସିପାରେ, ସେ ଅବିଦ୍ୟାଟା କେମିତି ଭଗବାନଙ୍କଠୁ ଆସିବ, ଅବିଦ୍ୟାଟା କେମିତି ଭଗବାନଙ୍କଠୁ ଆସିବ, ଚକ୍ରବାଦ କହୁଛି ଆର ଭକ୍ତିବିନୋଦ ଠାକୁର ସେ କଥା ହିଁ କହୁଛନ୍ତି, ଅବିଦ୍ୟା କିଭଳି ଆସିଛି, ବିଦ୍ୟା ଅବିଦ୍ୟା ଉଭୟ ଭଗବାନଙ୍କଠୁ ଆସିଛନ୍ତି। ଦେଖୁନାହାନ୍ତି, ଭଗବତ ଶକ୍ତି ବସ୍ତୁତଃ ଏକା, তস্য দুয়ে বৃত্তি, তার দুইটা বৃত্তি, গোটে বিদ্যা গোটা অবিদ্যা। আচ্ছা বিদ্যা কেউঠু আসছে, অবিদ্যা কেউঠু আসছে, ভগবানঙ্কর শক্তিরু আসছন্তি। ভগবানঙ্কর শক্তিরু কেমিতি দুইটা আসছন্তি, কাহার স্বরূপ পুনি কহছন্তি ভক্তিম ঠাকুর। বিদ্যা সা যোগমায়া স্বরূপ শক্তি ইতি পরিচয়তে। বিদ্যা এই যে বিদ্যা, বিদ্যা বধু জীবনম আমি শুনছি, বিদ্যাটা বিদ্যা সা যোগমায়া স্বরূপ শক্তি, বিদ্যা রূপরে স্বয়ং যোগমায়া হি পরিচিত, যোগমায়া হি বিদ্যা রূপরে পরিচিত, মানে বিদ্যাটা যোগমায়া ঠিক আছে। যোগমায়া কোণ মহামায়া কোণ সে তো আমি শ্রবণ করে বুঝিপার। আচ্ছা অবিদ্যাটা কেউঠু আসে তাহলে, বিদ্যার যেমিতি বোঝা যায় বিদ্যার জননী হচ্ছেন যোগমায়া, তাহলে অবিদ্যার জননী কি মহামায়া, দেখুনাহাঁন্তি সে কথা কে অবিদ্যা সা জড় প্রসবিনী জীব স্বরূপ গুণ আবরণকারিণী চ। অবিদ্যা হচ্ছে জড় প্রসবিনী, জড় প্রসবিনী অবিদ্যা যা সব এসব আমি যা সব দেখুছে শুনবা আসু, সেই ভক্তি ঠাকুর কেতে সুন্দর কেছেন, জীব স্বরূপ গুণ আবরণকারিণী চ। অবিদ্যা হচ্ছে এটা জীবর স্বরূপ গুণটাকে আবরণ করে দিয়ে, আচ্ছাদিত করে দিয়ে। বিদ্যা কোণ করে আমি শুনলে না ভক্তি ঠাকুর প্রথমে কম কে বিদ্যা কোণ করে, এটি কদা স্বরূপ, কদা স্বস্বরূপ প্রাপ্তি ইতি, তার স্বস্বরূপটা সে কেতবে প্রাপ্ত হব না, বিদ্যা যেতবে প্রাপ্ত হব, বিদ্যাবধ জীবন, বিদ্যা প্রাপ্ত হলে তার স্বরূপটা প্রাপ্ত হব। সে স্বরূপটা কোণ শুনছি, স্বরূপটা হচ্ছে কোণ কৃষ্ণ দাস, কিন্তু এটি শুনি ভক্তি ঠাকুর এত সুন্দর কথা কেছেন, সে স্বরূপটা কোণ পুরা রাধাভাব স্তরক নেবে, গোপীমানঙ্ক স্থিতি সে কিন্তু স্বরূপটা সে স্থিতি যাব যাব, এটি পুরা রাগানুগা ভক্তির স্থিতি এটি অছি, এই যে বিদ্যাবধ জীবন এটা বা স্বরূপ, স্বরূপ প্রকট হব এইটি, তেমন সে কথা ভক্তি ঠাকুর কুচন্দি। অবিদ্যা সা জড় প্রসবিনী, অবিদ্যা কোণ জড় প্রসবিনী, এবং স্বরূপ জীব স্বরূপ গুণ আবরণকারিণী চ, প্রকৃত জ্ঞানকে আবরণ করে দিয়ে, আচ্ছাদিত করে দিয়ে, তার স্বরূপটাকে আচ্ছাদিত করে দিয়ে। বর্তমান জীবর স্বরূপটা আচ্ছাদিত হয়ে যাচ্ছে কাহা যোগ, জীব আমি যেমনি শুনছে জীব হচ্ছে কৃষ্ণঙ্ক দাস, এটা আচ্ছাদিত হয়ে যাচ্ছে কাহা যোগ, অবিদ্যা যোগ না, অবিদ্যা যোগ আচ্ছাদিত হয়ে যাইছি, তাহলে অবিদ্যা কোণ আমি সমস্ত স্বীকার করছি, অবিদ্যা কাহু কহতি কি আচ্ছাদিত করিদি, দেখুন কত অতি সহজ সরল অতি কোণ সূক্ষ্ম সিদ্ধান্ত, অবিদ্যা আচ্ছাদিত করে দিয়েছি আমি কহছি সিদ্ধান্ত আমি শুনলে, হ্যাঁ জীব স্বরূপ গুণ আবরণকারিণী চ, অবিদ্যা অবিদ্যাটা জীবর স্বরূপকে কোণ আচ্ছাদন করে দিয়েছি। আচ্ছা আমি অবিদ্যা বলে কাহকু স্বীকার করছে প্রতিদিন সমস্তে কাহার স্মরণ আছে, হ্যাঁ শরীর অবিদ্যা জাল আমি স্বীকার করছে সবুদিন, শরীর অবিদ্যা জাল দেখুন এটাই হচ্ছে অবিদ্যা, আমার স্বরূপ গুণটাকে অবিদ্যা আচ্ছাদিত করে দিয়েছি, অবিদ্যা কোণ শরীর, আর শরীরটা কোণ জড় প্রসবিন না, শরীর সব জড় বস্তু রয়েছে না, চিন্ময় বস্তু কিছু আছে কি, আমি সেদিন শ্রবণ করছিলাম না শরীর ভিতরে দুইটা বস্তু আছে, জড় বি আছে চিন্ময় আছে, কিন্তু চিন্ময় বস্তুর চিন্ময়ত্বকে উপলব্ধি করে পাওনি, চিন্ময় বস্তুর চিন্ময়ত্বকে আত্ম যে আত্মস্থিতি সেটা কোণ উপলব্ধি হচ্ছে হয়ে পাওনি, কাহিকি না অবিদ্যার জাল তাকে আচ্ছাদিত করে দিয়েছি, অবিদ্যার জাল কোণ শরীর সমস্ত স্বীকার করছে প্রতিদিন কেথর, যেথর প্রসাদ সেবন করছে, আর যেতেথর প্রসাদ সেবন করছে সেথর স্বীকার করছে শরীর অবিদ্যা জাল বলে স্বীকার করুনি, তেমন কেমিতি অবিদ্যা রূপে আমি আচ্ছাদিত হয়ে রয়েছেন দেখুন, তেমন শরীর অবিদ্যা জাল পুঁ তা ভিতরে পুঁ আহ জাল ভিতরে পুঁ গোটে স্বতন্ত্র কোণ কোণ গোটে ফাঁস পড়ছে, সে ফাঁসটা কোণ জিভা, জাল তো ছন্দি হয়েছে, জাল ভিতরে পুঁ স্বতন্ত্র ফাঁস পড়ছে সে হচ্ছে জিহা, তাহার মধ্যে জিহা কাল, হ্যাঁ তাহার মধ্যে জিহা হাতি লোভ আমি শুনছি, এ কহিবা তৎপর জিহা মানে জাল, কিন্তু জাল ভিতরে পুঁ কাল হচ্ছে জিহা, তেমন শরীর অবিদ্যা জাল, শরীরকে অবিদ্যা জাল কাহিঁ কুহ হল প্রশ্ন আসব, শরীর অবিদ্যা জাল কাহিঁ, ଏ ଶରଦ କେତେ ଆମର ଉନ୍ନତ କାର୍ଯ୍ୟ କରୁଛି, ଶରଦ ଭଗବାନ ସେବାରେ ଲାଗୁଛି, ସବୁକିଛି କରୁଛି, ଶରଦରେ ଆମେ ଭକ୍ତି କରୁଛେ, ଶରଦରେ ତ ଭଗବାନ ସେବା କରୁଛେ, ଅବିଦ୍ୟା ଜାଲ କାହିଁକି କହାର କ'ଣ ତାର ପ୍ରଶ୍ନ କ'ଣ, ଯଦି କିଏ ପଚାରିଦେବ ପ୍ରଶ୍ନ କ'ଣ କହିବି, ଶରଦରେ ତ ଆମେ ଭକ୍ତି କରୁଛେ, ଶର ଯଦି ଅସୁସ୍ଥ ହେଲା ତ ଭକ୍ତି କରିବା ପାଇଁ ସମ୍ଭବ ହେଉନି, ଶରକୁ ତ ସୁସ୍ଥ ରଖୁଛେ, ଶର ତ ଭଗବାନଙ୍କ ସେବା କରୁଛି ନା, ତାହେଲେ ଅବିଦ୍ୟା ଜାଲ ବୋଲି ପୁଣି ଶାସ୍ତ୍ର କହିଲା କେମିତି କ'ଣ ତାର ସିଦ୍ଧାନ୍ତ? ହଁ ହଁ ସେଇ 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 ପଏଣ୍ଟ, କାରଣ ଭକ୍ତି ଠାକୁର ସେ କଥା କହିଲେନି, ଅବିଦ୍ୟା ସା ଜଡ଼ ପ୍ରସବିନୀ ଜୀବ ସ୍ୱରୂପ ଗୁଣ ଆବରଣକାରିଣୀ ଚ, ଜୀବର ସ୍ୱରୂପ ଗୁଣଟାକୁ ଆବରଣ କରି ଆଚ୍ଛାଦିତ କରିଦେଇଛି, କିଏ ଆଚ୍ଛାଦିତ କରିଦେଉଛି, ପୂର୍ବରୁ ଆମର ଆଲୋଚନା ହେଉଥିଲା ସେ ବିଷୟ, ମନ ଆଉ ଇନ୍ଦ୍ରିୟ ମାନେ, ମନ ଆଉ ଇନ୍ଦ୍ରିୟ ମାନେ ଏମିତି ନିଜ ନିଜର ଭୋଗ ପ୍ରବଣତା ପ୍ରତି କ'ଣ ଆକର୍ଷିତ ହେଇକି ଯାଉଛନ୍ତି, ଆତ୍ମସ୍ୱରୂପଟାକୁ ହିଁ ଭୁଲି ଯାଉଛନ୍ତି ସମସ୍ତେ, ଆମେ ଜାଣୁଛେ କିନ୍ତୁ ଅବିଦ୍ୟାର ଜାଲଟା କେମିତି ଦେଖନ୍ତୁ, ପ୍ରତି ମୁହୂର୍ତ୍ତରେ ସେ ଜାଲଟା ରହିଛି ଆଚ୍ଛାଦିତ କରିକି ଯିବୁ, ସେଇଥିପାଇଁ ତ କହୁଛି ଅବିଦ୍ୟା ଜାଲ, ତାହେଲେ ବିଦ୍ୟାଟା କ'ଣ? ଏଇ ତ ବିଦ୍ୟା ହେଉଛି ସ୍ୱରୂପ, ତାକୁ ଉପଲବ୍ଧି କରିବା ହେଉଛି ବିଦ୍ୟା, ତେଣୁ ଭକ୍ତିମନ ଠାକୁର କହିଲେ ଦୁଇଟା ହେଉଛି ଭଗବାନଙ୍କର ଶକ୍ତି, ବିଦ୍ୟା ଅବିଦ୍ୟା ଚ, ତେଣୁ ଅବିଦ୍ୟାଟା କେଉଁଠୁ ଆସୁଛି? ଅବିଦ୍ୟା ସା ଜଡ଼ ପ୍ରସବିନୀ, ଜଡ଼ ପ୍ରସବିନୀ, ଇଏ ମହାମାୟାର ସ୍ୱରୂପ, ଜୀବ ସ୍ୱରୂପ ଗୁଣ ଆବରଣକାରିଣୀ ଚ, ଜୀବର ସ୍ୱରୂପ ଗୁଣକୁ ଆବରଣ କରିଦେଉଛି, ତେଣୁ ମହାମାୟା ଅବିଦ୍ୟା ଶକ୍ତି ରୂପରେ ମହାମାୟାଙ୍କର ହିଁ ପ୍ରକାଶ, ବିଦ୍ୟା ହେଉଛନ୍ତି ଯୋଗ ମାୟା, ମହାମାୟା ଯିଏକି ଭୌତିକ ସୃଷ୍ଟିର କାରଣ, ଭଗବାନ ଯେଉଁ ସମସ୍ତେ ଆମେ ଜାଣିଛେ ଭଗବାନ ଈକ୍ଷଣ କରନ୍ତି, ଈକ୍ଷଣ କରିକି ପ୍ରକୃତି ପ୍ରକୃତିକୁ କ'ଣ ଗର୍ଭବତୀ କରାନ୍ତି, ତାପରେ ସୃଷ୍ଟି ହୁଏ, ସେ କାହା ପ୍ରତି ଈକ୍ଷଣ କରନ୍ତି? ସେ କ'ଣ ଯୋଗମାୟାଙ୍କ ପ୍ରତି ଈକ୍ଷଣ କରନ୍ତି କି? ନା, ମହାମାୟାଙ୍କ ପ୍ରତି, ତେଣୁ ଏଇ ଦେଖୁନାହାନ୍ତି ସେ କଥା ହିଁ ଦେଖୁନାହାନ୍ତି, ତବ ଇଚ୍ଛା ମତ ବ୍ରହ୍ମା କରେ ନ ସୃଜନ, ତବ ଇଚ୍ଛା ମତ ବ୍ରହ୍ମା କରେ ନ ସୃଜନ, ତବ ଇଚ୍ଛା ମତ ବିଷ୍ଣୁ କରେ ନ ପାଳନ, ତବ ଇଚ୍ଛା ମତ ବିଷ୍ଣୁ କରେ ନ ପାଳନ, ତବ ଇଚ୍ଛା ମତେ ଶିବ କରେ ନ ସଂହାର, ତବ ଇଚ୍ଛା ମତେ କରେ ନ ସଂହାର, ତବ ଇଚ୍ଛା ମତେ ମାୟା ସୁଜେ କାରାଗାର, ତବ ଇଚ୍ଛା ମତେ ମାୟା ସୁଜେ କାରାଗାର, ଦେଖନ୍ତୁ ସ୍ପଷ୍ଟ ଲେଖିଲେ, ତବ ଇଚ୍ଛା ମତ ବ୍ରହ୍ମା କରେ ନ ସୃଜନ, ତବ ଇଚ୍ଛା ମତ ବିଷ୍ଣୁ କରେ ନ ପାଳନ, ବିଷ୍ଣୁ ପାଳନ କରୁଛନ୍ତି ତବ ଇଚ୍ଛାରେ, ତବ ଇଚ୍ଛା ମାନେ କାହିଁ ଭଗବାନ ଶ୍ରୀକୃଷ୍ଣଙ୍କ ଇଚ୍ଛାରେ ନା, ତେଣୁ ଭଗବାନ ଶ୍ରୀକୃଷ୍ଣଙ୍କ ଇଚ୍ଛାରେ ବ୍ରହ୍ମା ସୃଷ୍ଟି କରୁଛନ୍ତି, ବିଷ୍ଣୁ ପାଳନ କରୁଛନ୍ତି, ଶିବଜୀ ସଂହାର କରୁଛନ୍ତି, ଏବଂ ତବ ଇଚ୍ଛା ମତେ ମାୟା ସୁଜେ କାରାଗାର, ମାୟା କାରାଗାର ସୃଷ୍ଟି କରୁଛି, କାରାଗାର ଆମେ ପାରୁଛନ୍ତି ନା, କାରାଗାର ଅଧିଷ୍ଠାତ୍ରୀ କିଏ, ଏ ଭୌତିକ ଜଗତର ଜେଲର କିଏ, ଦୁର୍ଗା ଦେବୀ, ସେ କିଏ କି ଯୋଗ ମାୟା, ଏ ସରି ମହାମାୟା, ସେ ହେଉଛନ୍ତି ମହାମାୟା, ତେଣୁ ଏଇ ଯୋ ମହାମାୟାଙ୍କ ଦ୍ୱାରା କ'ଣ ହେଉଛି, ସୁଜେ କାରାଗାର, ଆମେ ମହାମାୟା ପ୍ରାୟ ଲୋକ ବୁଝିପାରନ୍ତି, କିନ୍ତୁ ମହାମାୟା ବହୁତ ଭଗବାନଙ୍କର କ'ଣ ଭଗବାନଙ୍କର ସେବାରେ ସେ ନିଯୁକ୍ତ ହେଇଥିଲେ ନା, ଆମର ଦୁର୍ଗା ପୂଜା ସମୟରେ କେଉଁଠି ଗୋଟେ କ୍ଲାସ୍ ମୁଁ ସେଟା କହିଥିଲି, ଦୁର୍ଗାଦେବୀଙ୍କର କାହିଁକି ଏତେ ଜୋରରେ ପୂଜା ଚାଲିଛି ଜଗତରେ, ସମସ୍ତେ ପୂଜା କରୁଛନ୍ତି କାହିଁକି, ହଁ ଭଗବାନ ଶ୍ରୀକୃଷ୍ଣ ସାଙ୍କ୍ସନ୍ କରିଛନ୍ତି ବୋଲି, ନାଇଁ କେଉଁଠି ଅଛି, ଦଶମ ସ୍କନ୍ଧରେ ଅଛି ନା, ଭଗବାନ ଶ୍ରୀକୃଷ୍ଣ ସାଙ୍କ୍ସନ୍ କରିଛନ୍ତି ବୋଲି ଦୁର୍ଗା ମାଙ୍କର ଏତେ ଜୋରରେ ପୂଜା ଚାଲିଛି ଜଗତ ସାରା ସବୁଆଡ଼େ, ଭୌତିକ ଜଗତର ସେ ବା କାରାଗାର ସେ ହେଲେ ମୁଖ୍ୟ ଅଧିଷ୍ଠାତ୍ରୀ, ସିଏ ଚାହିଁଲେ କାରାଗାରରୁ କ'ଣ ଫିଟେଇକି ଛାଡ଼ିବେ, ମୁଁ ସେଇଟା ପୁଣି ଭଗବାନ କହି ଛାଡ଼େ, ନଚେତ ହେବନି, ବିଦ୍ୟା ପ୍ରାପ୍ତ ହେଲେ ସିନା ସିଏ ଛାଡ଼ିବେ, ନଚେତ କେମିତି, ନଚେତ ଏଇ ଜେଲ୍ ଭିତରେ ସିଏ ବହୁତ ସୁଯୋଗ ଦେଇପାରନ୍ତି, ଜେଲ୍ ଭିତରେ ଜଣେ ଜେଲରକୁ ହାତ କରିକି ସେ ବହୁତ କିଛି ଫାସିଲିଟି ପାଇପାରେ, ଠିକ୍ ସେ ଜଣେ ଦୁର୍ଗା ମାଙ୍କର ପୂଜା କରିକି ସେବା କରିକି ସେ ଏଇ ଜଗତରେ ବହୁତ କିଛି ପାଇପାରେ, କିନ୍ତୁ ସେଇଟା କ'ଣ ଜୀବନର ଲକ୍ଷ୍ୟ କି, ସେ କ'ଣ କାରାଗାର ଭିତରୁ ଉତ୍ତୀର୍ଣ୍ଣ ହେବ କି, ପୁଣି ତ କାରାଗାର ଭିତରୁ ଆସିବ ନା, ସର ଛାଡ଼ିଲା ପରେ ପୁଣି କାରାଗାର ଭିତରେ ହିଁ ରହିଲା, କାହିଁକିନା ଭଗବାନଙ୍କ ଇଚ୍ଛାରେ ଏସବୁ ହେଉଛି ନା, ତବ ଇଚ୍ଛା ମୋତେ ମାୟା ସୃଜେ କାରାଗାର, ମାୟା କାରାଗାର ସୃଷ୍ଟି କରିଛନ୍ତି, ଆସିବ ଆମର ଆନନ୍ଦା ବୁଦ୍ଧି ବର୍ଦ୍ଧନମ ସେଠି ସେଠି ଆସିବ, ସେଠି କିମ୍ବା ପ୍ରତିପଦନ ପୂର୍ଣ୍ଣାମୃତା ସ୍ୱାଦନମ ସେଠି ଆସିବ, ବ୍ରହ୍ମାଣ୍ଡର କେତେ ସବୁ ଲେୟାର ଅଛି, ସେ ଆନନ୍ଦ କେଉଁ କେଉଁଠି କେତେ ସ୍ତରର ଅଛି ସେସବୁ ବର୍ଣ୍ଣନା ଅଛି, ସେଠି ବହୁତ ଗୂଢ଼ ରହସ୍ୟ ସେଇଠି ଅଛି, ସବୁଠି ତ ରହିଛି ଗୂଢ଼ ରହସ୍ୟ, ଦେବୀଧାମ କେଉଁଟା, ଆମେ ଯେଉଁ ଅଛେ ଏଇଟା ଦେବୀଧାମ, ଦେବୀ ହେଉଛନ୍ତି ଏହାର ଅଧିଷ୍ଠାତ୍ରୀ ମୁଖ୍ୟ, ସିଏ ଚାହିଁଲେ ତ ଛାଡ଼ିବେ ଜେଲ୍ରୁ, ସିଏ ସହଜରେ ଛାଡ଼ିବେନି, ସିଏ ବି ବହୁତ ମାପିବେ, ବହୁତ ଦେଖିବେ, ପରୀକ୍ଷା କରିବେ ଜୀବର ସ୍ୱରୂପଟା କ'ଣ, ଜୀବ କ'ଣ ଚାହୁଁଛି, କ'ଣ କାମନା କରୁଛି ସେଇଟା ଦେଖିବେ ନା। ତେଣୁ ଏଠି ଆମେ ଏଇ ପଏଣ୍ଟରେ ଆଲୋଚନା କରୁଥିଲେ, ଅବିଦ୍ୟା ହେଉଛନ୍ତି ଯୋଗମାୟାଙ୍କର ସରି ମହାମାୟାଙ୍କର ବିସ୍ତାର, ତେଣୁ ଜୀବ ଭାବୁଛି କ'ଣ ଅବିଦ୍ୟାଟାକୁ ବିଦ୍ୟା ବୋଲି ବିଚାର କରୁଛି, ବିଦ୍ୟା କ'ଣ ଏଇ ଶ୍ଳୋକରେ ରହିଛନ୍ତି, କିନ୍ତୁ ଅବିଦ୍ୟାଟାକୁ ବିଦ୍ୟା ବୋଲି ବିଚାର କରୁଛି, ବିଦ୍ୟାର ବଶବର୍ତ୍ତି ଯିଏ ହୁଏ, ଯିଏ ବିଦ୍ୟାର ଅଧିକାରୀ ହୁଏ ତାର ଦୁଃଖ ନାହିଁ, ବିଦ୍ୟା ପ୍ରାପ୍ତ ହେଲେ ଦୁଃଖ ଅଛି କି, ବିଦ୍ୟାର ତ ଦୁଃଖ ନାହିଁ ନା, ଇଂଲିଶରେ କଥା ନାହିଁ ଇଗ୍ନୋରାନ୍ସ ଇଜ୍ ଦ କଜ୍ ଅଫ୍ ସଫରିଂ, ଅଜ୍ଞାନତା ହେଉଛି ଦୁଃଖ ଭୋଗିବାର କାରଣ, ଦୁଃଖର କାରଣ ହେଉଛି ଅଜ୍ଞାନତା ଅବିଦ୍ୟା, ତାହେଲେ ବର୍ତ୍ତମାନ ଅବିଦ୍ୟା କ'ଣ ଲୋକ ବୁଝିପାରନ୍ତିନି, ଭାବୁଛନ୍ତି ଆମେ ଯେଉଁ ଜ୍ଞାନ ଅର୍ଜନ କରୁଛୁ ବିଦ୍ୟା ଅର୍ଜନ କରୁଛୁ ସେଇଟା ହେଉଛି ବିଦ୍ୟା, ନାଇଁ ନାଇଁ ନାଇଁ, ରାଣୀ କୁନ୍ତୀ କ'ଣ କହିଲେ, ଭବେ ଅସ୍ମିନ୍ କ୍ଲିଶ୍ୟମାନାନମ୍ ଅବିଦ୍ୟା କାମ କର୍ମ ଭି ଶ୍ରବଣ ସ୍ମରଣାର୍ହାଣି କରିଶ୍ୟନ୍ ଇତି କେଚନ୍। ଦେଖନ୍ତୁ ରାଣୀ କୁନ୍ତୀ ବି ଠିକ୍ ସେ କଥା ସ୍ତୁତି କରୁଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କୁ, ଭବେ ଅସ୍ମିନ୍ କ୍ଲିଶ୍ୟମାନାନମ୍ ଅବିଦ୍ୟା କାମ କର୍ମ ଭି, ଏଇ ଭବସାଗରରେ ଜୀବ କଷ୍ଟ ପାଉଛି ଦୁଃଖ ପାଉଛି କାହିଁକି, ଅବିଦ୍ୟା ଯୋଗୁଁ, ଆଚ୍ଛା ଅବିଦ୍ୟା ଯୋଗୁଁ କ'ଣ ହୁଏ, ଅବିଦ୍ୟାରୁ କାମ କାମନା ଆସେ, ଅବିଦ୍ୟାରୁ କାମନା ଆସେ ତାହେଲେ ବିଦ୍ୟାରୁ କ'ଣ ଆସେ, ଅବିଦ୍ୟାରୁ ଯଦି କାମ ଆସେ ବିଦ୍ୟାରୁ କ'ଣ ଆସେ, ବିଦ୍ୟାରୁ କାମ ଆସିବନି, କ'ଣ ଆସିବ ସେଠି ପ୍ରେମ କୃଷ୍ଣ ସେବା ଆସେ ବିଦ୍ୟାରୁ, ଅବିଦ୍ୟାରୁ କାମ ଆସେ, ଅବିଦ୍ୟାରୁ କାମ ଅର୍ଥ କ'ଣ, ଅର୍ଥାତ୍ ଜଗତରେ ନିଜେ ଭୋଗିବାର ପ୍ରବଣତା, ନିଜେ ବଡ଼ ହେବାର ପ୍ରବଣତା, ନିଜେ ସୁଖୀ ହେବାର ପ୍ରବଣତା, ଏଇଟା ହିଁ ହେଉଛି ଅବିଦ୍ୟା, ଅବିଦ୍ୟାରୁ ହିଁ କାମ, ସେ କାମ ବା କାମନାକୁ ପୂରଣ କରିବା ପାଇଁ ସେ କ'ଣ କରେ, କର୍ମ କରେ, କାମ କର୍ମ ଭି, ଦେଖୁନାହାନ୍ତି କେତେ ସୁନ୍ଦର ଶବ୍ଦ କହୁଛନ୍ତି ରାଣୀ କୁହନ୍ତି, ଅବିଦ୍ୟା କାମ କର୍ମ ଭି, ଅବିଦ୍ୟାରୁ କାମନା ଆସେ, କାମନାରୁ କ'ଣ ତାକୁ କାମନାକୁ ପୂରଣ କରିବା ପାଇଁ କର୍ମ କରେ, କର୍ମ କଲାପରେ କ'ଣ ହୁଏ, କର୍ମ କଲାପରେ ଜୀବ ପୁଣି ବନ୍ଧନ ଦଶାରେ ବାନ୍ଧି ହୁଏ, ଆଉ କର୍ମ କଲା ସେ ବନ୍ଧନ ଦଶାରେ ବାନ୍ଧି ହେଲା ନା, କାରଣ ଅବିଦ୍ୟାର ଫଳସ୍ୱରୂପ ସେ କର୍ମ କରୁଛି, ବିଦ୍ୟାର ସ୍ୱରୂପ କ'ଣ ଫଳସ୍ୱରୂପ ସେ କର୍ମ କରୁନି, ବିଦ୍ୟାର ଫଳସ୍ୱରୂପ କର୍ମ କରିବା କ'ଣ ସେ କଥା ହିଁ ଏଠି ଭକ୍ତିମ ଠାକୁର କହୁଛନ୍ତି, ମହାପୁରୁଷ କଥା କହିଲେ ବିଦ୍ୟାବଧୁ ଜୀବନ, ବଧୁ ଜୀବନ ସେଟା ପର ସେକେଣ୍ଡ ଷ୍ଟେପ୍, ଆଗେ ବିଦ୍ୟା, ବିଦ୍ୟାରେ ସ୍ୱରୂପ ଉପଲବ୍ଧି ହେବ, ତାପରେ ଲକ୍ଷଣ ହେଉଛି ବଧୁ ଜୀବନ, ଏଇଟା ଦୁଇଟା ପଏଣ୍ଟ ରହିଛି, ଆମେ ସାଧାରଣତଃ ଖାଲି ସମସ୍ତେ ପଢି ପଢି ଯେଉଁଟା କ'ଣ ମୁଖସ୍ଥ ହେଇଯାଇଛି ଆମେ କହିଦେଉଛେ ବିଦ୍ୟାବଧୁ ଜୀବନ ଗୋଟେ ଶବ୍ଦ, ନା ନା ନା, ଏଇଟା ଦୁଇଟା ସିଦ୍ଧାନ୍ତ ରହିଛି ତା ଭିତରେ, ବିଦ୍ୟା ତାପରେ ବଧୁ ଜୀବନ, ବିଦ୍ୟା କ'ଣ, ବିଦ୍ୟାରେ ସ୍ୱରୂପଟା ପ୍ରାପ୍ତ ହେବ, ସେ ସ୍ୱରୂପଟାକୁ ଉପଲବ୍ଧି କରିବ, ତାପରେ ଲକ୍ଷଣ ହେଉଛି ବଧୁ ଜୀବନ, ତେଣୁ ରାଣୀ କୁନ୍ତୀ ସେ କଥା କହିଲେ ଅବିଦ୍ୟା କାମ କର୍ମ ଭି, କାମ କାମନା ପୋଷଣ କରିବା ପାଇଁ ଯେଉଁ ଶାସ୍ତ୍ରୀୟ ଶବ୍ଦ କୁହାଯାଏ ସ୍ୱସୁଖ ବାସନା, ନିଜେ ସୁଖ ରହିବା ପାଇଁ ସେ ଯେତେ ସବୁ କାମନା କରେ, ଏଇଥିପାଇଁ ସେ କ'ଣ ସଂସାରରେ ବନ୍ଧନ ଦଶାରେ ପଡ଼ିଛି, ସେଥି କହିଲେ ଭବ୍ୟସ୍ମିନ୍ କ୍ଲିଶ୍ୟମାନ, କେବଳ ପରିଣତି କ'ଣ, ପରିଣତି ହେଉଛି କେବଳ କଷ୍ଟ, କ୍ଲିଶ୍ୟମାନ କେବଳ କଷ୍ଟ, ସୁଖ ନାହିଁ, ଶାନ୍ତି ନାହିଁ, କେବଳ ଛନ୍ଦି ହେଇକି ପଡ଼ିଛି ଆଉ ଯିବ କୁଆଡ଼େ, ଗୋଟେ ସୁନ୍ଦର କଥା କହୁଛନ୍ତି, ବିଦ୍ୟାର ବିଦ୍ୟାର ଲକ୍ଷଣ କ'ଣ ହେବା ଉଚିତ, ଆଗରୁ ବିଦ୍ୟା କ'ଣ ଥିଲା, ସାଧାରଣତଃ ଆଜିକାଲି ଅବିଦ୍ୟାକୁ ବିଦ୍ୟା ବୋଲି ବିଚାର କରୁଛନ୍ତି, ପୁରା ବିଦ୍ବତ୍ ଆସିତ ଉପସମତଂ କ୍ଲେଶ ହତୟେ, গতকালে নখো বিষয় সুখ বিষয়ীণাম ইদানি সম্প্রেক্ষ্য খিতি তল ভুজ শাস্ত্র বিমুখান অহো কষ্টং সোপি প্রতিদিন অধো অন্ধং প্রবিশ্যন্তি। এটা পুরো স্বরূপটাও দেখিয়েছেন, এক কহুছেন কি জানিছেন ভর্তৃহরি, ভর্তৃহরিঙ্কর যে শতক অছি, ভর্তৃহরি শতকর হচ্ছে গোটে শতকরু বৈরাগ্য শতক, তিনটা শতক সে রচনা করছেন না, নীতি শতক, সংগার শতক, বৈরাগ্য শতক। বৈরাগ্য শতকর এ গোটে শ্লোক। বিদ্যা পূর্বর লোক মানে কোন বিদ্যা অর্জন করুনথিলে, পূর্বর লোক বি বিদ্যা অর্জন করুথিলে, বর্তমান কোন বিদ্যা অর্জন করুনাহান্তি, বর্তমান বি বিদ্যা অর্জন করছন্তি, কিন্তু পূর্বর বিদ্যা আ বর্তমান বিদ্যা ভিতরে কোন ফরক, কোন ফরক কইপারি কি? আমার সব স্কুল আমি পড়িয়া সময় আমার সব এভাবে কোন মিটিং হুয়ে, মিটিং মানে কোন কুহ দেখো আপনার বুঝিপারে, মানে দ্বি দল করে দিয়া যাব, আমার সার সে করতে দ্বি দল করবে, গোটে পয়েন্ট দেবে, গোটে পিরিয়ড থাকে, আপনার সমস্ত স্মরণ থাইপরে, শনিবার গোটে, শনিবার গোটে পিরিয়ড থাকে সভা, সভা পিরিয়ড থাকে গোটে, মনে আছে স্কুলে পড়িয়া সময় যা মনে থাকা, সভা পিরিয়ডে সে সভারে কোন সব ভাষণ দেওয়ার সুযোগ থাকে সমস্ত, কিন্তু আমার সার বহু সুন্দর গোটে ইয়ে করতে, সে সে হ্যাঁ ডিবেট কম্পিটিশন হুয়ে, তো যাই হোক তো সার কোণ করতে গোটে টপিক দিকে, গোটে প্রসঙ্গ দিকে, সে প্রসঙ্গক দিয়ে বেঞ্চ তো পড়ি দুই দল হয়ে বসিবে, সে কুহতি গোটে দল সে প্রসঙ্গ উপরে পজিটিভ কথা কহবে, গোটে দল সে প্রসঙ্গ উপরে নেগেটিভ কথা কহবে। ধরুন গোটে প্রশ্ন আসবে বিজ্ঞান, বিজ্ঞানর পজিটিভ কোণ তুমি কহব, বিজ্ঞান নেগেটিভ কোণ তুমি কহব, এইভাবে সে আমি প্রকৃতরে বহু বড়িয়া, সে তাদ্বারা বহু জিনিস জাঁয়ার সুযোগ মিলে, বর্তমানে যদি সেভাবে আলোচনা হব বহু জিনিস আমি জাঁপার না কথার। হ্যাঁ বিদ্যা, বিদ্যার প্রকৃত লক্ষণ কোণ পূর্ব কোণ লা বর্তমান কোণ হয়েছি সে কথা হয়ে কুচ ভর্তুয়ারি, পুরা বিদ্বত আসিত উপসমবতাং ক্লেশ হতে, পুরা পূর্বর বিদ্বান মানে যে বিদ্যা অর্জন করলে সে বিদ্যাটা কোণ করছিলা ক্লেশ হতয়, ক্লেশ দূর হোলা, দুঃখ দূর হোলা বিদ্যা যোগ, কে কয় বর্তমান কোণ দূর হোনি, বর্তমান বিদ্যা যোগ দুঃখ দূর হোচি, কাহি দূর হোনি, পূর্বর যে বিদ্যা, পূর্বর বিদ্যা যোগ দুঃখ দূর হোলা, কারণ সে বিদ্যা দুঃখ দূর করার ব্যবহার করলে বা সেতু দুঃখ দূর হয়ে যাওয়া, বর্তমান বিদ্যার দুঃখ দূর হোনি, বরং কোণ হচ্ছে যে অধিকা ছন্দি হোচি, অধিকা ছন্দি হচ্ছে সে জমা ফিটিয়া চান্স নেই, খসি যা চান্স নেই, পুরা বিদ্বত আসিত উপসমবতাং ক্লেশ হতে, গতকালে না খুব বিষয় সুখ বিষয় নাম, গতকালে সময় অতিক্রান্ত হলা পরে সে বিদ্যাটা কোণ হল, বিদ্যাকে আশ্রয় করে বিষয় মানে বিষয় ভোগ করা বিদ্যাকে লগাইলে, কত সুন্দর ভর্তুহরি রচনা করছেন সে কোণ, পরবর্তী অবস্থায় সে বিদ্যাকে সমস্ত বিষয়ভোগরে লগাইলে, সে বিদ্যাটা যেহেতু বিষয়ভোগরে লগাইছেন, বিষয়ভোগ তো সুখ নাই, বিষয়ভোগর সুখ আছে কি, বিষয়ভোগর তো সুখ নাই, তেমন বিদ্যাটাকে বিষয়ভোগরে যে লগাউছেন সে বিদ্যার কোনো সুখ মিলিব না, সে বিষয়ভোগর কোনো সুখ মিলিব না, সেই বিদ্যাটা সুখ দেবনি, বিদ্যা বি না সেটা অবিদ্যা হল। ইদানি সম্প্রেক্ষ ক্ষিতি তলভূত শাস্ত্র বিমুখান, তাপরে ইদানি বর্তমান কোণ হয়েছি, বর্তমান ক্ষিতি তল হয়েছে, বর্তমান ভূমণ্ডলে শাস্ত্র বিমুখান, বর্তমান পূর্ব কমসে কম এই যে বিদ্যা কথা কোথায় শাস্ত্র কথা, বর্তমান পুরো শাস্ত্র বিমুখ বিদ্যা হয়ে গেল, বর্তমান যে বিদ্যা হল সেটা পুরো শাস্ত্র বিমুখ হয়ে গেল, তার পরিণতি কোণ হচ্ছে না অহো কষ্টম সোপি প্রতিদিন অধো অন্ধং প্রবিশ্যন্তি, অহো কষ্টম কি কষ্ট, পূর্বর বিদ্বান মানে বিদ্যাকে নিয়ে সুখ পাওলে, বিদ্যা সুখ পাওলে মানে দুঃখ হরণ করে পড়ে দুঃখ কটি যাওয়া, পরে পরে সে বিদ্যাটা, বিদ্যাটা কোণ কলে বিষয় ভোগরে লগাইলে, তাপরে বর্তমান কোণ হয়েছি, বর্তমান বিদ্যা পুরা স্বরূপ হয়ে মানে শাস্ত্র বিমুখ হয়ে গেল বিদ্যা, অহ কষ্টম কি কষ্ট, প্রতিদিন কহিলে অহ কষ্টম সবই প্রতিদিন অধ অন্ধ প্রবিশ্যন্তি, ପ୍ରତିଦିନ କେତେ ପାଠ ପଢ଼ ଯାହା ବି କର, କେତେ ବିଦ୍ୱାନ ଆମେ ହେଇପାରୁ, କେତେ ଜ୍ଞାନ ଅର୍ଜନ କରିପାରୁ, କିନ୍ତୁ କ'ଣ ସେ ଜ୍ଞାନର ସ୍ୱରୂପଟା କ'ଣ, ଜ୍ଞାନର ଲକ୍ଷଣ କ'ଣ, ଜ୍ଞାନର ଭୂମିକାଟା କ'ଣ ସେଇଟା ବୁଝିପାରୁନି କି। ଆଉ ଭକ୍ତିଠାକୁ ଏ ଟୀକା ତ ଏହା କହିଛନ୍ତି, ଏତେ ଶ୍ଳୋକ ଆମେ ଶୁଣିଲେ ଭର୍ତ୍ତୃହରିଙ୍କର, ଭକ୍ତି ଠାକୁର ଯେଉଁ କହିଲେ ବିଦ୍ୟା ଅବିଦ୍ୟା ଦୁଇଟା ହେଉଛି ଭଗବାନଙ୍କର ଶକ୍ତି, ବିଦ୍ୟାଟା ହେଉଛି ଯୋଗମାୟାଙ୍କର ପ୍ରକାଶ, ଅବିଦ୍ୟାଟା ହେଉଛି ମହାମାୟାଙ୍କର ପ୍ରକାଶ। ଏ ମହାମାୟାଙ୍କର ପ୍ରକାଶ ଅବିଦ୍ୟାକୁ ଧରିକି ଆମେ ଭାବୁଛେ ଆମେ ବିଦ୍ୟା ପ୍ରାପ୍ତ ହେଇଯାଇଛେ। ଭକ୍ତି ଠାକୁର ତାଙ୍କ ଭଜନ ସେୟା ଲେଖିଛନ୍ତି, ଲେଖିନାହାନ୍ତି, କ୍ରମେ ଦିନ ଦିନ ବାଳକ ହୋଇଆ, କ୍ରମେ ଦିନ ଦିନ ବାଳକ ହୋଇଆ, ଖେଳିନୁ ବାଳକ ସହ, ଖେଳିନୁ ବାଳକ ସହ, ଆର କିଛୁ ଦିନେ ଜ୍ଞାନ ବୁଝିଲ, ଆର କିଛୁ ଦିନେ ଜ୍ଞାନ ବୁଝିଲ, ପାଠ ପଢ଼ି ଅହର, ପାଠ ଦେଖନ୍ତୁ କେତେ ସ୍ପଷ୍ଟ କହିଲେ। ଛୁଆ ଯେତେବେଳେ ଛୋଟରୁ ବଡ଼ ହେଇଯାଉଛି, କ୍ରମେ ଦିନ ଦିନ ବାଳକ ହେଇଆ, ଖେଳିଲୁ ବାଳକ ସହ, ବାଳକ ହେଲା ପରେ ବାଳକମାନଙ୍କ ସହିତ ଖେଳିଲା, ଖେଳ ବୁଲରେ ସେ ଲାଗିଲା, ତାପରେ ଟିକେ ବଡ଼ ହେଲା ପରେ ପାଠ ପଢ଼ିବାକୁ ଗଲା, ଆର କିଛି ଦିନେ ଜ୍ଞାନ ଉପଜିଲ, ପାଠ ପଢ଼ି ଅହରହ, ପାଠ ପଢ଼ିଲା, ସେ ଯେଉଁ ପାଠ ପଢ଼ିଲା ସେଇଟା କ'ଣ ଭାବୁଛି, ବିଦ୍ୟା, ବିଦ୍ୟା। ଆଚ୍ଛା, ବିଦ୍ୟା ଆରମ୍ଭରୁ କ'ଣ ଲେଖିଥିଲା, ବିଦ୍ୟା ଆରମ୍ଭ ଯେତେବେଳେ କରିଛି, ଆଜିକାଲି ତ ନାହିଁ ସେ ବିଷୟ, ପ୍ରାୟ ଖଡ଼ି ସ୍ପର୍ଶ କରାଯାଏ ନା, ଆଗେ ଖଡ଼ି ଛୁଆଁଯାଏ, ସେଦିନ ଗୋଟେ ସେଇଟା ଗୋଟେ କ'ଣ, ସେଇଟା ଗୋଟେ ସଂସ୍କାର ଭଳିଆ କାର୍ଯ୍ୟ କରାଯାଏ, ପୂଜା ହେବ, ତା ପାଇଁ ତାକୁ ବନ୍ଦାଳ କରାଯିବ, ବନ୍ଦାପନା ହୁଏ, ଆପଣ ଜାଣିଛନ୍ତି ନା, ଆଉ ସମସ୍ତେ ଜାଣିଥିବେ, ଆଜିକାଲି ସେଇଟା ନାହିଁ, ଅଛି, ଥିଲେ ତ ଭଲ, ହଁ ହେଲା, ଠିକ୍ ଅଛି, ଅଛି, ଠିକ୍ ଅଛି, ଅଛି। ତାହେଲେ ପ୍ରଥମେ ଲେଖା ହେଉଛି କ'ଣ, ଖଡ଼ି ଯେତେବେଳେ ଧରିବ ସିଲଟରେ ଲେଖିବ, କ'ଣ ଲେଖିବ ଆଗେ, ହଁ ନା, ହଁ ଯାହା ବି ଆଗେ ଲେଖିବ ଭଗବାନଙ୍କ ନାମ ଲେଖିବ, ବ୍ରହ୍ମା ବିଷ୍ଣୁ ମହେଶ୍ୱର ଲେଖିଲା ନା, ଓମ୍ ଶ୍ରୀ ବିଷ୍ଣୁ, ଯାହା ଯାହାକି ଦେଖନ୍ତୁ, ଭଗବାନଙ୍କୁ ଆଗେ ସ୍ମରଣ କଲେ, ଭଗବାନଙ୍କ ଅକ୍ଷର, ଭଗବାନଙ୍କ ନାମ ତା ହାତରେ ଲେଖା କରାଲେ, ଯାହା ବି ହଉ ଦେଖନ୍ତୁ, କ୍ରମେ ଦିନ ଦିନ ବାଳକ ହେଇଆ, ଖେଳିଲୁ ବାଳକ ସହ, ଆର କିଛି ଦିନେ ଜ୍ଞାନ ଉପଜିଲ, ପାଠ ପଢ଼ି ଅହର, ପାଠ ପଢ଼ିବା ପାଇଁ ଗଲା, ଅହର ପାଠ ପଢ଼ିଲା, ଜ୍ଞାନ ଉପଜିଲା, କ'ଣ ନା, ଜ୍ଞାନୀ ହେଇଗଲା। କେତେ ପାଠ ପଢ଼ିଲା ଦେଖୁନାହାନ୍ତି, ପ୍ରଥମେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଲେଖା ହେଇଥିଲା ତା ହାତରେ, ତାପରେ ତାକୁ ପାଠ ପଢ଼ାଲା, ଅ ଆ ଇ ଏ ବି ସି ଡି, କ୍ୟାଟ ଡଗ ସବୁ ପଢ଼ିଲା, ସିଏ କୁକୁର ବିଲିଠୁ ଆଗ ଆରମ୍ଭ ହବ ପାଠ, ତାପରେ ଏ ପ୍ଲସ୍ ବି ହୋଲ୍ ସ୍କୋୟାର ସାଇନ୍ଥିଟା କସ୍ଥିଟା, ପୁଣି ଉପରୁ ଉପରୁ ଯିବ, ସିଏ ସେ ଅଛି ନା, ଡିଫରେନ୍ସିଏସନ ଇଣ୍ଟିଗ୍ରେସନ ସେସବୁ ଅଛି, କୁଆଡ଼େ କୁଆଡ଼େ ଯିବ, କେତେ ପ୍ରକାର ସେ ପାଠ ପଢ଼ିଲା, ପାଠ ପଢ଼ି ଅହରହ, ସେ ଭାବୁଛି କ'ଣ ନା, ମୁଁ ପାଠ ପଢ଼ୁଛି, ଜ୍ଞାନ ଅର୍ଜନ କରୁଛି, କିନ୍ତୁ ସେଇଟା ଠିକ୍ ଅଛି, ଆମେ ତାକୁ ନିନ୍ଦା କରିପାରିବାନି, କିନ୍ତୁ ତାର ସ୍ୱରୂପଟାକୁ ବୁଝିବା ଦରକାର, ଭକ୍ତଟାକୁ ତାର ସ୍ୱରୂପଟାକୁ ଦର୍ଶେଇଛନ୍ତି, କାହିଁକି ସେଇଟା ଅବିଦ୍ୟା, ଆମକୁ ଲାଗୁଛି ସେଇଟା ବିଦ୍ୟା ଭଳି, ଆମେ ତାକୁ ନିନ୍ଦା କରିପାରିବାନି, ତାକୁ ଛାଡ଼ିପାରିବାନି, ବା ଏଇଟା କହିଲା ମାନେ ସମସ୍ତେ ଛାଡ଼ିଦେବେ ସେଇଟା ଆମେ କହୁନେ, କିନ୍ତୁ ପ୍ରଭୁପାଦ କ'ଣ କହିଛନ୍ତି ଦେଖିବେ, ଭକ୍ତି ଠାକୁର କ'ଣ କହୁଛନ୍ତି, କାହିଁକି କହୁଛନ୍ତି, କାରଣ ତାର ସ୍ୱରୂପଟା କ'ଣ, ତାର ଉପଲବ୍ଧି କ'ଣ, ତାର ପରିଣତି କ'ଣ, ସେଟା କେହି ବୁଝିପାରୁନାହାନ୍ତି। ଭକ୍ତି ଠାକୁର ତା ପର ପଦ ଲେଖିଲେ, ପଢ଼ିତେ ପଢ଼ିତେ ଭରସା ବାଢ଼ିଲ, ପଢ଼ିତେ ପଢ଼ିତେ ଭରସା ବାଢ଼ିଲ, ଜ୍ଞାନେ ଗତି ହବେ ମାନି, ଜ୍ଞାନେ ଗତି ହବେ ମାନି, ସେ ଆଶା ବି ଫଳ ସେ ଜ୍ଞାନ ଦୁର୍ବଳ, ସେ ଆଶା ବି ଫଳ ସେ ଜ୍ଞାନ ଦୁର୍ବଳ, ସେ ଜ୍ଞାନ ଜ୍ଞାନ ଜାନି, ସେ ଜ୍ଞାନ ଜ୍ଞାନ। ଦେଖନ୍ତୁ କ'ଣ କହିଲେ, ପଢ଼ିତେ ପଢ଼ିତେ ଭରସା ବାଢ଼ିଲ, ଜ୍ଞାନେ ଗତି ହବେ ମାନି, ପଢ଼ି ପଢ଼ିକି ଗୋଟେ ଭରସା ଆସୁଛି, ଜ୍ଞାନରେ ଗତି ହବ। ଆଚ୍ଛା, ଗତିଟା କ'ଣ, ଜ୍ଞାନ ଅର୍ଜନ କରି କ'ଣ ଗତି, କ'ଣ ବୈକୁଣ୍ଠକୁ ଯିବ ବୋଲି କେବେ ବିଚାର କରିପାରୁଛି ନା କି, ହଁ ଭଲ, ଏ ବି ସି ଡି ସାଇନ୍ସ ଥିଲା କସ୍ ଥିଲା, ସାଇନ୍ସ ଜୋଗ୍ରାଫି କେତେ କ'ଣ ପଢ଼ିଲାଣି, ବୈକୁଣ୍ଠକୁ ପଳେଇବ, କି ବିଚାର କରୁଛନ୍ତି ନା, ତା ସଂସାର ସବୁ ଦୁଃଖ ଦୂର ହେଇଯିବ, କିଏ ବିଚାର କରିପାରୁଛନ୍ତି ନାଇଁ, ଜ୍ଞାନେ ଗତି ହବ ମାନି ମାନେ, ହଁ ସେ ତ ଆସିବାକୁ, ଜ୍ଞାନେ ଗତି ହବ ମାନି ମାନେ ଜ୍ଞାନର ଯୋଗୁଁ ଆର କ'ଣ ସବୁ ଦୁଃଖ ଦୂର ହେଇଯିବ, ଇଏ ସୁଖ ରହିଯିବ, ଏ ଅବିଦ୍ୟାର ସୁଲକ୍ଷଣ। ଜ୍ଞାନରେ ଗତି ହେବନି, ଜ୍ଞାନରେ କ'ଣ ଗତି ହୁଏ ଜାଣିଛନ୍ତି? ରାଣୀକୁନ୍ତି କହିବେ ଆଗକୁ ସେ କଥା, ପଢ଼ିତେ ପଢ଼ିତେ ଭରସା ବଢ଼ିଲ, ଜ୍ଞାନେ ଗତି ହେବେ ମାନି, କିନ୍ତୁ ସେ ଆଶା ବିଫଳ, ସେ ଆଶା ବିଫଳ। କାହିଁକି କାହିଁକି ସେ ଆଶା ବିଫଳ? ଭକ୍ତିମଣ୍ଡ ଗୁରୁ କହୁଛନ୍ତି, ସେ ଜ୍ଞାନ ଦୁର୍ବଳ, ଏ ପ୍ରତି ଶବ୍ଦର ଅର୍ଥ ଅଛି, ସେ ଆଶା ବିଫଳ। ଜ୍ଞାନର ଯେଉଁ ଗତି ହେବ ବୋଲି ଆମେ ବିଚାର କରୁଛେ ଉନ୍ନତ ଗତି, ସେଇଟା ସମ୍ଭବ ନୁହଁ। କାହିଁକି? କାରଣ ସେ ଜ୍ଞାନଟା ବା ଦୁର୍ବଳ, ସେ ଜ୍ଞାନ ଦୁର୍ବଳ, ଏ ଯାହା ଆମେ ଏକାଡେମିକାଲ ନଲେଜ ଯାହାକୁ କହୁଛେ, ସେ ଜ୍ଞାନ କ'ଣ ତାର ଅଛି କହୁନାହାନ୍ତି, ସେଟା ଦୁର୍ବଳ। ସେଥିରେ ସେଇଟା କ'ଣ ପରିପୂର୍ଣ୍ଣ ଜ୍ଞାନ କି? ପରିପୂର୍ଣ୍ଣ ଜ୍ଞାନ ନାହିଁ। ହଁ ସେଇ ତ, ତେଣୁ ସେ ଜ୍ଞାନ ହେଉଛି ଦୁର୍ବଳ। ସେ ଜ୍ଞାନ ଅଜ୍ଞାନ ଜ୍ଞାନୀ, ସେ ଜ୍ଞାନ ହେଉଛି ଅଜ୍ଞାନ। କାରଣ ସେ ଜ୍ଞାନରେ କ'ଣ କି, ସେ ଯେଉଁ ଜ୍ଞାନ, ଜ୍ଞାନୀର ଲକ୍ଷଣ କ'ଣ? ସେ ଲକ୍ଷଣ ଶୁଣିଲେ ଆମେ ଜାଣିବା ବିଦ୍ୟାନର ଲକ୍ଷଣ କ'ଣ। କିନ୍ତୁ ଇଏ କେବଳ ଭୋଗ ଉନ୍ମୁଖୀ କରାଏ, ଯେଉଁ ଶିକ୍ଷା ଅର୍ଜନ କରୁଛନ୍ତି, ଜ୍ଞାନ ଅର୍ଜନ କରୁଛନ୍ତି, ଠିକ୍ ଅଛି, ଜ୍ଞାନ ଅର୍ଜନ କରିବା ପାଇଁ ମନା କରିବାନି, କୌଣସି ଇନଷ୍ଟିଚ୍ୟୁଟ୍ ତ ବନ୍ଦ କରିଦିଆଯାଇପାରିବ ନା, କିନ୍ତୁ ଉଦ୍ଦେଶ୍ୟ କ'ଣ? ଖାଲି ଗୋଟେ ରୋଜଗାରକ୍ଷମ ହେବେ, ଏଇ ପଢ଼ିତେ ପଢ଼ିତେ ଭରସା ବାଢ଼ିଲ, ଜ୍ଞାନେ ଗତି ହେବେ ମାନେ, ସେ ଗତିଟା କ'ଣ? ଗତିଟା କ'ଣ ଲୋକ ଜାଣନ୍ତି ନା, କେହି ଜାଣନ୍ତି ନା, ପ୍ରହଲ୍ଲାଦ ମହାରାଜ କହିଛନ୍ତି ଆଉ, କହିନାହାନ୍ତି କେଉଁ ଶ୍ଳୋକରେ କହିଛନ୍ତି, ନତେ ବିଦୁ ସ୍ୱାର୍ଥ ଗତି ହି ବିଷ୍ଣୁ ଦୁରାଶୟା ଯେ ବହିରର୍ଥ ମାନି ନା, ଅନ୍ଧା ଯଥା ନିରୂପମାନେ ସ୍ତେୟ ବିଶ୍ୱତନ୍ତ୍ରମ ହୃଦମ ନିବଦ୍ଧା, ପ୍ରହ୍ଲାଦ ଶିକ୍ଷା ଦେଇଛନ୍ତି। ପିତା ପଚାରିଲେ ନା, ହେରଣ ଖୁସି ପଚାରିଲେ, କ'ଣ ଜ୍ଞାନ ଅର୍ଜନ କରିଛୁ ବାପା, ଏଇ ଜ୍ଞାନ ତତେ କିଏ ଦେଲା? ହରିଭକ୍ତି ଜ୍ଞାନ କ'ଣ କହିଲୁଣି? ଶ୍ରବଣ କୀର୍ତ୍ତନ ନବଧା ଭକ୍ତି କଥା କହିଲେ, ହିରଣକୁଶି ମୁଣ୍ଡ ଆସ, ଆରେ ଏଇ ଜ୍ଞାନ ପାଇଲା, ଏଇଟା କ'ଣ କହୁଛି? ଏଇଟା ତତେ ଗୁରୁ ଶିକ୍ଷା ଦେଇଛନ୍ତି କି? ସେ କହିଲା, ଗୁରୁ ମଧ୍ୟ ଏଇଟା ଜାଣିନାହାନ୍ତି। ପ୍ରହ୍ଲାଦ କହିଲେ, କହିଲେ ଗୁରୁ ସିଦ୍ଧାନ୍ତ ହେଉଛି କେହି ବି ଜାଣିନାହାନ୍ତି, ନତେ ବିଧୁ ସ୍ୱାର୍ଥ ଗତି ହିଁ ବିଷ୍ଣୁ, ବିଷ୍ଣୁ ହେଉଛନ୍ତି ସ୍ୱାର୍ଥ, ବିଷ୍ଣୁ ହେଉଛନ୍ତି ଗତି, ମାନେ ଭଗବାନ ହେଉଛନ୍ତି ଜୀବର ସ୍ୱାର୍ଥ, ଭଗବାନ ହେଉଛନ୍ତି ଗତି, ଭଗବାନଙ୍କୁ ପାଇବା, ଭଗବାନ ଧାମକୁ ଯିବା, ଏଇଟା ହେଉଛି ଗତି, ଏଇଟା କେହି ଜାଣନ୍ତି ନା, ଜ୍ଞାନୀମାନେ ଜାଣିବେ ନା ସଂସାରରେ? ଏ ତଥାଗତି ଯେଉଁ ଜ୍ଞାନ ଅର୍ଜନ କରିଛନ୍ତି, ଭଗବାନଙ୍କୁ ପାଇବା, ଭଗବାନଙ୍କୁ ପ୍ରାପ୍ତି ହେବା ମନୁଷ୍ୟ ଜୀବନର ସଫଳତା, ମନୁଷ୍ୟ ଜୀବନର ଗୋଲ୍ ଲକ୍ଷ୍ୟ, ଏଇଟା କେଉଁ ଜ୍ଞାନ ଦ୍ୱାରା ଏଇଟା ଜଣାଯାଏ କହିଲେ? କ'ଣ ବିଜ୍ଞାନ ପଢ଼ି ଜାଣିପାରିବା ନା, ଭୂଗୋଳ ପଢ଼ି ଜାଣିପାରିବା ନା, କ'ଣ କେଉଁ ଜ୍ଞାନରେ ଏଇଟା ଜଣାଯାଏ? କୌଣସି ଜ୍ଞାନରେ ତ ନାହିଁ, ତାହେଲେ ଗତି କ'ଣ ହେବ? ପୁଣି ତ ସଂସାର ରହିଲେ ନା, ଜ୍ଞାନେ ଗତି ହେବେ ମାନି, ସେ ଆଶା ବିଫଳ। କାହିଁକି ବିଫଳ? ନା ସେ ଜ୍ଞାନ ଦୁର୍ବଳ, ସେ ଜ୍ଞାନଟା ହେଉଛି ଦୁର୍ବଳ, ସେଇଟା ଉନ୍ନତ ଜ୍ଞାନ ନାହିଁ, ସେ ଜ୍ଞାନ ଦ୍ୱାରା ଜୀବନର କିଛି ସମସ୍ୟା ଦୂର କରିପାରୁନି, ଆଉ ଆତ୍ମାର କଲ୍ୟାଣ କ'ଣ କରିବେ? ସଂସାର ସାଂସାରିକ ସମସ୍ୟା ମଧ୍ୟ ସେ ଜ୍ଞାନ ଦ୍ୱାରା ଦୂର କରିହେବ ନା, କରୁନାହାନ୍ତି ବର୍ତ୍ତମାନ, କରୋନା ତ ବର୍ତ୍ତମାନ ବ୍ୟାପିଛି, କରୋନା ବ୍ୟାପିଛି, ତା ପାଇଁ ବାହାର କରିପାରିନାହାନ୍ତି ମେଡ଼ିସିନ, ବାହାର କରୁ କରୁ କେତେ ଲୋକ ଚାଲିଯିବ ତାର ହିସାବ, ତାହେଲେ ଜ୍ଞାନ କ'ଣ ଆମକୁ ସାହାଯ୍ୟ କରୁଛି? କୌଣସି ସାହାଯ୍ୟ କରିପାରିବ? ଜୀବନ ଦୁଃଖ ଦୂର କରିପାରିବନି। ସେଇଥିପାଇଁ ରାଣୀକୁନ୍ତି କହିଲେ, ଅବିଦ୍ୟା କାମ କର୍ମ ଭି, ତାହେଲେ ସେ, ତାହେଲେ ବର୍ତ୍ତମାନ ଯେଉଁ ଆମେ ଯେଉଁ ଅବିଦ୍ୟାଟାକୁ ବିଦ୍ୟା ବୋଲି ବିଚାର କରୁଛନ୍ତି, ସେଇଟା କରୁଛି କ'ଣ କ'ଣ? କିଛି ତାର ଫଳ ନାହିଁ, ତାର ତ ଫଳ ଅଛି ନା, କ'ଣ ଲୋକଙ୍କର କିଛି କଲ୍ୟାଣ ହେଉନି? କଲ୍ୟାଣ ହେଉଛି କି ନାହିଁ ପାଠ ପଢ଼ିକି ଲୋକଙ୍କର? ଏତେ କ'ଣ ପ୍ରତିଦିନ ଶିକ୍ଷିତ ବ୍ୟକ୍ତିମାନେ ଆସୁଛନ୍ତି ସମାଜକୁ, ଏତେ କ'ଣ ଇନଷ୍ଟିଚ୍ୟୁଟ୍ ଅଛି, ଲାଭ ହେଉନି? ହଁ ତ କ'ଣ ନାଇଁ, ସେ ତ ଠିକ, ନିଜର କ'ଣ ଲାଭ ହେଉଛି? କିଛି ଲାଭ ହେଉନି। ନିଜର କ'ଣ ରହୁଛି କହିଲେ, ଦେଖିଲେ ସେ ଜ୍ଞାନ କ'ଣ କରୁଛି ଦେଖନ୍ତୁ। ଭକ୍ତିନ ଠାକୁର କହୁଛନ୍ତି, ବାବା ତ କହିଲେ ଠିକ କଥା, ଏତେ ଜ୍ଞାନ ଅର୍ଜନ କରିଛନ୍ତି, ଠିକ ଅଛି, ସେ ଜ୍ଞାନ ବଳରେ ଚାଉଳ ତିଆରି କର, ଉଦାହରଣ ଦେଲେ ପ୍ରଭୁବାଦ ସବୁ କୁହନ୍ତି, ଚାଉଳ ଗୋଟେ ତିଆରି କର ଦେଖିବା, ନିଜ ଜ୍ଞାନ ବଳରେ କରିପାରିବେ ଲୋକ କରୁଛନ୍ତି, କରୁନାହାନ୍ତି ଲୋକ କୁହାଯାଇପାରିବେନି। ପ୍ଲାଷ୍ଟିକ ଚାଉଳ ତିଆରି କରିଛନ୍ତି, ପ୍ଲାଷ୍ଟିକ ଚାଉଳ ତିଆରି କରୁନାହାନ୍ତି, କରିଛନ୍ତି, ଖାଇଲେ କ'ଣ ହେବ? ପ୍ଲାଷ୍ଟିକ ଚାଉଳ ଯଦି ଭୋଜନ କରିବେ, ଉଦର ଭିତରକୁ ଯିବ, ଉଦରସ୍ଥ ହେଲା ପରେ କ'ଣ ହେବ? ସେ ଗୋଟେ ନୂଆ ରୋଗ ଗୋଟେ ତିଆରି କରିବେ, ଆ ଜ୍ଞାନଟା କ'ଣ ସାହାଯ୍ୟ କଲା? ବିଦ୍ୟା କେଉଁଠି ହେଲାଣି? ଆମେ କେଉଁ ବିଦ୍ୟାର ଅବସର ଦେଇ ବିଦ୍ୟାର କ'ଣ ବର୍ତ୍ତମାନ କଳି କଜିଆ ଏଗୁଡ଼ା କାହିଁକି ହେଉଛି କି? ଏଇଥିପାଇଁ ନା, କଳି କଜିଆ ଅଶାନ୍ତି ସବୁ ଏଇ ତଥାକଥିତ ବିଦ୍ୟା ଯୋଗୁଁ ଏଇଟା ହେଉଛି। ଦେଖୁନାହାନ୍ତି କହୁଛନ୍ତି ଭକ୍ତଙ୍କୁ, ଏଇଟା କେବଳ ସାହାଯ୍ୟ କରେ ଗୋଟେ, କ'ଣ ସାହାଯ୍ୟ କରେ ଦେଖନ୍ତୁ, ବିଦ୍ୟାର ଗୌରବେ ଭ୍ରମି ଦେଶେ ଦେଶେ, ବିଦ୍ୟାର ଗୌରବେ ଭ୍ରମି ଦେଶେ ଦେଶେ, ଧନ ଉପାର୍ଜନ କରି ଧନ ଉପାର୍ଜନ କରି ସ୍ୱଜନ ପାଳନ କରି ଏକ ମନେ, ସ୍ୱଜନ ପାଳନ ଭୁଲିନୁ ତୋମାରେ ହରି, ଭୁଲିନୁ ତୋମାରେ ହରି, ହରି ଭୁଲିନୁ ତୋମାରେ ହରି, ଇଏ ହେଉଛି ଲାଭ। କେବଳ ଗୋଟେ ଲାଭ ହେଉଛି କ'ଣ, ଧନ କିଛି ରୋଜଗାର କରିବ। ବିଦ୍ୟାର ଗୌରବେ ଭ୍ରମି ଦେଶେ ଦେଶେ, ଧନ ଉପାର୍ଜନ କରି ବିଦ୍ୟାର ଗୌରବ ଆସିବ। ତେଣୁ ବିଦ୍ୟାର ଗୌରବେ ଭ୍ରମି ଦେଶେ ଦେଶେ ଦେଶେ, ଆ ବିଦ୍ୟା ଅର୍ଜନ କରିଛନ୍ତି, ଗୋଟେ ଚାକିରି କଲେ, ଚାକିରି କଲା ପରେ ତ ଦେଶ ଦେଶ ବୁଲିବେ ନା। ଦେଶ ଦେଶ ମାନେ ଖାଲି ଭାରତ ବାହାରକୁ ଯିବା ସେ କଥା କୁହାଯାଉନି, ଦେଶ ଦେଶର ଅର୍ଥ ହେଉଛି ଜନ୍ମସ୍ଥାନ ଛାଡ଼ିବାକୁ ପଡ଼ିବ। ଯୁଆଡ଼େ ସରକାର ପଠେଇବେ ସିଆଡ଼େ ଯିବା ପାଇଁ ବାଧ୍ୟ ହେବା, ଦୋଷ ଦିଆଯାଇପାରିବନି। ଦେଖୁନାହାନ୍ତି ବିଦ୍ୟା କ'ଣ କରୁଛି, ବିଦ୍ୟା କ'ଣ କଲା ଦେଖନ୍ତୁ। ମୁଁ ଏଇଟା ଦିନେ ବସି ଚିନ୍ତା କରୁଥାଏ, ପ୍ରକୃତରେ ବିଦ୍ୟା ଆମକୁ ସାହାଯ୍ୟ କରୁଛି ନା ଆମର କ୍ଷତି କରୁଛି। ବହୁତ ବହୁତ ଆସିଲା ଭିତରେ, ମନ ଭିତରେ ବହୁତ ବାଦ ବିବାଦ ଆସିଲା, କିନ୍ତୁ ପ୍ରାୟ ସିଦ୍ଧାନ୍ତରେ ମୁଁ ପହଞ୍ଚିଲି। ମୋ ବିଚାର ଏଇଟା ମୁଁ କହୁଛି, ବହୁତ କ୍ଷତି ହିଁ କରୁଛି। ଦେଖୁନ ସବୁ ବିଚ୍ଛିନ୍ନ କରିଦେଉଛି ବିଦ୍ୟା, ପରିବାର ସବୁ ସଦସ୍ୟମାନଙ୍କୁ ଆଗେ ବିଚ୍ଛିନ୍ନ କରିବ ବିଦ୍ୟା। ଏଇ ବିଦ୍ୟା ମାନେ ପ୍ରକୃତ ବିଦ୍ୟା ନୁହଁ, ଯୋଗମାୟାର ସ୍ୱରୂପ ବିଦ୍ୟା ସେଇଟା ନୁହଁ, ଏଇ ଯେ ମହାମାୟାର ସ୍ୱରୂପ ଯେଉଁ ବିଦ୍ୟା, ଏ ପରିବାର ସମସ୍ତେ ବିଚ୍ଛିନ୍ନ କରିଦେବ। ଏଇଟା ବସିକି ଚିନ୍ତା କଲି କିନି, ଦେଖୁନାହାନ୍ତି ପରିବାରରେ ଯଦି ପାଞ୍ଚଟା ପୁଅ ଅଛନ୍ତି, ପାଞ୍ଚଟା ପୁଅ ଯଦି ପାଠଶାଠ ପଢ଼ି ଯଦି ପୁରା ୱେଲ୍ କ୍ୱାଲିଫାଏଡ଼୍ ହେଇଗଲେ, ହାୟର ରାଙ୍କରେ ସେମାନେ ସବୁ ହେଇଗଲେ, ଚାକିରି କରିବେ କି ନାହିଁ, ଦିନ ନା ଦିନ ଚାକିରି କରିବେ। ଆଚ୍ଛା ସମସ୍ତେ କ'ଣ ଗୋଟେ ଜାଗାରେ ଚାକିରି କଲେ ମାନେ ଅଛି ନା, ପାଞ୍ଚଟା ପୁଅ ଯଦି ଚାକିରି କରିବେ କ'ଣ ସମସ୍ତେ ଗୋଟେ ଜାଗାରେ ଚାକିରି କରିବେ ନା, ତାଙ୍କ ଯୋଗ୍ୟତା ହିସାବରେ ତାଙ୍କୁ ଯେଉଁଠି ଆପଏଣ୍ଟମେଣ୍ଟ ମିଳିବ ସେ ସେଠି ତ ଯିବେ ନା। ଆଚ୍ଛା ମିଶିକି ରହିପାରିଲେ ନା, ପୁଣି ବଦଳି ଅଛି, ବିଦ୍ୟାର ଗୌରବ ଭ୍ରମି ଦେଶେ ଦେଶେ, ଦେଶ ଦେଶ ଯୁଆଡ଼େ ପଠେଇବେ ସରକାର ଯିବା ପାଇଁ ବାଧ୍ୟ, ମାଲକାନଗିରି ଯାଅ ଯିବାକୁ ପଡ଼ିବ ବାଧ୍ୟ, ଭ୍ରମି ଦେଶେ ଦେଶେ ଭ୍ରମଣ କରିବ ବାଧ୍ୟ। ପୂର୍ବରୁ ସେ ନାହିଁ, ପୂର୍ବରୁ ବିଦ୍ୟା କ'ଣ ଥିଲା ଜାଣିଛନ୍ତି, ବିଦ୍ୟା ଶୁଣିଥିଲେ ପୂର୍ବରୁ, ପୂର୍ବରୁ ଥିଲା ବିଦ୍ୟା କ୍ଲେଶ ହତଏ, ଦୁଃଖ ଦୁର୍ବଳ ଥିଲା, କାରଣ ସେମାନେ ବୁଝିପାରୁଥିଲେ। ଆଗରୁ ଯେଉଁ ବିଦ୍ୟା କହିବା ଆବଶ୍ୟକ ନାହିଁ, କିନ୍ତୁ ବୁଝିବା ଉଚିତ ସମସ୍ତେ। ପୂର୍ବରୁ ଯେଉଁ ବିଦ୍ୟା ଅର୍ଜନ କରୁଥିଲେ, ବିଦ୍ୟା ଅର୍ଜନ କଲା ପରେ କେହି ଚାକିରି କରିବା ପାଇଁ ଇଚ୍ଛା କରୁନଥିଲେ ଜାଣିଛନ୍ତି ନା, କେହି ଚାକିରି କରିବା ପାଇଁ ଇଚ୍ଛା କରୁନଥିଲେ। ମୁଁ ଏଇଟା କହେ ସବୁଆଡ଼େ, ଯଦି ଗୋଟା କହିବା ଆବଶ୍ୟକ ନାହିଁ, କିନ୍ତୁ ସ୍ମରଣ ଆସିଲା ବୋଲି କହୁଛି, ପୂର୍ବାଶ୍ରମ କଥା ମୁଁ କହୁଛି। ଈଶ୍ୱରର ଯିଏ ଜନ୍ମଦାତା, ସିଏ ପାଠ ପଢ଼ି ସାରିଲା ପରେ ତାଙ୍କୁ ଗୋଟେ ଚାକିରି ଆସିଲା, ଚାକିରି ଆସି ପହଞ୍ଚିଲା, ବହୁତ ଦୂରରୁ ଚାକିରି ଆସିଲା। ଚାକିରି ଆସି ପହଞ୍ଚିଲା ପରେ ସିଏ ପୁଣି ସାଂସ୍କୃତ ୟୁନିଭର୍ସିଟିରେ ପାଠ ପଢ଼ୁଥିଲେ ପୁରୀରେ, ତାଙ୍କୁ ଯେତେବେଳେ ଚାକିରି ଆସିଲା, ତାଙ୍କରି ମାଆ ଯିଏ ସିଏ କହିଲା, ତତେ ପାଠ ପଢ଼ିଥିଲି କ'ଣ ଏଇଥିପାଇଁ ନା, ପାଠ ପଢ଼ା ହେଇଥିଲା ତ ଏଇଥିପାଇଁ, ତୁ ଚାକିରି କରିବୁ ଯାଇକି କେଉଁଠି ମୂଲ ଲାଗି ଖଟିବୁ, ମାନେ ପର ପାଖରେ ମୁଣ୍ଡ ବିକିବୁ ଏଇଥିପାଇଁ। ଦେଖନ୍ତୁ ମାନେ ଚାକିରି କରିବା ପାଇଁ ସେତେବେଳେ ସେମାନେ ବିଚାର କରୁଥିଲେ, ଏଇଟା ଗୋଟେ ନିକୃଷ୍ଟ କାର୍ଯ୍ୟ, ଆଜିକାଲି ତ ସେଇଟା କୁହାଯାଇପାରିବନି। ଆଜି କହିଲା ମାନେ, ଆଜିକାଲି କହିଲା ମାନେ ଗୋଟେ କ'ଣ ବିସ୍ଫୋରଣ ହେବ, କ'ଣ ବାବା ଏମିତି କହୁଛନ୍ତି ଯିଏ ହେଲେ କହିବ। ତେଣୁ ବିଦ୍ୟାର ଗୌରବେ ଭ୍ରମି ଦେଶେ ଦେଶେ, ଯୁଆଡ଼େ ପଠେଇବେ, ହଁ ଏଇ ପଏଣ୍ଟରୁ ବିଚାର କରୁଥିଲି, ସେ କ'ଣ କରେ ସବୁ ବିଚ୍ଛିନ୍ନ କରିଦିଏ। ପାଞ୍ଚଟା ପୁଅ ପାଞ୍ଚଟା ଜାଗାରେ ଚାକିରି କଲେ, ଆଚ୍ଛା ପାଞ୍ଚଟା ପୁଅ ପାଞ୍ଚ ଜାଗାରେ ଚାକିରି କଲେ, ବାପା ମା' କୁଆଡ଼େ ଯିବେ, କିଏ ହଁ ହେଇଥିବ, ମୁଁ ତ ଜାଣିନି କହୁଛନ୍ତି ହେଇଥିବ ଚାକିରି। ମୁଁ ଏଇଟା ଶୁଣିଛି, ଧର ଚାକିରି କରି ପୁଅ ଅଛି ବିଦେଶରେ, ପୁଅ ବିଦେଶ ଅଛି, ଭ୍ରମି ଦେଶ ଦେଶେ ଦେଖୁନାହାନ୍ତି, ଯଦି ପୁଅ 5ଟା ପୁଅ ଯଦି ବିଦେଶରେ ରହିଯାଇଛନ୍ତି, ଘରେ ବାପା ମା ଅଛନ୍ତି, ଯଦି ମରିଯିବେ କରିବ କ'ଣ? ଆସିପାରିବନି ତ, ସଙ୍ଗେ ସଙ୍ଗେ କ'ଣ ମିଳିବ ନା, ତାଙ୍କୁ ଛାଡ଼ିବ ନା, ଆସିପାରିବନି ସିଏ, ତାହେଲେ କ'ଣ ଲାଭ ହେଲା ବିଦ୍ୟାର? ଖାଲି ରୋଜଗାର କରିବେ, ରୋଜଗାର କରିବେ କହିଲେ ନା, ବିଦ୍ୟାରେ ଗୌରବେ ଭ୍ରମି ଦେଶେ ଦେଶେ, ଧନ ଉପାର୍ଜନ କରି ଧନ ମିଳିବ, ପ୍ରଚୁର ଧନ ମିଳିବ। ଧନ କ'ଣ ସୁଖ ଦିଏ? ଧନ ସୁଖ ଦିଏ, ଧନ ରୋଜଗାର କରିବା ଆବଶ୍ୟକ, ଧନ ବିନା ବଞ୍ଚି ହେବନି, ଏଇଟା ସତ୍ୟ, ମନା ନାହିଁ, କଳି ଯୁଗରେ ଧନ ବିନା ବଞ୍ଚି ହେବନି, ଏଇଟା ଠିକ। କିନ୍ତୁ ଧନ ରୋଜଗାର କରିବା କ'ଣ ଜୀବନର ଅନ୍ତିମ ଲକ୍ଷ୍ୟ କି? ଚାକିରି କରିବା କ'ଣ ଜୀବନର ଅନ୍ତିମ ଲକ୍ଷ୍ୟ କି? ପାଠ ପଢ଼ିବା କ'ଣ ଜୀବନର ଅନ୍ତିମ ଲକ୍ଷ୍ୟ କି? ବିବାହ ହେବା କ'ଣ ଜୀବନର ଅନ୍ତିମ ଲକ୍ଷ୍ୟ କି? ଘର କରିବା କ'ଣ ଜୀବନର ଅନ୍ତିମ ଲକ୍ଷ୍ୟ କି? ତାହେଲେ ଜୀବନର ଅନ୍ତିମ ଲକ୍ଷ୍ୟ କ'ଣଟା? ବା ଯେଉଁ କାର୍ଯ୍ୟ କରୁଛେ ସେ କାର୍ଯ୍ୟ ମାଧ୍ୟମରେ ଜୀବନର ଅନ୍ତିମ ଲକ୍ଷ୍ୟରେ ଆମେ ପହଞ୍ଚି ପାରିବା କି? ଧନ ରୋଜଗାର କରି ଜୀବନର ଅନ୍ତିମ ଲକ୍ଷ୍ୟରେ ପହଞ୍ଚି ପାରିବା କି? ଚାକିରି କରି ଜୀବନ ଅନ୍ତିମ ଲକ୍ଷ୍ୟରେ ପହଞ୍ଚି ପାରିବା କି? ପହଞ୍ଚି ପାରିବାନି ତ, ଯେତେ କାର୍ଯ୍ୟ କରୁଛେ ଜୀବନ ଅନ୍ତିମ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବାନି, ପୁଣି ସେଇ କାର୍ଯ୍ୟରେ ବାନ୍ଧିବା ପାଇଁ ପୁଣି ଜଗତକୁ ଆସିବା, ତା'ର ଲାଭ କ'ଣ ହେଲା? ସେ ବିଦ୍ୟା ରୋଜଗାର କରିବେ, ଆଉ କିଛି କରିପାରିବେନି, ତ ସେଇଟା କେବଳ ରୋଜଗାର ପାଇଁ ସାହାଯ୍ୟ କରେ, ଆଉ କିଛି ନାହିଁ। ଆଉ ରୋଜଗାର ପାଇଁ ଯଦି ସାହାଯ୍ୟ କରେ, ତାହେଲେ ଗଧ କ'ଣ ରୋଜଗାର କରୁନି? ତାପରେ କହିବେ ବ୍ୟକ୍ତିଟାକୁ, ତାପରେ କହୁଛନ୍ତି କହୁନାହାନ୍ତି, ଜଡ଼ ବିଦ୍ୟା ଯତ ମାୟାର ବୈଭବ, ଜଡ଼ ବିଦ୍ୟା ଯତ ମାୟାର ବୈଭବ, ତୋମାର ଭଜନେ ବାଧା, ତୋମାର ଭଜନେ ବାଧା, ମୋହ ଜନମିଆ ଅନିତ୍ୟ ସଂସାରେ, ମୋହ ଜନମିଆ ଜୀବ କେ କରାଏ ଗାଧା, ଜୀବ କେ କରାଏ ଗାଧା। ଏଇଟା ହେଲା ତାର ଫଳ, ଜଡ଼ ବିଦ୍ୟା ଯତ ମାୟାର ବୈଭବ। ଦେଖନ୍ତୁ ଭକ୍ତି ଠାକୁର କ'ଣ କହିଲେ, ମାୟାର ବୈଭବ, ତାହେଲେ ଯେଉଁ ବିଦ୍ୟାଟା କାହାର ପ୍ରକାଶ ଶୁଣିଲେ ନା, ମହାମାୟାଙ୍କର ପ୍ରକାଶ। ଦେଖୁନାହାନ୍ତି ଏଠି ସିଦ୍ଧାନ୍ତ ରହିଲେ, ମହାମାୟାଙ୍କର ପ୍ରକାଶ ହେଲା ବିଦ୍ୟା। ତୁମାର ଭଜନେ ବାଧା, ଭଜନରେ ବାଧା, ଭଜନ ମାନେ ଯେ ହରି ଭଜନ, ଭଗବାନଙ୍କ ସହିତ ଯୁକ୍ତ ହବ, ଭକ୍ତି କରିବ, ଏଇଟା ବାଧା ଦିଏ ଏଇ ଜଡ଼ ବିଦ୍ୟାଟା। ଯିଏ ଭଗବାନଙ୍କର ଭଜନ କରୁଛି, ବିଦ୍ୟା ଯୋଗୁଁ ସେ ଭଜନ କରିବ ସେଇଟା କୁହାଯାଇପାରିବ ନା? ସାଧୁ ସଙ୍ଗ ଯୋଗୁଁ ସେ ଭଜନ କରିବ, ସେ ବିଦ୍ୟା ପ୍ରାପ୍ତ ହେଲେ ଯେ ସେ ଭଜନ କରିଦେବ, ତାର କୌଣସି ନିଶ୍ଚିତତା ନାହିଁ। ତୁମାର ଭଜନେ ବାଧା, ସେ କଥା ହିଁ ପ୍ରଭୁପାଦ ଗୋଟେ ସୁନ୍ଦର କଥା କହିଛନ୍ତି ଆ ଉପରେ। ଦେଖନ୍ତୁ ପ୍ରଭୁପାଦ କହିଛନ୍ତି କ'ଣ, 28 ଅଗଷ୍ଟ 1966 ପ୍ରଭୁପାଦ ଗୋଟେ ଲେକ୍ଚରରେ, ଭଗବତ ଗୀତାର ଲେକ୍ଚରରେ ନ୍ୟୁୟର୍କରେ ଏକଥା କହିଥିଲେ। କ'ଣ କହିଛନ୍ତି ଦେଖନ୍ତୁ, ଜଡ଼ ବିଦ୍ୟା ମିନ୍ସ ଦ ମେଟେରିଆଲ ଆଡ଼ଭାନ୍ସମେଣ୍ଟ ଅଫ୍ ନଲେଜ୍, ହଁ, ଇଜ୍ ଏ ମ୍ୟାନିଫେଷ୍ଟେସନ୍ ଅଫ୍ ଦିସ୍ ଇଲ୍ୟୁଜରି ଏନର୍ଜି। ଦେଖନ୍ତୁ ପ୍ରଭୁପାଦ ଠିକ୍ ଏଇ ଜିନିଷ ହିଁ କହିଛନ୍ତି, ମାୟାର ବୈଭବ, ଏହାର ଅର୍ଥ ସେୟା ନୁହଁ କି? ଦେଖୁନାହାନ୍ତି, ଜଡ଼ ବିଦ୍ୟା ମିନ୍ସ ଦ ମେଟେରିଆଲ ଆଡ଼ଭାନ୍ସ ଅଫ୍ ନଲେଜ୍ ଇଜ୍ ଏ ମ୍ୟାନିଫେଷ୍ଟେସନ୍ ଅଫ୍ ଦିସ୍ ଇଲ୍ୟୁଜରି ଏନର୍ଜି। ଇଲ୍ୟୁଜରି ଏନର୍ଜି ମାନେ କ'ଣ? ଏ ଯୋଗ ମାୟା, ଏହାର ହିଁ ପ୍ରକାଶ ହେଉଛି ଜଡ଼ ବିଦ୍ୟା। ଦ ଇଲ୍ୟୁଜରି ଏନର୍ଜି ମ୍ୟାନିଫେଷ୍ଟ ହେର୍ସେଲ୍ଫ ଇନ୍ ଡିଫରେଣ୍ଟ ୱେଜ୍ ଆଣ୍ଡ ଦ୍ୟାଟ୍ ଇଜ୍ କଲ୍ଡ ମେଟେରିଆଲ ଆଡ଼ଭାନ୍ସ ଅଫ୍ ନଲେଜ୍। ପାଇଲ ପ୍ରଭୁପାଦ କୋଟ ଲେଖିଛନ୍ତି, ପାଇଲ, ଦ ଇଲ୍ୟୁଜରି ଏନର୍ଜି ମ୍ୟାନିଫେଷ୍ଟ ହେର୍ସେଲ୍ଫ ଇନ୍ ଡିଫରେଣ୍ଟ ୱେଜ୍। ଏ ଯେଉଁ ମାୟା, ଏ ଯେଉଁ ଯୋଗ ମାୟା, ଏ ସରି ଯୋଗ ମାୟା ଖାଲି ଆସୁଛି, ମହାମାୟା, ମାୟାର ବୈଭବ, ମାୟାର ବୈଭବ କେମିତି, ଏ ପ୍ରଭୁପାଦ ଏଠି କହିଛନ୍ତି, ଡିଫରେଣ୍ଟ ୱେଜ୍ ଆଣ୍ଡ ଦ୍ୟାଟ୍ ଇଜ୍ କଲ୍ଡ ମେଟେରିଆଲ ଆଡ଼ଭାନ୍ସମେଣ୍ଟ ଅଫ୍ ନଲେଜ୍। ସେଇଟା ହିଁ ଭାବୁଛେ ମେଟେରିଆଲ ଆଡ଼ଭାନ୍ସମେଣ୍ଟ, ଭୌତିକ ଦିଗରେ ଆମେ ଅଗ୍ରଗତି କରୁଛେ ଜ୍ଞାନ ଯୋଗୁଁ, ଜ୍ଞାନର ଏଇଟା ଅଗ୍ରଗତି ବୋଲି ବିଚାର କରୁଛେ, ଏ ମହାମାୟାର ସବୁ ପ୍ରକାଶ, ଆଉ କିଛି ନାହିଁ। ଦେଖନ୍ତୁ ପୁଣି କହିବେ, ଦ ମେଟେରିଆଲ ଆଡ଼ଭାନ୍ସମେଣ୍ଟ ଅଫ୍ ନଲେଜ୍ ମିନ୍ସ ୱି ଆର୍ ବିକମିଂ ମୋର୍ ଆଣ୍ଡ ମୋର୍ ଇଲ୍ୟୁଜନ୍, କହିନାହାନ୍ତି? ଦ ମେଟେରିଆଲ ଆଡ଼ଭାନ୍ସମେଣ୍ଟ ଅଫ୍ ନଲେଜ୍ ମିନ୍ସ ୱି ଆର୍ ବିକମିଂ ମୋର୍ ଆଣ୍ଡ ମୋର୍ ଇଲ୍ୟୁଜନ୍। ଭୌତିକ ପ୍ରଗତି ବୋଲି ଆମେ ଯାହାକୁ ବିଚାର କରୁଛେ, ତାର ଅର୍ଥ କ'ଣ? ଆମେ ଜ୍ଞାନ ଯୋଗୁଁ ଯେଉଁ ଆମର ଉନ୍ନତ ଗତି ହେଉଛି ବା ଭୌତିକ ପ୍ରଗତି କରୁଛେ ବୋଲି ବିଚାର କରୁଛେ, ଏଇଟା କ'ଣ? ଅଧିକା ମାୟାରେ ବନ୍ଦୀ ହେଉଛି, ମୋର୍ ଆଣ୍ଡ ମୋର୍ ଇଲୁଜନ୍। ସେକଥା ଭକ୍ତି ସେ ତାଙ୍କ ଭଜନ ସେକଥା କହିଲେନି, ଜଡ଼ ବିଦ୍ୟା ଯତ ମାୟାର ବୈଭବ ତୋମାର ଭଜନେ ବାଧା, ମୋହ ଜନମିଆ ଅନିତ୍ୟ ସଂସାରେ ଜୀବକେ କରାଏ ଗାଧା। ମୋହ ଜନମିଆ ଅନିତ୍ୟ ସଂସାର, ଅନିତ୍ୟ ସଂସାର ପ୍ରତି ତାର ଗୋଟେ ମୋହ ଆସିଯାଉଛି ଜଡ଼ ବିଦ୍ୟା ଯୋଗୁଁ। ଆଚ୍ଛା ତାର ସ୍ୱରୂପଟା କ'ଣ ହେଉଛି? ଆଚ୍ଛାଦିତ ହେଇଗଲା, ପରିଶ୍ରମ କରିବ ଭଗବାନ ପାଇଁ କରିପାରିବନି, କାହା ପାଇଁ କରିବ? ଗଧଭଳିଆ ଖଟିବ, ପରିଶ୍ରମ କରିବ କିନ୍ତୁ ସଂସାର ପାଇଁ କରିବ। ଆଉ ନିଜକୁ ବହୁମାନ କହିବା ମୋ ଭଳିଆ କିଏ ଅଛି, ମୁଁ ଏହା କରିଛି, ମୁଁ ସେୟା କରିଛି, ମୁଁ ସେୟା କରିଛି, କରୁଛ କାହା ପାଇଁ? ଯାହା ପାଇଁ କରୁଛ ତାର ମୂଲ୍ୟ କ'ଣ? କିଛି ମୂଲ୍ୟ ନାହିଁ। ତା ମାନେ ନୁହଁ ଯେ ବାରମ୍ବାର ମୁଁ ଏ କଥା କହେ ହାତ ଯୋଡ଼ିକି, ତା ମାନେ ନୁହଁ ଯେ ଆମେ ସଂସାର ସମସ୍ତଙ୍କୁ ଘୃଣା କରିବା, ନା ସେ ତାର ଅର୍ଥ ସେୟା ନୁହଁ, ତା ଅର୍ଥ ସେୟା ନାହିଁ। କିନ୍ତୁ ଆମେ ନିଜ ସ୍ୱରୂପକୁ ବୁଝିବା, ଆମର କର୍ତ୍ତବ୍ୟ ବିଷୟରେ ଆମର କପାଳ ଯାହା ଲେଖା ସେ ଆମେ ସେଟା କରିବା, କିନ୍ତୁ ହରିଭଜନ ଭଗବାନଙ୍କ ସହିତ ଯୁକ୍ତ ଭାଇ ହେଉଛି ଜୀବନର ଲକ୍ଷ୍ୟ। ନଚେତ୍ କୌଣସି ଜିନିଷର ଗୋଟେ ନୂଆ ପଇସାର କିଛି ମୂଲ୍ୟ ନାହିଁ। ଆପଣ ଚାକିରି କରିପାରନ୍ତି, ରୋଜଗାର କରିପାରନ୍ତି, ଘର କରିପାରନ୍ତି, ବିବାହ ହେଇପାରନ୍ତି, ସବୁକିଛି କରିପାରନ୍ତି, ଭକ୍ତି ଯଦି ନାହିଁ ମୂଲ୍ୟ ହେଉଛି ଜିରୋ, କିଛି ମୂଲ୍ୟ ନାହିଁ। ଆଉ ଜଡ଼ ବିଦ୍ୟା ତ ଆପଣଙ୍କୁ ଗଧଉଳି ଫଟେଇବ। ଦେଖନ୍ତୁ ପୂର୍ବର ପୂର୍ବ ପର୍ଯ୍ୟାୟରେ କ'ଣ ଶୁଣିଥିଲେ? ବିଦ୍ୟାର ଗୌରବ ଭ୍ରମି ଦେଶେ ଦେଶେ ଧନ ଉପାର୍ଜନ କରି, ତାପରେ କ'ଣ ରହିଥିଲା? ସ୍ୱଜନ ପାଳନ କରି ଏକ ମନ ଭୁଲିନୁ ତୋମାରେ ହରି। କେବଳ ଗୋଟିଏ ଉଦ୍ଦେଶ୍ୟ ରହିବ, କ'ଣ? ସ୍ୱଜନ ପାଳନ କରି ଏକ ମନ, ମନରେ କେବଳ ଗୋଟେ ଟାର୍ଗେଟ ରହିବ ଫିକ୍ସ। ଗତକାଲି ଆମେ ଶୁଣିଥିଲେ ନା, ଟାର୍ଗେଟ ଯଦି ଆମକୁ ଦେଖାଯିବ ତାହେଲେ ତା ପାଇଁ ଜୀବ ସବୁ କିଛି କରିଦେବ। ଆଜିର ଟାର୍ଗେଟଟା କ'ଣ ରହିକି? ଟାର୍ଗେଟ କେବଳ ଗୋଟେ, କେମିତି କୁଟୁମ୍ବ ପୋଷିବି। ଏ ତ ଆଉ କ'ଣ କି, ପୁଅକୁ କେମିତି ପାଠ ପଢ଼େଇବି, ପୁଅ କେମିତି ମଣିଷ କରିବି, ପୁଅ କେମିତି ବିବାହ କରିବି, ଝିଅ କେମିତି ପାଠ ପଢ଼େଇବି, ଝିଅ କେମିତି ମଣିଷ କରିବି, ଝିଅ କେମିତି ବିବାହ କରିବି, ଏହା କୁଟୁମ୍ବ ପୋଷଣରେ ଜୀବନଟା ଚାଲିଯାଉଛି, ଆଉ କିଛି ନାହିଁ। କ'ଣ ଆଉ କରୁଛନ୍ତି କହୁନାହାନ୍ତି? ସାଧାରଣତଃ ମଣିଷମାନେ ଏଇ କାର୍ଯ୍ୟ ହିଁ ଜୀବନ ବିତେଇଥାନ୍ତି, ନିଜର କର୍ମ, ନିଜର ଶରୀର ପୋଷଣ, ନିଜର ପରିବାର ପୋଷଣ ଏବଂ ନିଜର ପୁତ୍ର କନ୍ୟା ଏମାନଙ୍କର ପୋଷଣ ଏବଂ ସେମାନଙ୍କର ରକ୍ଷଣାବେକ୍ଷଣ, ଏଇସବୁ କାର୍ଯ୍ୟରେ ତ ଜୀବନ ବିତିଯାଏ। ଏଇଭଳି କରି 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 ଶେଷରେ ସମୟ ଆସି ପହଞ୍ଚିଯିବ, ଶେଷ ଡାକରେ ଆସି ପହଞ୍ଚିଯିବ, ତାପରେ ଖାଲି ଦୀର୍ଘ ନିଶ୍ୱାସ ଛାଡ଼ିଆରେ କ'ଣ କଲି, କିଛି ଲାଭ ହେଲାନି। ଲୋକ କହିବ ଭାଇ କିଛି ନାହିଁ, କହୁଛନ୍ତି ନା ସଂସାର ଅନୁଭବ ନେଇସାରିଲା ପରେ ସମସ୍ତେ ଆମକୁ କହୁଛନ୍ତି, କହ ବାବା ତୁମ ଭାଗ୍ୟ ଭଲ, କୌଣସି ଜଞ୍ଜାଳରେ ପଶିନ, ଭଲ ମୁକ୍ତ ଜୀବ ତୁମେ, କିଛି ଜଞ୍ଜାଳରେ ପଶିନ। କିରେ ଜଞ୍ଜାଳ, ତା ମାନେ ନୁହଁ ଯେ ଆମେ ଜଞ୍ଜାଳରେ ପଶିନୁ, ନାହିଁ। ଭଗବାନଙ୍କର ଭକ୍ତି ନକଲା ମାନେ ସମସ୍ତେ ମାୟାରେ ଅଛନ୍ତି। ଘର ଛାଡ଼ିଦେଲେ ଯେ ଜଣେ ମୁକ୍ତ ହେଇଗଲା ନା, ସେଟା ତାର ଅର୍ଥ ସେ, କିନ୍ତୁ ସେମାନେ ଉପଲବ୍ଧି କରି କହୁଛନ୍ତି କାହିଁକି? କାରଣ ସବୁକିଛି କରିସାରିଲା ପରେ ସ୍ୱୀକାର କରୁଛନ୍ତି କିଛି ନାହିଁ, କାହା ପାଇଁ ଏତେ କଲୁ, କାହାର ଲାଗି ଅତ କରି ନା ଘୁଷିଲ ଭ୍ରମ, ସେଇ ଭକ୍ତି ଠାକୁର କହିଛନ୍ତି, କାହା ପାଇଁ କଲୁ? କିଛି ମାନେ ବୁଝିପାରୁନାହାନ୍ତି ଶେଷରେ ଉପଲବ୍ଧି ଅବସ୍ଥାରେ କ'ଣ କରୁଛୁ, ଜୀବନ ବିତିଗଲା ବେକାର, କିଛି ଲାଭ ହେଲାନି। ଶେଷରେ କହିବେ କିଛି ଲାଭ ହେଲାନି, ହଁ ଲାଭ ନା ହୋଇଲ କିଛି ଘଟିଲ ଜଞ୍ଜାଳ, କିଛି ଲାଭ ହେଲାନି, କେବଳ ଗୋଟେ ଜଞ୍ଜାଳ ଭିତରେ ପଡ଼ିକି। ମତେ ଜଣେ କହିଥିଲେ, ଯେତେବେଳେ ନୂଆ ନୂଆରେ ସାଧୁ ହେବା ପାଇଁ ଆସିଥିଲି, ପ୍ରଥମେ ପ୍ରଥମେ ଯେତେବେଳେ ସାଧୁ ହେବା ପାଇଁ ଆସିଥିଲି, ମତେ ସବୁ ନିଶ୍ଚିତ ବାରଣ କରିବେ, ତ ସମସ୍ତେ ବାରଣ କରନ୍ତି, ଯିଏ ସାଧୁ ହେବା ପାଇଁ ଆସନ୍ତି ସମସ୍ତେ ବାରଣ କରନ୍ତି, ସମସ୍ତଙ୍କର ଅନୁଭବ ଥିବ ଆପଣମାନଙ୍କର। ମତେ ସାଧୁ ହେବା ପାଇଁ ପଦକ୍ଷେପ ଉଠେଇଛି, ବାରଣ କରାଯାଇଥିଲା ବହୁତ, ତାପରେ ଧୀରେ 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 ବୁଝିପାରିଛନ୍ତି ସମସ୍ତେ। କିନ୍ତୁ ସେ ସମୟରେ ମୋର ମନେ ପଡ଼ୁଛି, ଆଜି ହଠାତ୍ ମନେ ପଡ଼ିଲା, ସେ ସମୟରେ ଜଣେ ଦୂର ସମ୍ପର୍କୀୟ ବ୍ୟକ୍ତି, ସିଏ ମୋତେ କହିଲେ, କିରେ ତୁ କ'ଣ ଘର ଛାଡ଼ି ପଳେଇ ଯାଉଛୁ? କେଉଁ ସମୟରେ ଭକ୍ତି କରିବା କଥା? ଏ ପଢ଼ୁଛନ୍ତି ଭାଗବତରୁ, ଭାଗବତ ପଢ଼ିଲେ କ'ଣ ସମସ୍ତେ ବୁଝିଦେବେ ନା, ବୁଝିଦେବେ? ସେ ସବୁ ଓଡ଼ିଆ ଭାଗବତ ପଢ଼ୁଛନ୍ତି, ସିଏ ସବୁ ଗାଇଦେଲେ ମୋ ଆଗରେ, ସିଏ ମୋ ଆଗରେ ଗାଇବା ସମୟରେ ମୁଁ ପଢ଼ିଛି ସଂସ୍କୃତ ଭାଗବତ, କାରଣ ମୁଁ କିଛି ଦିନ ରହିଥିଲି, ଆମର ଯେତିକି ସମୟ ଏଠି ସେବା କରିଥିଲି ମୁଁ ଭାଗବତ ପଢ଼େ ପଢ଼ିଥିଲି, ତାପରେ ମୁଁ ପ୍ରତ୍ୟାବର୍ତ୍ତନ କଲା ପରେ ଭାଗବତ ପଢ଼ୁଥାଏ। ଆଉ ପ୍ରଭୁପାଦ ଭାଗବତ ଯିଏ ପଢ଼ିଛି ତା ପାଖରେ ସବୁ ଅସ୍ତ୍ର ଅଛି, ସିଏ ଓଡ଼ିଆ ଭାଗବତ ପଢ଼ି ମୋତେ ବୁଝିଲେ କରି କ'ଣ ଘର ଛାଡ଼ି ପଳିଯାଉଛୁ? କେଉଁ ସମୟରେ ଆଶ୍ରମବାସ କରିବା କଥା? ଭକ୍ତି କେଉଁ ସମୟରେ କରାଯାଏ? ଚତୁର୍ଥ ଅବସ୍ଥାରେ କରାଯାଏ। ବର୍ତ୍ତମାନ କ'ଣ ପଳିଯାଉଛି, ତୋର ବୟସ ହେଲାଣି? ମୁଁ ତାଙ୍କୁ ଦେଖିଲି, ଆକୁ ଶାସ୍ତ୍ର କଥା କହିଲି ଜମା ଶୁଣିବିନି। ମୁଁ ତାଙ୍କୁ ଠିକ୍ ଅଛି, ଆପଣ ଯାହା କହୁଛନ୍ତି ଠିକ୍, ତାହେଲେ ଗୋଟେ କାମ କରନ୍ତୁ, ସିଏ ବୟସ୍କ ଲୋକ ବୋଲେ ଆପଣ ଗୋଟେ କାମ କରନ୍ତୁ, ଆପଣଙ୍କର ତ ବୟସ ହେଲାଣି, ଆପଣ ଯାଆନ୍ତୁ, ମୁଁ ରହିବି। ଆପଣ ଯାଆନ୍ତୁ, ଆପଣଙ୍କର ତ ବୟସ ହୋଇସାରିଲାଣି, ଚତୁର୍ଥ ଅବସ୍ଥାରେ ଯଦି ଭକ୍ତି କରିବା କଥା ଆପଣ କହୁଛନ୍ତି ତାହେଲେ ଆପଣ ବୟସ ହେଲାଣି, ଆପଣ ଯାଆନ୍ତୁ, ଆପଣ ମୋଠୁ ଯାଆନ୍ତୁ, ତା ମୁଁ ରହିଯିବି ଏଠି। ସିଏ ମାନେ କ'ଣ କହିବେ କିଛି ବିଚାର କରିପାରିଲେନି, କ'ଣ କହିବେ ଚିନ୍ତା କରିପାରିଲେନି, ଲୋକ ଭାବନା ସେୟା ନା। କିନ୍ତୁ ଶେଷରେ ଯେତେବେଳେ ବୁଝିବେ, ବୁଝିଲା ସମୟରେ ଆଉ କିଛି ନଥିବ। ଓଡ଼ିଆରେ କୁହାଯାଏ ନା, ନେଡ଼ି ଗୁଡ଼ କହଣିକି ବହିସାରିଥିବ, ଆଉ କିଛି ନ ସମୟ ତ ନଥିବ। ଗୁରୁଦେବ ଆମୃଷିକ ଦେଇ କୁହନ୍ତି ଆଉ, କିରେ ଆଖିରୁ ଦୃଷ୍ଟିଶକ୍ତି ଗଲା ପରେ କ'ଣ ଗୀତା ପଢ଼ିବ ନା, ଶକ୍ତି ଯେତେବେଳେ କଥା କହିପାରିବନି ସେ ସମୟରେ କ'ଣ ନାମ କରିବ ନା। ଏ ବୟସ ଧାଉଦ, ଏଇଟା ସବୁ ଶାସ୍ତ୍ର ସିଦ୍ଧାନ୍ତ ଆସିବ ଆଗକୁ ସେ ବିଷୟ। ମୁଁ ଏଇଟା ଇଏରେ ଦେଖୁଥିଲି, ଆନନ୍ଦାମୂର୍ତ୍ତି ବର୍ତ୍ତମାନ ସେଟା ମୁଁ ଦେଖିଥିଲି, କେତେ ସୁନ୍ଦର ସିଦ୍ଧାନ୍ତ ରହିଛି ଏଇ ମହାମାରୀ। ସବୁ ବହୁତ ବହୁତ ସିଦ୍ଧାନ୍ତ, ବହୁତ ସିଦ୍ଧାନ୍ତ ଆସେ ଆ ଭିତରେ। ତେବେ କ'ଣ କେଉଁ ପଏଣ୍ଟରେ କହୁଥିଲି, ଗୋଟେ ସ୍ୱଜନ ପାଳନ, ସ୍ୱଜନ ପାଳନ କରି ଏକ ମନ। ଦେଖନ୍ତୁ ସେ ବିଦ୍ୟାଟା ଆମକୁ କ'ଣ କଲା, ଆମକୁ କେବଳ ଗୋଟେ ଟାର୍ଗେଟ୍ ଆଉ ଫିକ୍ସ କଲା, ସ୍ୱଜନ ପାଳନ, କୁଟୁମ୍ବ ପୋଷିବି, ଆଉ କିଛି ନାହିଁ। ପ୍ରହ୍ଲାଦ ମହାରାଜ ସେଥିପାଇଁ କହିଛନ୍ତି, ଭାଇନା ସେଥିପାଇଁ ଜୀବ ସବୁକିଛି ଭୁଲିଯାଏ, କେତେ କଷ୍ଟ ଦୁଃଖ ସେ ସହିଯାଏ ତାର ହିସାବ ନାହିଁ। ଏ ସେତିକି କଷ୍ଟ ତାର, ଗୁରୁଦେବ କୁହନ୍ତି ନା, ତାର କେତେ ଭାଗରୁ ଭାଗ ଯଦି କୃଷ୍ଣଙ୍କ ପାଇଁ ସେତିକି କରିଦିଅନ୍ତ ନା, ତା ବୈକୁଣ୍ଠକୁ ପଳାନ୍ତ, କୃଷ୍ଣ ଭଗବାନ ନିଜେ ନେଇଯାଆନ୍ତେ ତାଙ୍କ ପାଖକୁ। ସଂସାର ପାଇଁ ଖାଲି କହୁଛନ୍, କହିବେ କ'ଣ ନା, ଏଇଟା ତ ଆମର କର୍ତ୍ତବ୍ୟ, ଏଇଟା ତ ଆମର ଉଦ୍ଦେଶ୍ୟ, ଏଇଟା ତ ଲକ୍ଷ୍ୟ, ବୁଝିପାରନ୍ତିନି। ସ୍ୱଜନ ପାଳନ, ସେ ପ୍ରହ୍ଲାଦ ମହାରାଜ କ'ଣ କହିଲେ, ସେ ଶ୍ଳୋକ କୁଟୁମ୍ବ ପୋଷାୟ ନ ବୁଧ୍ୟତ୍ୟର୍ଥ ବିହିତଂ ପ୍ରମତ୍ତା ସର୍ବତ୍ର ତାପତ୍ରୟ ଦୁଃଖିତାତ୍ମା ନିର୍ବିଦ୍ୟତେନ ସ କୁଟୁମ୍ବ ରାମା। କେତେ ସୁନ୍ଦର ଶବ୍ଦ ଦେଖନ୍ତୁ, ନିର୍ବିଦ୍ୟତେନ ସ କୁଟୁମ୍ବ ରାମା, ସେ ସେଥିରୁ ନିବୃତ୍ତ ହେଇପାରିବେନି କାହିଁକି, କୁଟୁମ୍ବ ରାମା, କୁଟୁମ୍ବ ରାମ ଶବ୍ଦ ଶୁଣିଛନ୍ତି ନା ଭାଗବତରେ ସେଇ ଜାଗାରେ ଅଛି। ଆମେ ସବୁ ଶବ୍ଦ ଶୁଣିଛେ କ'ଣ, ଆତ୍ମାରାମ, ଆତ୍ମାରାମ ଶବ୍ଦ ଶୁଣିଛନ୍ତି ନା ଗୀତା ଭାଗବତ ସାଧନ ଦେଖୁନାହାନ୍ତି, ସିଦ୍ଧାନ୍ତ ଦେଖୁନାହାନ୍ତି, ଆତ୍ମାରାମ ଶବ୍ଦ ଶୁଣିଥିବେ, କିମ୍ବା କେଉଁଠି କେଉଁଠି ଶୁଣିଥିବେ ଇନ୍ଦ୍ର ରାମ, ଇନ୍ଦ୍ର ରାମ ଶବ୍ଦ ଶୁଣିଥିବେ। କିନ୍ତୁ ଏଠି ପ୍ରହ୍ଲାଦ ମହାରାଜ କହୁଛନ୍ତି କ'ଣ, କୁଟୁମ୍ବ ରାମା, କୁଟୁମ୍ବଟା ହିଁ ସର୍ବସ୍ୱ ତାଙ୍କ ପାଇଁ। କିରେ କେତେ କୁଟୁମ୍ବ ଛାଡ଼ି 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 ଆସିଲାଣି। ସେଦିନ ମୁଁ ସେ ଶ୍ଲୋକ କହୁନଥିଲି, ଗଙ୍ଗାୟାମ ପିବା ଲୁକା ଲବ୍ଧ ଆସ ତ୍ୟକ୍ତ ଆସ୍ତ, କ'ଣ ସେ ଶ୍ଲୋକଟା, ହଁ ଗଙ୍ଗା ଲବ୍ଧ୍ୱା ତ୍ୟକ୍ତାଶ୍ଚ ଲୋକେଶୁ ଯାବନ୍ତ ବାନ୍ଧବାସ୍ତୟା ନ ସନ୍ତି ଖଳୁତାବନ୍ତ ଗଙ୍ଗାୟାମ ପିବା ଲୁକା। ସେ ଶ୍ଲୋକ ବହୁତ ସୁନ୍ଦର ଶ୍ଲୋକ, ଏଇଟା ଗୁରୁଦେବ କହିଛନ୍ତି, ନ ସନ୍ତ ନ ଖଳୁ ସନ୍ତ ତାବସ୍ତ, କ'ଣ କ'ଣ ଭୁଲି ଗଲି, ଗଙ୍ଗାୟାମ ପିବା ଲୁକା, ଗଙ୍ଗାରେ ସେତେ ବାଲି ନଥିବ, ଆମେ ସେତେ କୁଟୁମ୍ବ ଛାଡ଼ି 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 ଆସିଛେ ପ୍ରତି ଜନ୍ମରେ, ଗଙ୍ଗାରେ ଯେତିକି ବାଲି ନଥିବ ତାଠୁ ଅଧିକା କୁଟୁମ୍ବ ଆମେ କ'ଣ ମିଶିଛେ ଛାଡ଼ିଛେ, ମିଶିଛେ ଛାଡ଼ିଛେ, ମିଶିଛେ ଛାଡ଼ିଛେ, ଏ ଅନନ୍ତ ଜନ୍ମ ଧରି ଆମେ ବୁଲି ବୁଲି ଆସିବା। କିନ୍ତୁ କୁଟୁମ୍ବର ଆମ ଛାଡ଼ିପାରିବେନି, ଏ ବିଦ୍ୟା ଆମେ ଯେଉଁ ଭାବୁଛେ ବିଦ୍ୟା ଆମକୁ ଜୀବନକୁ ସୁଖମୟ କରିବ, ଏ କେବଳ କୁଟୁମ୍ବର ଆମ, କେବଳ ସଂସାର ପାଇଁ ପରିଶ୍ରମ କରିବେ। ଆଚ୍ଛା ସୁଖଟା ପାଇବେ କେତେବେଳେ, କ'ଣ ସୁଖ ଅଛି, ଗତି କ'ଣ ଦେଖୁନାହାନ୍ତି, ଗୋଟେ ସାଧାରଣ କଥା ପ୍ରହ୍ଲାଦ ମହାରାଜ କହିଛନ୍ତି। ମୋର ତ ପ୍ରହ୍ଲାଦ ମହାରାଜଙ୍କର ଶିକ୍ଷାଟା ବହୁତ ବଢ଼ିଆ ଲାଗେ ମୋତେ, ପ୍ରହ୍ଲାଦ ମହାରାଜ ତାଙ୍କର ଯେଉଁ ସଖାମାନଙ୍କୁ ଯେଉଁ ଶିକ୍ଷା ଦେଇଛନ୍ତି, ବହୁତ ସିଏ ସ୍ୱାଧୀନ ପ୍ରବଚନ ବାହାରେ ହଉ, ଗୋଟେ ଲୋକ କ'ଣ ସେ ସୁଖ ପାଏ କହିଲେ, ଛୁଆ ଅବସ୍ଥାରୁ 15 ବର୍ଷ ପର୍ଯ୍ୟନ୍ତ ପାଠ ପଢ଼ି ପଢ଼ି ତାର ଆଣ୍ଠୁଗଣ୍ଠି ଛିଣ୍ଡିଯିବ, 15 ବର୍ଷ ପରେ ବା 20 ବର୍ଷ ପର୍ଯ୍ୟନ୍ତ ସିଏ ଏଇଥିରେ ଚାଲିଗଲା, ତାପରେ ଚାକିରି ଖୋଜିବା ପାଇଁ ସିଏ ପୁଣି 3-4 ବର୍ଷ କି 5 ବର୍ଷ ସିଏ ପୁଣି ଗୋଟେ ଅନୁସନ୍ଧାନ ଚାଲିବ, ଯଦି ସୌଭାଗ୍ୟବଶତଃ ଚାକିରି ମିଳିଲା ଠିକ୍ ଅଛି, ମିଳିଗଲା ପରେ ପୁଣି ସରକାରଙ୍କ ପାଇଁ ସମୟ ଦେଲା, ପୁଣି ରୋଜଗାର କରି ରୋଜଗାର କରି ବିବାହ ପାଇଁ ଗୋଟେ ସ୍ୱପ୍ନ ଦେଖିବ, ବିବାହ କି ଘରଦ୍ୱାର କରିବ ବାସ, ସେଥିରେ କିଛି ସମୟ ଚାଲିଗଲା, ତାପରେ ସନ୍ତାନ ଆସିଗଲା ପରେ ସନ୍ତାନ ପାଇଁ ଜୀବନ ଦେଇଦେଲେ, ସନ୍ତାନ ପାଇଁ ଚିନ୍ତା କରି ସେଇଥିରେ ଜୀବନ ଚାଲିଗଲା, ପୁଅ ଝିଅ ବିବାହ କରିଦେଲେ, ତାପରେ ବାର୍ଦ୍ଧକ୍ୟ ଅବସ୍ଥା ଆସି ପହଞ୍ଚିଲା, ଆସି ସେତେବେଳେ ଉପଲବ୍ଧି ହେବା, ଏ ଭାଇ କ'ଣ ହେଲା ମୋର, କିଛି ଜୀବନ କିଛି ଲାଭ ନାହିଁ, ଖାଲି ଗୋଟେ ଜଞ୍ଜାଳ ଭିତରେ ପଡ଼ିଛୁ, ଘାଣ୍ଟି ହେଇଛୁ, କି ତୁମକୁ କିଏ କହୁଥିଲା ଜଞ୍ଜାଳ ଭିତରେ ବସିବା ପାଇଁ, ଏ ସ୍ୱରୂପଟା ଉପଲବ୍ଧି ହେବନି। ତା ମାନେ ନୁହେଁ ଯେ ଆମେ ସଂସାରକୁ ନିନ୍ଦା କରୁଛେ, ନା ନାଇଁ, ଗୃହସ୍ଥାଶ୍ରମ ଉଚିତ, ଗୃହସ୍ଥାଶ୍ରମ ହେଉଛି ଶ୍ରେଷ୍ଠ ଆଶ୍ରମ, ଏଇଟା ବି ଠିକ, କିନ୍ତୁ ଗୃହସ୍ଥାଶ୍ରମରେ ଗୃହସ୍ଥ ଭଳି କର୍ମ କଲେ ତ, ନଚେ ସେଟା ଗୃହସ୍ଥ ନ ସେଟା କ'ଣ, ଗୃହ ମେଧି, ସେଇ ବିଦ୍ୟାଟା ଗୃହ ମେଧି କରାଏ, ଗୃହସ୍ଥ କରାଏ ନା, গৃহস্থ ধর্ম তো বহুত উন্নত ধর্ম। আজ জন ভক্ত আমার সে কথা জিজ্ঞাসা করলে, গৃহস্থ ধর্ম করতু, মানে গৃহস্থ ধর্ম করা যাই পারে, কিন্তু বর্তমান স্থিতি গৃহস্থ ধর্ম আবশ্যক নাই, এত চালিছেন আর। গৃহস্থ ধর্ম বহু সুন্দর, গৃহস্থ ধর্ম শ্রেষ্ঠ ধর্ম, তেমন নিন্দা করা যাওনি, সেই স্থিতিরে আমি রহিবা দরকার, নচেত খালি কুটুম্ব পয়সা পেয়ে। ভক্তি ঠাকুর সে কে স্বজন পাাল করি এক মানে ভুলিনু তোমারে হরি, কেবল স্বজন পাাল করা মন রহিলা কেবল গোটে স্বজন কু পাাল করি, কেমিতি কুটুম্ব পোষিবি, পুয়ু মনিষ করবি, ঝিউক বিবাহ করি, এই জীবন এইথরে চালি যাব, আর কিছু লাভ নাই, নিজপাই কম করছেন, পাঠ পড়ছেন এইপাই, রোজগার করছেন এইপাই, ঘরদার করছেন এইপাই, গলা বেলা কোণ নেই যাবে, সাংরে কি যাব, কি পিঠে পড়ব, কেউ সাহায্য করবেন, নিজপাই যদি কিছু করছেন সেটা আত্মার কল্যাণ যদি কিছু করছেন, তাহলে সেইথে সমস্ত কল্যাণ হয়ে যাব, বংশ পরম্পরা সমস্ত কল্যাণ হব। গতকাল আমি শুনছিলাম না ধ্রুব মহারাজ চরিত্র, নিজে যদি ঠিক আচরণ করছেন, যদি কোন বিদ্যার বশবর্তী হয়েছেন, জ্ঞান আহরণ করছেন, প্রকৃতির আত্মার কল্যাণ করছেন, সেটি কোণ হব, সেটি নিজের কল্যাণ হওয়া সহিত সমস্ত কল্যাণ হব। প্রহ্লাদ মহারাজ সেটা গ্রহণ করছেন, ত্রিসপ্ত হি পিতা অভূত পিতৃ সহ তে অনঘ, ত্রিসপ্ত হি একুশ পুরুষ মু তোমার উদ্ধার করদে, এটা হচ্ছে বিদ্যা। ধ্রুব মহারাজ সেদিন যেতে গতকাল শুনছিলেন না, মৃত্যু মস্তকরে পাদ দিয়ে বিমানকে উঠুছেন, কিন্তু বিমানকে উঠিলা পরে বিমান যেত যাচ্ছে, সে সময় ধ্রুব মহারাজ চিন্তা কলারে মু তো স্বার্থপর হয়েগলি, কী না মো মা মতো যে শিক্ষা দিয়ে মো মাকে ছাড়িকি পড়ে যাচ্ছি, মন দুঃখ হল তাঁর, মো মাকে ছাড়ি যাবি না এটা ঠিক নু, সে সময় সে তাঁর যে পার্শ্বদ মানে আসি সে কে ধ্রুব তুমি চিন্তা করছো মাকাই, চিন্তা কর দেখ দেখ, ধ্রুব মহারাজ সামনে গোটে বিমান যাচ্ছি, সে বিমানে তাঁর মা বসছেন, ধ্রুব দেখুছেন তাঁক আগে তাঁর মা যাচ্ছেন, তাপরে সে যাচ্ছেন, এইটা হচ্ছে বিদ্যা। নচেত কোণ কি, নচেত নিজে বন্ধন দশারে পড়ছে, কাহারবি কল্যাণ করে পারিয়ানি, আপনার যে পড়ে স্মরণ থিব ঋষভদেব কোণ কিন্তু পঞ্চম স্কন্ধ পঞ্চম অধ্যায় কই না, সে পিতা পিতা নুহ, সে মাতা মাতা নুহ, সে স্বজন স্বজন নুহতি, পিতা ন সস্যাত, সে যে শ্লোক আছে গুরু ন সস্যাত, সে গুরু গুরু নুহতি, সে দেবতা দেবতা নুহতি, সেমানে সেই পদবাচ্য নুহতি, যদি ভগবত উন্মুখী ন করে পারতি, এই জন্ম মৃত্যু চক্রর যদি উদ্ধার পাইপে রাস্তা ন দেখেই পারতি, তাহলে সেমানে সে পদবাচ্য নুহতি, এটা শুনিয়া পাই কঠোর লাগিপারে, কিন্তু ইয়ে হচ্ছে শাস্ত্রর সিদ্ধান্ত, কারণ সে তো নিজে বন্ধনে অনেক অন্য মানুষ তো বন্ধনে রাখলে, বিদ্যা কোণ সাহায্য কল আমি, সেদিন ভক্তি ঠাকুর কে কেবল মায়ার এটা হচ্ছে বৈভব, প্রভাস কে এটা কেবল মায়ার বৈভব, তোমার ভজনে বাধা, ভগবানকে ভজন করা দেবনি, মোহ জন্মিয়া অনিত্য সংসারে জীব কে করায় গাধা, মোহ জন্মেব, আসক্তি জন্মেব, মু তো পোস্ট পাইছি, মো উচ্চ স্থিতি অছি, মতো সমস্ত সম্মান করছেন, মু টঙ্কা রোজগার করছি, ধন রোজগার করছি, কি কোণ সেই মিলব, কিছু মিলব, জীবকে করায় গাধা, জীব পুরা গধ ভি খটিব, আপনি কম হব, তাপরে কুচন সেই গাধা হয় সংসারে বোঝ, সেই গাধা হয় সংসারে বোঝ, বহিনু অনেক কাল, বহিনু অনেক কাল, বার্ধক্য এখন শক্তির ভাবে, বার্ধকে কন শক্তির ভাবে, কিছু নাহি লাগে ভালো, সেই গাধা হয়ে সংসারের বোঝ, বহিনু অনেক কাল, সেভাবে গধ কি সংসার বোঝটা গধর কাম কোণ কি, সে বোঝ মুড়ে চালিব, আজ সংসার বোঝ খালি মুড়ে 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 চালিব, কোণ লক্ষণ বাবা সত কি না, হ্যাঁ সেই গাধা হয়ে সংসারের বোঝ, বহিনু অনেক কাল, অনেক কাল, তা মানে নুহ যে মু সব হাত যদি কহে, তা মানে নুহ যে কাহকে এটা নিন্দা করা যাচ্ছি, কাহকে আক্ষেপ করা যাচ্ছি, এভাবে কেউ ভাবা উচিত নুহ, এটা হচ্ছে স্বরূপ, জীবর স্বরূপটা হল এয়া, জীব এইভাবে আচ্ছাদিত হয়ে রয়েছে, শুনলে না আবরণাত্মিকা প্রথম শুনলি, এটা যেটা উপলব্ধি করে পারে সি তা জীবনকে সার্থক করার চেষ্টা করে, চিন্তা করে, যে উপলব্ধি করে পারে না সে সেই সেইথরে রয়ে, ସେ ସେଇଟାଇଁ ଭାବେ ମୁଁ ତ ଠିକ୍ ଅଛି ଆଉ, ନିଜକୁ ତାର ଅହମ୍ଭାବ ଆସେ ଆସିବ ସେ କଥା, ସେଇ ଗାଧା ହେ ସଂସାରର ବୋଝ ବୋହିକି ସେ ଭାବୁଛି ମୋ ଭଳିଆ ଦକ୍ଷ କିଏ ଅଛନ୍ତି, ମୁଁ ଭଲ ବୋହି ପାରୁଛି ବୋଝ, ମୁଁ ସଂସାର ବୋଝକୁ ଭଲ ବୋହି ପାରୁଛି, ପୁଅକୁ ମଣିଷ କରିଛି, ଝିଅକୁ ବାହା କରିଛି, ଏହା କରିଛି, ସେଇଆ କରିଛି, ଘର କରିଛି, ଚାକିରି କରିଛି, ସବୁ କରିଛି, ତା ମାନେ କ'ଣ, ମୁଁ ଭଲ ଗଧର କାମ କରିପାରିଛି। ସେଇ ଗାଧା ହେ ସଂସାରର ବୋଝ ବହିନୁ ଅନେକ କାଳ, ଅନେକ କାଳ ସେଭଳି ସମୟ ଚାଲିଗଲା। ବାର୍ଦ୍ଧକ୍ୟ ଏଖନ ଶକ୍ତିର ଅଭାବେ କିଛୁ ନାହିଁ ଲାଗେ ଭାର, ବାର୍ଦ୍ଧକ୍ୟ ଆସି ପହଞ୍ଚିବ ଆଉ ଶକ୍ତି ବି ନଥିବ, ସେ ସମୟରେ କିଛି ଭଲ ଲାଗିବନି, କାହିଁକି ସମ୍ବନ୍ଧଟା ଯଦି ଭଗବାନଙ୍କ ସହିତ ନାହିଁ ଆଉ କ'ଣ ଭଲ ଲାଗିବ କହିଲେ। ସେ ସମୟରେ ଜୀବ ତ ଗୋଟେ ଆସ୍ୱାଦନ କରିବା ପାଇଁ ଚାହୁଁ, ରସ ତ ତାଙ୍କୁ ଦରକାର ନା, ଜୀବ କେବେ ଶୁଷ୍କ ରହିପାରିବ, ତାକୁ ଗୋଟେ ରସ ଦରକାର, ମେଟେରିଆଲ ରସରେ ସେ କେତେ ଆନନ୍ଦ ପାଇବ, କେତେ ସୁଖ ମିଳିବ ତାକୁ, କିଛି ନାହିଁ। ସ୍ପିରିଚୁଆଲ ରସ ଦରକାର, ଭଗବାନ ସହିତ ଯୁକ୍ତ ହେଇଥିବା ଦରକାର, ଭକ୍ତି କରୁଥିବା ଦରକାର, ନଚେତ୍ କିଛି କିଛୁ ନାହିଁ ଲାଗେ ଭାବ, କିଛି ଭଲ ଲାଗିବ। ଆଉ ଭଲ ନ ଲାଗିବାର କାରଣ କ'ଣ, ଭଲ ନ ଲାଗିବାର କାରଣ ବି ହେଉଛି ଏ ଅବିଦ୍ୟା, ଭଲ ଲାଗୁନି ଏଇଥିପାଇଁ, କାହିଁକି ସେ ଭାବୁଥିଲା ନା ଏ ବିଦ୍ୟା ଯୋଗୁଁ ମୋର ଜୀବନ ଶୃଙ୍ଖଳିତ ହବ, ଭଲ ଲାଗିବନି ସେ ସମୟରେ। ଜୀବନ ଜାତ ନା ହୋଇଲ ଏଖନ, ଜୀବନ ଜାତ ନା ହୋଇଲ ଏଖନ, ସେ ବିଦ୍ୟା ଅବିଦ୍ୟା ହେଲ, ସେ ବିଦ୍ୟା ଅବିଦ୍ୟା ହେଲ, ଅବିଦ୍ୟାର ଜ୍ୱାଳା ଘଟିଲ ବିଷମ, ଅବିଦ୍ୟାର ଜ୍ୱାଳା ସେ ବିଦ୍ୟା ହୋଇଲ ସେଲ, ସେ ବିଦ୍ୟା ହୋଇଲ ସେଲ। କେତେ ସ୍ପଷ୍ଟ କରି ଦେଖନ୍ତୁ, କାହିଁକି ତାକୁ ଭଲ ଲାଗେ ନା, କାରଣ ପୂର୍ବରୁ ଶୁଣିଥିଲେ ନା ଜ୍ଞାନେ ଗତି ହବେ ମାନି, ଶୁଣିଥିଲେ ନା ଜ୍ଞାନେ ଗତି ହବ ବୋଲି ବିଚାର କରିଥିଲେ, କିନ୍ତୁ ବର୍ତ୍ତମାନ ଉପଲବ୍ଧି ହେବ ସେ ଜୀବନ ଯାତନା ହୋଇଲ ଏଖନ, ସେ ବିଦ୍ୟା ଅବିଦ୍ୟା ହେଲ, ଜୀବନ ଯାତନା ବହୁତ କଷ୍ଟ, ସେ ବିଦ୍ୟାଟା ଅବିଦ୍ୟା ହେଉଛି, ସେ ବିଦ୍ୟା କିଛି କାମ କରୁନି, କ'ଣ କାମ କରିବ, ମୃତ୍ୟୁ ସମୟରେ କାହାକୁ ଚିନ୍ତା କରିବେ, ସାଇନ୍ସଟା କସ୍ତିଟା କ'ଣ ଚିନ୍ତା କରିବ ମୃତ୍ୟୁ ସମୟରେ, ହଁ ଫିଜିକ୍ସ କେମିଷ୍ଟ୍ରି ଇତିହାସ ସାହିତ୍ୟ ଭୂଗୋଳ କେଉଁଟା ଚିନ୍ତା କରିବେ ମୃତ୍ୟୁ ସମୟରେ, କିଏ ସାହାଯ୍ୟ କରିବ, ସେ ବିଦ୍ୟା ଅବିଦ୍ୟା ଭେଲ, ସେଟା କେବଳ ରୋଜଗାର ପାଇଁ ଆମକୁ ସାହାଯ୍ୟ ଅଛି, ଠିକ୍ ଅଛି, ତାକୁ ଦୃଷ୍ଟିରେ ଆପଣ ମନା କରାଯାଇପାରିବ ନା, ଅବିଦ୍ୟାର ଜ୍ୱାଳା ଘଟିଲ ବିଷମ, ସେ ବିଦ୍ୟା ହୋଇଲ ସେଲ, ଅବିଦ୍ୟାର ଜ୍ୱାଳା, ଅବିଦ୍ୟାର ଜ୍ୱାଳା ଅବିଦ୍ୟା ବୋଲି କୁହାଗଲା, କାହିଁକି ଏଇ ଯେଉଁ ବିଦ୍ୟା ବୋଲି ଆମେ ବିଚାର କରୁଥିଲେ ଏଇଟା ଅବିଦ୍ୟା, ଆ ପରସ୍ପରଠୁ ବିଚ୍ଛିନ୍ନ କରିଦେଇଛି, ବିଦ୍ୟା କ'ଣ ସାହାଯ୍ୟ କରୁଛି କହୁନାହାନ୍ତି, ଏକାଠି ରଖିବନି, ଏ ବିଚ୍ଛିନ୍ନ କରେଇବ ହିଁ କରେଇବ। ସେ ବିଦ୍ୟା ହୋଇଲ ସେଲ, ସେଲ ମାନେ ଶୂଳ ତ୍ରିଶୂଳ ଗୋଟେ ପଶିଛି ଛାତି ଭିତରେ, ସେଭଳି କହୁଛନ୍ତି କିଏ, ଯିଏ କହୁଛନ୍ତି ସିଏ କ'ଣ ସାଧାରଣ ବ୍ୟକ୍ତି, ସିଏ ଅନୁଭବୀ ସାଧୁ କହୁଛନ୍ତି, ସମସ୍ତେ ଆପଣମାନେ ଭକ୍ତାନ୍ତ ଜାଣିଛନ୍ତି, ସମସ୍ତେ ଜାଣିବା ଉଚିତ ଆମେ ଯାହା କଥା କହୁଛେ, ଭକ୍ତି ବିନୋଦ ଠାକୁର ସିଏ କିଏ ଥିଲେ କି, ସେ ବା କଲେକ୍ଟର ଥିଲେ, କଲେକ୍ଟର ନଥିଲେ କି, କଲେକ୍ଟର ଥିଲେ କେଉଁ ମସିହାରେ, ସେ କଲେକ୍ଟର ପଦବୀ ପାଇଥିଲେ କେଉଁଠି, ପୁରୀ ଆସିଲେ ପରେ, ସେ ପାଇଥିଲେ ବିହାରର ଗୋଟେ ଜାଗାରେ, ବିହାର ଗୋଟେ ସ୍ଥାନ, ସେ ସ୍ଥାନ ହେଉଛି ଛପରା ନା କ'ଣ, ଛପରା, ସେଇଠୁ ଆସିଲେ, ତାଙ୍କୁ ପଠାହେଲା ଏଇଠିକି, ସେ ପୁରୀରେ ଥିଲେ, ପୁରୀର କଲେକ୍ଟର, ପୁରୀର କଲେକ୍ଟର ସିଏ ହେଉଛନ୍ତି ଆଚାର୍ଯ୍ୟ, ସିଏ ରଚନା କରିଛନ୍ତି ସବୁ ଭଜନ, ଏଇ ଯେଉଁ ଆମେ ଶିକ୍ଷାଷ୍ଟକଙ୍କର ଟୀକା ଯାହା ସବୁ ଶୁଣୁଛେ ତାଙ୍କରି ରଚନା, ଭକ୍ତିବିନୋଦ ଠାକୁରଙ୍କୁ ଆମେ ଯେଉଁ ପ୍ରଣାମ କରୁଛେ, ତାଙ୍କ ନାମ ଯେଉଁ ଉଚ୍ଚାରଣ କରୁଛେ, ସିଏ ହେଉଛନ୍ତି ସେଇ, ସିଏ କହୁଛନ୍ତି ଏ ବିଷୟ, ସେ ବିଦ୍ୟା ହୋଇଲ ସେଲ, ଆଉ ସିଏ କ'ଣ କମ୍ ବିଦ୍ୱାନ ନା, ମାନେ ଏତେ ତାଙ୍କର ବିଦ୍ୱାନ ବିଦ୍ୱତା, ଆମର ଭକ୍ତିବିନୋଦ ଠାକୁରଙ୍କର ଆବିର୍ଭାବ ସମୟରେ ସେଇଟା ଆଲୋଚନା ହେଉଥିଲା, ଭକ୍ତିବିନୋଦ ଠାକୁରଙ୍କୁ ବିଦେଶୀ ଲୋକମାନେ ଭଲ ପାଉଥିଲେ, ଜାଣିଛନ୍ତି ନା, ଭକ୍ତିବିନୋଦ ଠାକୁରଙ୍କୁ ବିଦେଶୀ ଲୋକ ଭଲ ପାଉଥିଲେ, ସେଟା 1866ରୁ 1871 ମଧ୍ୟରେ, 1866 ମାନେ ଆଜିଠୁ କେତେ ବର୍ଷ ବିଚାର କରିନି, ସେ 1866 ସମୟରେ ସେଇଠି ଥିଲେ ବିହାରରେ, ତାପରେ ଆସିଲେ ପୁରୀ, ଯେଉଁ କୌଣସି ଯେଉଁ ଥିଲା ମ ଡୁପ୍ଲିକେଟ ଭଗବାନ ବାହାରିଥିଲା କ'ଣ ତା ନା, ବିଶିକେଶନ ତାକୁ ଦମନ କରିବା ପାଇଁ ତା ପଠାଇଥିଲେ। ବିଦେଶୀ ଲୋକମାନେ ତାକୁ ଏତେ, କାରଣ ବିଦେଶୀ ଶାସନ ଚାଲିଥିଲା ନା ସେ ସମୟରେ, ସେ ଥିଲେ ତାଙ୍କ ନାଁ କ'ଣ ରେଭେନ୍ସା, ରେଭେନ୍ସା ସାହେବ, ରେଭେନ୍ସା କଲେଜଟା ତାଙ୍କ ନାଁ ରହିଛି ରେଭେନ୍ସା ସାହେବ। ରେଭେନ୍ସା ସାହେବ ହିଁ ତାଙ୍କୁ ପଠାଇଲେ ପୁରୀ, ପୁରୀ ଆସିଥିଲେ। କିନ୍ତୁ ସିଏ ଏତେ ମାନେ ତାଙ୍କୁ ଏତେ ଭଲ ପାଉଥିଲେ ସମସ୍ତେ, ତାଙ୍କ ଘର ପାଖକୁ ଘର ପର୍ଯ୍ୟନ୍ତ ଆସିଥିଲା ଟ୍ରେନ୍ ଲାଇନ୍। ଶୁଣନ୍ତି, ଆମର ତ ଆଲୋଚନା ହେଇଥିଲା ଭକ୍ତ ଠାକୁରଙ୍କର ଆବିର୍ଭାବ ସମୟରେ, ମାନେ ସେ ଅଫିସ ଯିବା ପାଇଁ, ଆମର ଭକ୍ତ ସିଏ କାହିଁ କାର୍ଯ୍ୟ ପାଇଁ ଏତେ ଇଏ ଦେବେ, କିନ୍ତୁ ସିଏ ସବୁ କାର୍ଯ୍ୟକୁ ଠିକ୍ ଠିକ୍ କରୁଥିଲେ, ଏଣେ ଭଗବାନଙ୍କର ଭକ୍ତି ବି କରୁଥିଲେ, ଭଜନ ବି କରୁଥିଲେ। ତେଣୁ ବିଦେଶୀ ଲୋକ ତାଙ୍କୁ ଏତେ ଭଲ ପାଏ, ତାଙ୍କର କାର୍ଯ୍ୟରେ ଏତେ ସନ୍ତୁଷ୍ଟ ଥିଲେ, ସେ ଆସିପାରୁନଥିଲେ ବୋଲି ତାଙ୍କ ଘର ପର୍ଯ୍ୟନ୍ତ ଟ୍ରେନ୍ ଲାଇନ୍ ପକାଇଥିଲେ, ନା ଆପଣ ଟ୍ରେନ୍ ଆସି, ତାଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଆସୁଥିଲା ଏଇ ଭକ୍ତିମନ ଠାକୁର, ଏଇଭଳି ସେ ବ୍ୟକ୍ତି ସିଏ କହୁଛନ୍ତି ବିଷୟ। ସେ ବିଦ୍ୟା ହଇଲ ସେଲ, ଅବିଦ୍ୟାର ଜଳା ଘଟିଲ ବିଷୟ। ସିଏ କ'ଣ ଆଚାର୍ଯ୍ୟମାନେ କ'ଣ ପ୍ରକୃତିରେ କ'ଣ ସାଧାରଣ ବ୍ୟକ୍ତି ଭଳି କି? ନାଇଁ ନାଇଁ, ସେମାନେ ସେଭଳି ନୁହଁ, ଆମେ କଥା ଶୁଣୁଥିଲେ। ଆଚାର୍ଯ୍ୟମାନେ ଭଗବାନଙ୍କର ଶ୍ରେଷ୍ଠ ଜନ, ସେମାନେ ଜଗତକୁ ଆସିଥାନ୍ତି, ସେମାନେ ନିତ୍ୟ ସିଦ୍ଧ, ତାଙ୍କ ପାଇଁ ସାଧାରଣର କିଛି ନଥାଏ ଆବଶ୍ୟକତା ଆମକୁ ଶିକ୍ଷା ଦେବା ପାଇଁ। ଆଉ ସେମାନଙ୍କୁ ଭଗବାନ ଯଦି ସେଇ ଭାବଟା ନ ଦେବେ, ତାହେଲେ ଆମର କଲ୍ୟାଣ ପାଇଁ ଏଗୁଡ଼ାକ ରଚନା କରିବେ କେମିତି? ସେ ଯଦି ବିଚାର କରିବେ ମୁଁ ହେଉଛି ନିତ୍ୟ ସିଦ୍ଧ ଲୋକ, ମୁଁ ହେଉଛି ନିତ୍ୟ ସିଦ୍ଧ କ'ଣ ନିତ୍ୟ ଧାମର ଲୋକ, ତାହେଲେ ଜଗତର ଦୁଃଖଟାକୁ ସେ ଉପଲବ୍ଧି କରିବେ କେମିତି? ଜଗତର ଦୁଃଖଟାକୁ ଉପଲବ୍ଧି କଲେ ସିନା ସେ ପ୍ରଚାର କରିବେ, କ'ଣ ବୁଝିପାରୁଛନ୍ତି ନା? ତେଣୁ ଜଗତର ଦୁଃଖଟାକୁ ଉପଲବ୍ଧି କରିବା ପାଇଁ ଯୋଗମାୟା କ'ଣ କରେ? ଯୋଗମାୟା ସିଏ, ସେମାନେ ଯୋଗମାୟା ଦେଖୁନାହାନ୍ତି, ତାଙ୍କ ପାଖରେ ଯୋଗମାୟାର ଶକ୍ତି ବି ଅଛି, କିନ୍ତୁ ମହାମାୟାର ଶକ୍ତି ଭଳି ଯୋଗମାୟା ତାଙ୍କୁ ସେଇଟା ପ୍ରକାଶିତ କରାନ୍ତି, ଯେ ତୁମେ ଜଗତର, ତୁମେ ଏଭଳି, ତାଙ୍କୁ ଏଇ ଭାବଟା ଦିଅନ୍ତି, ଦେଲେ ସିଏ ସେ ଭାବରେ ଭାବିତ ହେଇକି ଆମର କଲ୍ୟାଣ ପାଇଁ ଏସବୁ ଜିନିଷଗୁଡ଼ା ସେ ରଚନା କରନ୍ତି। ନଚେତ ସିଏ ଯଦି ସେ ଜଗତର ଭାବି, ଏ ଜଗତର ଦୁଃଖଟାକୁ ବୁଝିଲେ ସିନା ସିଏ ସମସ୍ୟାର ସମାଧାନର ସୂତ୍ରଟା ଦେବେ, ନଚେତ ସିଏ କେମିତି ଗୋଟେ ଉଦାହରଣ ଦେଲେ ବୁଝିପାରିବେ? ଯେମିତି ଯିଏ କୋଟିପତି, କୋଟିପତି ଯେଉଁ ସୁଖ ପାଇବେ ଆସୁଛି, ତା ପାଖରେ 10 ଟଙ୍କାର ମୂଲ୍ୟ ସିଏ କ'ଣ କିଛି ବୁଝିପାରିବ ନା? ଯିଏ ମାସକୁ 3000 ଟଙ୍କା ପାଉଛି, ସେ ସେଥିରେ କେମିତି ଚଳୁଛି, କୋଟିପତି କ'ଣ ତା ଦୁଃଖଟାକୁ କ'ଣ ବୁଝିପାରିବ ନା? କେବେ ବୁଝିପାରିବ? ମୁକେଶ ଆମ୍ବାନୀ ପଚରାଯିବ, ତୁମେ ଆସି ବୁଝ ଗୋଟେ ମାସକୁ 20,000 ଟଙ୍କା ପାଉଥିବା ଲୋକର ସ୍ଥିତି କ'ଣ, ତାର ସମସ୍ୟା କ'ଣ, ତୁମେ ବୁଝିବା ପାଇଁ ଚେଷ୍ଟା କର, ସେ ବୁଝିପାରିବେ କେବେ? ଚାନ୍ସ ନାହିଁ, କାରଣ ସିଏ ସେ ସ୍ଥିତିରେ ଅଛନ୍ତି ନା, ସେ ବୁଝିବେ କେମିତି? ତାଙ୍କୁ ବୁଝିବା ପାଇଁ ହେଲେ ଏ ସ୍ଥିତିକୁ ଆସିବା ପାଇଁ ପଡ଼ିବ, ଏ ସ୍ଥିତିକୁ ଆସିଲେ ସେ ବୁଝିପାରିବେ। ଉଦାହରଣ ଦିଆଗଲା ଏଇଟା, ଠିକ୍ ସେଭଳି ନିତ୍ୟସିଦ୍ଧ ବ୍ୟକ୍ତିମାନେ, ଭଗବାନଙ୍କର ଯେଉଁ ନିତ୍ୟ ପାର୍ଷଦର ବ୍ୟକ୍ତି, ନିତ୍ୟ ପାର୍ଷଦମାନେ ଭଗବାନଙ୍କ ଧାମର ବ୍ୟକ୍ତିମାନେ, ସେମାନଙ୍କୁ ଯେଉଁ ଭଗବାନ ପଠାଇଥାନ୍ତି ଏ ଜଗତକୁ, ସେମାନଙ୍କୁ ଏଇ ଜଗତର ଭାବରେ ତାଙ୍କୁ ଭାବିତ କରିଥାନ୍ତି, ନଚେତ ଜୀବର କଲ୍ୟାଣ ପାଇଁ ସେମାନଙ୍କୁ ପଠାଇଛି ନା। ସେ ଯଦି ଜୀବର ଦୁଃଖଟାକୁ ନ ବୁଝିବେ, ତାହେଲେ ସେଗୁଡ଼ା ରଚନା କରିବେ କେମିତି? ଜୀବର କଲ୍ୟାଣ ହବ କେମିତି? ସେ ଯଦି ସେଇ ଭାବରେ, ସିଏ ତ ନିତ୍ୟ ଆନନ୍ଦମୟ ସ୍ଥିତିରେ ରହିଲେ, ନିତ୍ୟ ଆନନ୍ଦମୟ ସ୍ଥିତିରେ ରହିଲେ ଜଗତର ଦୁଃଖକୁ ଦୂର କଲା ଭଳି ସେ କିଛି ଲେଖିପାରିବେ ନା? ଲେଖିପାରିବେନି। ତେଣୁ ଶୁଦ୍ଧ ଭକ୍ତମାନେ ସେଇ ଜଗତର, ସିଏ ରଚନା କରୁଛନ୍ତି ଏଇସବୁ ବିଷୟ, ଶେଷରେ ସିଏ ଲେଖିଛନ୍ତି ନା, ତୋମାର ଚରଣ ବିନା କିଛୁ ଧନ, ତୋମାର ଚରଣ ବିନା କିଛୁ ଧନ, ସଂସାରେ ନାଛେ ଆର, ସଂସାରେ ନାଛେ ଆର, ଭକତି ବିନୋଦ ଜଡ଼ ବିଦ୍ୟା ଛାଡ଼ି, ଭକତି ବିନୋଦ ଜଡ଼ ବିଦ୍ୟା ଛାଡ଼ି, ତୁୟା ପଦ କରେ ସାର, ତୁୟା ପଦ କରେ ପ୍ରଭୁ, ତୁୟା ପଦ କରେ ସାର, ପ୍ରଭୁ ତୁୟା ପଦ କରେ। ଦେଖୁନାହାନ୍ତି ଭକ୍ତ ଶେଷ ସେଥିପାଇଁ, ତୁମାର ଚରଣ ବିନା କିଛୁ ଧନ ସଂସାରେ ନା ଅଛି ଆର, ତ ଆପଣଙ୍କ ଚରଣ ବିନା କୌଣସି ଧନ ନାହିଁ ସଂସାରରେ, କ'ଣ ଧନ ଅଛି କହୁନାହାନ୍ତି? ଭକତି ବିନୋଦ ଜଡ଼ ବିଦ୍ୟା ଛାଡ଼ି ତୁୟା ପଦ କରେ ସାର, ଭକ୍ତି ଠାକୁର ଶେଷରେ କହୁଛନ୍ତି ଜଡ଼ ବିଦ୍ୟା ଛାଡ଼ିକି ଆପଣଙ୍କର ପାଦପଦ୍ମରେ ସମର୍ପିତ ହେଉଛି, ଆପଣଙ୍କ ପାଦପଦ୍ମ ହିଁ ହେଉଛି ସାର ବିଦ୍ୟା, ନଚେତ ଜଡ଼ ବିଦ୍ୟା। ଆମେ ଏଇ ପଏଣ୍ଟ ଆଲୋଚନା କରୁଛେ, କିଏ ଭାବୁଥିବେ ଏଇଟା କେତେ ଆଲୋଚନା କରିବା କ'ଣ ଦରକାର? ନା ନାଇଁ, ଆଲୋଚନା ହେଉଛି କେବଳ ଆଚାର୍ଯ୍ୟ ମାନଙ୍କ ଟୀକାକୁ ନେଇକି, ଟୀକାରେ ଯାହା ଆସୁଛି ସେଇ ଟୀକାକୁ ବୁଝିବା ପାଇଁ ଏଇଟା ଆଲୋଚନା କରୁଛେ। ସେଇ ଭକ୍ତଟାକୁ ତାଙ୍କ ଟୀକାରେ କ'ଣ କହିଲେ, ଅବିଦ୍ୟା ଅବିଦ୍ୟା ସା ଜଡ଼ ପ୍ରସବିନୀ, ଏଟା ଜଡ଼ ପ୍ରସବିନୀ ଅବିଦ୍ୟାଟା। ତେଣୁ ଆମେ ଯେଉଁ ବିଦ୍ୟା ବୋଲି ବିଚାର କରୁଛେ ଜଗତରେ, ଏଟା ବିଦ୍ୟା ନୁହଁ, ଏଟା ହେଉଛି ଜଡ଼ ପ୍ରସବିନୀ, ଜଡ଼ ବିଦ୍ୟା। ସେଥିପାଇଁ ଭକ୍ତଟାକୁ ତାଙ୍କର ଭଜନରେ ସେ କଥା ଲେଖିଦେଲେ, ଭକତି ବିନୋଦ ଶେଷରେ କହିଲେ ଜଡ଼ ବିଦ୍ୟା ଛାଡ଼ି, ଏ ଜଡ଼ ବିଦ୍ୟା ଛାଡ଼ିକି ବୁଝିପାରୁଛନ୍ତି କ'ଣ, ଆପଣଙ୍କର ପାଦପଦ୍ମ ହେଉଛି ସାର। ବିଦ୍ୟା କ'ଣ କି ପ୍ରହଲ୍ଲାଦ ମହାରାଜ କହିଥିଲେ ବା, ସବୁଆଡ଼େ ଲେଖା ହେଇଥାଏ, ସ୍କୁଲରେ ଦେଖିଥିବେ ଲେଖା ହେଇଥିବ, ଶିଶୁ ମନ୍ଦିରରେ ଲେଖା ହେଇଥିବ, ଦେଖା ଦେଖିଥିବେ କି କ'ଣ ବିଦ୍ୟା କ'ଣ ଲେଖା ହେଇଥାଏ, ସା ବିଦ୍ୟା ଯା ବିମୁକ୍ତ ଏ। ତାର ଆରମ୍ଭ କ'ଣ ଜାଣିଛି ନା ଶ୍ଲୋକଟା, ଏଇଟା କେବଳ ଗୋଟେ କ'ଣ ଗୋଟେ ଫ୍ରେଜ୍ ଲେଖୁଛନ୍ତି ସେ ଶ୍ଲୋକର। ଏଇଟା କିଏ କହିଛି, ଏ ଶ୍ଲୋକଟା କେଉଁଠୁ ଆସିଛି, କିଏ କହିଛି ଜାଣିଛନ୍ତି? ସନ୍ତୋଷ ମାଧବ ଜାଣିଥିବ କାଳେ ଶ୍ଲୋକଟା କହିଛି କିଏ, ସା ବିଦ୍ୟା ଯା ବିମୁକ୍ତ, ସ୍କୁଲ ଶିଶୁ ମନ୍ଦିର ସବୁଆଡ଼େ ଲେଖା ହେଇଥାଏ, ଏଇଟା ଠିକ। ଏଇଟା ଆସିଛି କେଉଁଠୁ, ଏଇଟା ଆସିଛି ଶାସ୍ତ୍ରରୁ। ପ୍ରହଲ୍ଲାଦ ମହାରାଜ କହୁଛନ୍ତି ହିରଣ୍ୟକଶିପୁକୁ, ଭାଗବତ ନାହିଁ, ଅଲଗା ଶାସ୍ତ୍ରରେ ପ୍ରହଲ୍ଲାଦ ମହାରାଜ ହିରଣ୍ୟକଶିପୁକୁ କହିଛନ୍ତି। ହିରଣ୍ୟକଶିପୁ ପଚାରିଥିଲେ ନା ବିଦ୍ୟା କ'ଣ, ଭାଗବତରେ ପଚାରିଛନ୍ତି ଯେମିତି ବିଦ୍ୟା, ଏଠି ତ ନବଦା ଭକ୍ତି କଥା କହିଛନ୍ତି, ଅଲଗା ଶାସ୍ତ୍ରରେ ପଦ୍ମପ୍ରାଣ ନା କେଉଁଠି ଅଛି। ହିରଣ୍ୟକଶିପୁ ପଚାରିଲେ ବିଦ୍ୟା କ'ଣ, ପ୍ରହଲ୍ଲାଦ କହିଥିଲେ ତତ୍କର୍ମ ଯତ୍ନ ବନ୍ଧାୟ ସା ବିଦ୍ୟା ଯା ବିମୁକ୍ତ ଏ ଆୟା ସାୟା ପରଂ କର୍ମଂ ବିଦ୍ୟାଂ ଯା ଶିଳ୍ପ ନୈପୁଣ୍ୟମ୍। ପ୍ରହ୍ଲାଦଙ୍କର ବାଣୀ କେବଳ ଗୋଟେ ଭାଗ ଲେଖୁଛନ୍ତି ସବୁଆଡ଼େ, ସା ବିଦ୍ୟା ଯା ବିମୁକ୍ତ। ପ୍ରହ୍ଲାଦ କହୁଛନ୍ତି ତତ୍କର୍ମ ଯତ୍ ନ ବନ୍ଧାୟ, ସେଟା ହେଉଛି କର୍ମ, ଯେଉଁ କର୍ମ କରିକି ଜୀବ ବନ୍ଧନରେ ପଡ଼ିବ ନା। ଏ ଶ୍ଲୋକ ସମସ୍ତେ ମନେ ରଖିବା ଉଚିତ, ତତ୍କର୍ମ ଯତ୍ ନ ବନ୍ଧାୟ, ସେ କର୍ମ ଯେଉଁଟାକି ବନ୍ଧନରେ ପକାଏ ନା। ଏବଂ ବିଦ୍ୟା କ'ଣ, ସା ବିଦ୍ୟା ଯା ବିମୁକ୍ତ ଏ, ସେ ବିଦ୍ୟା ହେଉଛି ବିଦ୍ୟା ଯେଉଁଟା ମୁକ୍ତି ପ୍ରଦାନ ପାଇଁ ସାହାଯ୍ୟ କରେ, ଜୀବକୁ ବନ୍ଧନ ଦୋଷରୁ ମୁକ୍ତ କରେ। ତାହେଲେ ବର୍ତ୍ତମାନ କୁହନ୍ତୁ, ଜଡ଼ ବିଦ୍ୟା ଯାହା ଆମେ ହାସଲ କରୁଛେ ବା ଜଗତରେ ପ୍ରଚାରିତ ହେଇଛି, ଏଇଟା କ'ଣ ଜୀବକୁ ମୁକ୍ତ କରୁଛି ନା, ଜୀବ ମୁକ୍ତ କରିବ? ତା ଶୁଣିଥିଲେ, ଜୀବକେ କରାଏ ଗାଧା, ଆଉ ମୁକ୍ତ କଲା କ'ଣ, ଗଧଭଳିଆ ଖଟେଲା, ଗଧଭଳି ତ ଖଟେଲା ମୁକ୍ତ କଲା କ'ଣ, ସା ବିଦ୍ୟା ଯା ବିମୁକ୍ତ। ପ୍ରହ୍ଲାଦ କହିଲେ, ପ୍ରଭୁପାଦ କହିଛନ୍ତି ଆ ଉପରେ, ବିଦ୍ୟାଟା ମୁକ୍ତି ପ୍ରଦାନକାରୀ କେମିତି, ଏ ଯେଉଁ ଜଡ଼ ବିଦ୍ୟାଟା କେମିତି ବନ୍ଧନର କାରଣ, ପ୍ରଭୁପାଦ ବି କହିଛନ୍ତି। ପ୍ରଭୁପାଦ କ'ଣ ନ କହିଛନ୍ତି, ଆମେ ଠିକ୍ସେ ତାକୁ ତର୍ଜମା କରୁନେ, ଡିପ୍ଲି ଦେଖୁନୁ ବୋଲି ବୁଝିପାରୁନେ, ପ୍ରଭୁପାଦ କହିଛନ୍ତି ଆ ଉପରେ। ପ୍ରକୃତରେ ବିଦ୍ୟା ନିଜ ସ୍ୱରୂପକୁ ଉପଲବ୍ଧି ନ କରିବାଟା ହେଉଛି ଅବିଦ୍ୟା। ସ୍ୱରୂପକୁ ଉପଲବ୍ଧି ନ କରି ଆମେ ଯେତେ ଯାହା ହାସଲ କରିପାରୁ, ଦ୍ୟାଟ୍ ଇଜ୍ ଅବିଦ୍ୟା, ଦ୍ୟାଟ୍ ଇଜ୍ ଇଗ୍ନୋରାନ୍ସ। ଦେଖନ୍ତୁ ପ୍ରଭୁପାଦ କ'ଣ କହୁଛନ୍ତି, ପ୍ରଭୁପାଦ ଏ କଥାକୁ କେତେ ଜାଗାରେ କହିଛନ୍ତି ତାଙ୍କ ହିସାବ ନାହିଁ, କିନ୍ତୁ ସମସ୍ତେ ଏଟା ବୁଝିପାରିବେ। ପ୍ରଭୁପାଦ କେଉଁଠି କହିଛନ୍ତି, ନବମ ଅଧ୍ୟାୟରେ କହିଛନ୍ତି, ରାଜବିଦ୍ୟା ରାଜଗୃହ ଯୋଗ, ସେଇ ଶ୍ଲୋକ ସେଇ ସେଇ ଅଧ୍ୟାୟରେ କହିଛନ୍ତି। କ'ଣ କହିଛନ୍ତି ଦେଖ, ଜେନେରାଲି ପିପୁଲ୍ ଆର୍ ନଟ୍ ଏଜୁକେଟେଡ୍ ଇନ୍ ଦ କନ୍ଫିଡେନ୍ସିଆଲ୍ ନଲେଜ୍। ଏଇ କନ୍ଫିଡେନ୍ସିଆଲ୍ ନଲେଜ୍ରେ ପିପୁଲ୍ ଲୋକମାନେ ଶିକ୍ଷିତ ନୁହନ୍ତି, ଗୃହ ଜ୍ଞାନ। ଦେ ଆର୍ ଏଜୁକେଟେଡ୍ ଇନ୍ ଏକ୍ସଟର୍ନାଲ୍ ନଲେଜ୍, ସେମାନେ ଏଜୁକେଟେଡ୍ ଶିକ୍ଷିତ ହେଇଛନ୍ତି ଏକ୍ସଟର୍ନାଲ୍ ନଲେଜ୍। ଏକ୍ସଟର୍ନାଲ୍ ନଲେଜ୍ ମାନେ କ'ଣ, କ'ଣ ଓଡ଼ିଆରେ କ'ଣ, ବାହ୍ୟ ଜ୍ଞାନ ବା ଏଇ ଜଡ଼ ବିଦ୍ୟାରେ। ଆଜ୍ ଫାର୍ ଆଜ୍ ଅର୍ଡିନାରୀ ଏଜୁକେସନ୍ କନ୍ସର୍ଣ୍ଣଡ୍, ପିପୁଲ୍ ଆର୍ ଇନଭଲ୍ଭଡ୍ ୱିଥ୍ ସୋ ମେନି ଡିପାର୍ଟମେଣ୍ଟସ୍। ଭଗବତ ଗୀତା ମୁଁ କହିଦେଉଛି, ଭଗବତ ଗୀତା ନବମ ଅଧ୍ୟାୟ 2 ଶ୍ଲୋକର ପର୍ପଟ୍ ଦେଖିବେ, ଭଗବତ ଗୀତାର ନବମ ଅଧ୍ୟାୟର 2 ଶ୍ଲୋକର ଭାବାର୍ଥରେ ପ୍ରଭୁପାଦ ଏଇଟା ଲେଖିଛନ୍ତି। କ'ଣ କହୁଛନ୍ତି, ଆଜ୍ ଫାର୍ ଆଜ୍ ଅର୍ଡିନାରୀ ଏଜୁକେସନ୍ ଇଜ୍ କନ୍ସର୍ଣ୍ଣଡ୍, ପିପୁଲ୍ ଆର୍ ଇନଭଲ୍ଭଡ୍ ୱିଥ୍ ସୋ ମେନି ଡିପାର୍ଟମେଣ୍ଟସ୍। ଯେଉଁ ସାଧାରଣ ଜ୍ଞାନ ବିଦ୍ୟା କଥା କୁହାଯାଉଛି, ବ୍ୟକ୍ତି ବହୁତ ଡିପାର୍ଟମେଣ୍ଟ ସହିତ ଯୁକ୍ତ ହୋଇକି ରହିଥାଏ ବା ଇନଭଲ୍ଭ ହୁଏ। କ'ଣ କ'ଣ କହୁଛନ୍ତି, ପଲିଟିକ୍ସ, ସୋସିଓଲୋଜି, ଫିଜିକ୍ସ, କେମିଷ୍ଟ୍ରି, ମ୍ୟାଥମେଟିକ୍ସ, ଆଷ୍ଟ୍ରୋନମି, ଇଞ୍ଜିନିୟରିଂ ଏଟ୍ସେଟ୍ରା। ଏଭଳି ବିଭିନ୍ନ ସବୁ ଦେଖୁନାହାନ୍ତି କେତେ ପ୍ରକାର ସବୁ ଡିପାର୍ଟମେଣ୍ଟ ରହିଲା। ତାପରେ ପ୍ରଭୁପାଦ କହୁଛନ୍ତି, ଏଇଟା ମୁଁ ପ୍ରାୟ କହେ ବାହାରେ, ଏ ଜିନିଷ ପ୍ରଭୁପାଦ ବହୁତ ଜାଗାରେ କହିଛନ୍ତି, ଦେର୍ ଆର୍ ସୋ ମେନି ଡିପାର୍ଟମେଣ୍ଟସ୍ ଅଫ୍ ନଲେଜ୍। all over the world and many huge universities, but there is unfortunately no university of educational institution where the science of the spirit soul is instructed. Prabhupada did question eta a prabhupada tanko lecture e kotha kete thoro koichen tar hisa ni dekhuna ami search kori marun prabhupada ei particular ei dialogue ta kete jagare koichen. There are so many departments of knowledge all over the world. Kete vibhag achi apan dekhuna di khali batasina lockdown heji mo padla par sud dekhe प्राय जना पड़े आम प्रभु कहते आत्माराम गुरु कहते थे भुवनेश्वर केते इंस्टीट्यूट अच्छी केते खाली स्कूल बस आ कॉलेज बस अच्छी से कहते केते हजार अच्छी सतैश हजार ना के कौन कहते सतै ना मुझे जानी एक्जाक्ट जानी तार गणना मोर भूली जाइए केते हजार सी कहते खाली आप देखिए गोटे स्थान बस देखिए खाली केते स्कूल कॉलेज बस जाऊँगी भुवनेश्वर टाउन ये ପ୍ରତିଦିନ ଦେଖୁନାହାନ୍ତି ନୂଆ ନୂଆ ଇନଷ୍ଟିଚ୍ୟୁଟ୍ ଖୋଲୁଛି କ'ଣ କ'ଣ ସବୁ ଖୋଲିଲାଣି କେତେ କୁଆଡ଼ୁ ଯାଇଥିଲୁ ଆମେ ଥରେ ଏ ଯେଉଁ ଏଇଟା ଅଛି ଗୋଶାଳା ଯାଇଥିଲୁ ଆପ୍ତକାମ ରୁମ୍ ଭୁଲି ଯାଇଛି କ'ଣ ସେଲା ହଁ ସିଭି ରମଣ ହଁ ସିଭି ରମଣ ସେଠି ଯାଇଥିଲୁ ସେ ହଁ ସିଭି ରମଣ ଇଞ୍ଜିନିୟରିଂ ସ୍କୁଲ୍ ତା ଭିତରୁ ଯାଇଥିଲୁ ଥରେ ବିରାଟ ବଡ଼ ହେଇଛି ସେଇଟା ଆମେ ଶୁଣିଲୁ ମାନେ ବାହାରୁ ପିଲା ଆସି ପଢ଼ୁଛନ୍ତି ବିଦେଶରୁ ପିଲା ଆସି ପଢ଼ୁଛନ୍ତି ସେଠି ମୁଁ ଶୁଣିଲି ସେଠି ବିଦେଶରୁ ତାଙ୍କର ସେ ଯେଉଁ ମ୍ୟାଡ଼ାମ୍ ସେ ଆମର ଅଛନ୍ତି ଆପ୍ତକାମ ପ୍ରଭୁଙ୍କର ତାଙ୍କର ସହିତ ଅଛି ସେ କିଛି ଭିକ୍ଷା ଦିଅନ୍ତି ମନ୍ଦିରର ସେବା ପାଇଁ ଯାହା ବି ହଉ ସେଠୁ ମୁଁ ଶୁଣିଲି ବିଦେଶରୁ ପିଲା ଆସି ପଢ଼ୁଛନ୍ତି ସେ ମୋତେ ପଚାରିଲେ କହିଲେ ଆଚ୍ଛା ବିଦେଶରୁ ପିଲାମାନେ ଏଠି ଆସି କାହିଁ ପଢ଼ିବେ ବିଦେଶ ପଢ଼ିବା କ'ଣ ଦରକାର ମୁଁ କହିଲି ବୁଝିପାରୁନ ବିଦେଶ ପଢ଼ୁଛନ୍ତି କାହିଁକି ଜାଣିଛ ନା ଆମର ଏଠୁ ଯେମିତି କୌଣସି ବ୍ୟକ୍ତି ଯଦି ଯାଇକି ବିଦେଶରେ ପାଠ ପଢ଼େ ତା ମନ କେତେ ଖୁସି ହେ ଫରେନ୍ରେ ପାଠ ପଢ଼ୁଛି ଆମ ପାଇଁ ଯେମିତି ବିଦେଶଟା ଫରେନ୍ ହେଲେ ଆମେ କହୁଛେ ତାଙ୍କ ପାଇଁ ଭାରତଟା ଫରେନ୍ ନୁହେଁ କି ତାଙ୍କ ପାଇଁ ମଧ୍ୟ ଭାରତଟା ଫରେନ୍ ନା ସିଏ ମଧ୍ୟ ବିଚାର କରୁଥିବେ କ'ଣ ଆ ମୋ ପୁଅ ଯାଇକି ବାହାରେ ପଢ଼ୁଛି ପାଠ କେଉଁଠି ପଢ଼ୁଛି ଇଣ୍ଡିଆରେ ପଢ଼ୁଛି ସିଏ ମଧ୍ୟ ସେ ଭାବୁଥିବେ ନା ମନ କିନ୍ତୁ କମ୍ ସେ କମ୍ ସେମାନଙ୍କର ସୌଭାଗ୍ୟ କାହିଁକି ଭାରତ ଭିତରେ ପାଦ ଦେଉଛନ୍ତି ଏଇଟା ହେଉଛି ଭଲ ବଡ଼ ସୌଭାଗ୍ୟ ତାଙ୍କର କିନ୍ତୁ ଯାହା ଏଇ ପଏଣ୍ଟରେ ଆମେ ଆଲୋଚନା କରୁଥିଲେ କେତେ ଡିପାର୍ଟମେଣ୍ଟସ୍ ରହିଛି ପ୍ରଭାତ କୁହନ୍ତି ପଲିଟିକ୍ସ ସୋସିଓଲୋଜି ଫିଜିକ୍ସ କେମିଷ୍ଟ୍ରି ମ୍ୟାଥମେଟିକ୍ସ ଆଷ୍ଟ୍ରୋନୋମି ଇଞ୍ଜିନିୟରିଂ କେତେ ସବୁ ରହିଛି କିନ୍ତୁ ଏମିତି କୌଣସି ଡିପାର୍ଟମେଣ୍ଟ ନାହିଁ ଯେଉଁଠି ଶିକ୍ଷା ଦିଆଯାଉଛି ଯେ ତୁମେ ପ୍ରକୃତରେ କ'ଣ ଦିବ୍ୟ ଆତ୍ମା ତୁମେ ହେଉଛ ଭଗବାନଙ୍କର ଅଂଶ ଏଇ ଶିକ୍ଷାଟା କେଉଁଠି ନାହିଁ ଏଇଟା ତ ମୁଖ୍ୟ ଶିକ୍ଷା ଏଇଟା ତ ହେଉଛି ବିଦ୍ୟା ଏଇ ଶିକ୍ଷା ନାହିଁ ଏ ବିଦ୍ୟା ନାହିଁ ଆଉ ଯାହା ବିଦ୍ୟା ଦିଆଯାଉଛି ଦ୍ୟାଟ୍ ଇଜ୍ ଅବିଦ୍ୟା ପ୍ରଭା ସେଥିପାଇଁ କହିଲି ସେଥିପାଇଁ ଆମେ ଯାହା ଶୁଣୁଥିଲେ ତତ୍କର୍ମ ନ ବନ୍ଧାୟ ସା ବିଦ୍ୟା ଯା ବିମୁକ୍ତ ହେ ଆୟାସାୟା ପରଂକର୍ମ ତାହେଲେ କର୍ମଟା ଯଦି ବନ୍ଧନରେ ପକଉଛି ତାହେଲେ ସେ କର୍ମଟା କ'ଣ ଆୟାସାୟା ପରଂକର୍ମ ଅନ୍ୟଥା କର୍ମ ଗୁଡ଼ାକ କେବଳ କ'ଣ ପରିଶ୍ରମ ରୂପ ଆଉ କିଛି ନାହିଁ କେବଳ ପରିଶ୍ରମ କର୍ମ କରୁଛନ୍ତି ଲୋକ ତାହେଲେ ପରିଶ୍ରମ କରୁଛନ୍ତି ନା ଏବଂ ବିଦ୍ୟାଟା କ'ଣ ଯଦି ବିଦ୍ୟାଟା ଯଦି ମୁକ୍ତି ପ୍ରଦାନ ପାଇଁ ସମର୍ଥ ନ ହେଉଛି ତାହେଲେ ପ୍ରହ୍ଲାଦ କହୁଛନ୍ତି ବିଦ୍ୟାନ୍ ଯା ଶିଳ୍ପ ନୈପୁଣମ ସେ ବିଦ୍ୟା ଗୁଡ଼ାକ କେବଳ ଶିଳ୍ପ ନୈପୁଣ ମାନେ କଳା କୌଶଳ ମାତ୍ର ଖାଲି ପରିଶ୍ରମ କରିବେ ସେ ବିଦ୍ୟାକୁ ହାସଲ କରି ଗୋଟେ ପଦବୀ ପାଇବେ ରୋଜଗାର କରିବେ ପରିଶ୍ରମ କରିବେ ଏଇଥିପାଇଁ ଯିବ ଜୀବନ ତାହେଲେ ବିଦ୍ୟା କ'ଣ ପୁଣି ନୀତିଶାସ୍ତ୍ରରେ ଯାହା କୁହାଯାଇଛି ଦେଖନ୍ତୁ ଆମେ ଆଲୋଚନା କରୁଛେ ଆଜି କେବଳ ବିଦ୍ୟା କଥା ଆଲୋଚନା କରୁଛେ ଆପଣ ତ ବହୁତ କଥା ଅଛି ନୀତିଶାସ୍ତ୍ର କୁହାଲା ବିଦ୍ୟା ଯଦି ନାହିଁ ତାର ମୂଲ୍ୟ କ'ଣ ଜାଣିଛନ୍ତି ଜିରୋ ଆଉ ସବୁ ଥାଇପାରେ ଜାଣିବ କହିଛନ୍ତି ରୂପ ଯୌବନମ ସମ୍ପନ୍ନା ବିଶାଳ କୁଳ ସମ୍ଭବା ବିଦ୍ୟାହୀନ ସଭନ୍ଧେ ନିର୍ଗନ୍ଧାଇବ କିଂସୁକା ଜାଣିବ ପଣ୍ଡିତ ରୂପ ଯୌବନ ସମ୍ପନ୍ନା ବିଶାଳ କୁଳ ସମ୍ଭବା ବହୁତ ବଡ଼ ରୂପବାନ ହେଇପାରନ୍ତି ବହୁତ ବଡ଼ ସୁନ୍ଦର ପୁରୁଷ ହେଇପାରନ୍ତି ଏବଂ ଯୌବନମ ଯୁବକ ହେଇପାରନ୍ତି ଭଲ ଶରୀର ଥାଇପାରେ ରୂପ ଯୌବନମ ସମ୍ପନ୍ନା ବିଶାଳ କୁଳ ସମ୍ଭବା ବହୁତ ଉଚ୍ଚ କୂଳରେ ସେ ଆସିପାରନ୍ତି ସବୁ ହେଇଥାଇପାରନ୍ତି କିନ୍ତୁ ବିଦ୍ୟାହୀନ ନ ଶୋଭନ୍ତେ ବିଦ୍ୟା ଯଦି ନାହିଁ ସିଏ ଶୋଭାମାନ ନୁହନ୍ତି ନା ସେ ଯେଉଁ ଶୋଭାମାନ ହେଇଥାନ୍ତି ସେଇଟା କିଭଳି ଉଦାହରଣ ଦେଇ କହୁଛନ୍ତି ନିର୍ଗନ୍ଧା ଏବ କିଂସୁକା କିଂସୁକା ମାନେ ଜାଣି ପଳାଶ ଫୁଲ ପଳାଶ ଫୁଲ ଦେଖୁନାହାନ୍ତି ପଳାଶ ଫୁଲ ଦେଖିଛନ୍ତି କେତେ ସୁନ୍ଦର ଦେଖାଯାଏ ଏତେ ସୁନ୍ଦର କଳା ସ୍କୁଲ ଦେଖିବେ ବହୁତ ସୁନ୍ଦର, ତାକୁ କିଏ ବ୍ୟବହାର କରୁଛି ନା, କିଏ ଆଦର କରୁଛନ୍ତି, କାହିଁକି କରୁନାହାନ୍ତି? ହଁ ନିର୍ଗନ୍ଧ ହେବା, ତା ବାସ୍ନା ନାହିଁ କିଛି, କଳାସ ଫୁଲ ସେ ସେ କଥା ହିଁ କହୁଛନ୍ତି। ସେଭଳି ବିଦ୍ୟା ଯଦି ନାହିଁ, ରୂପ ଥାଇପାରେ, ଯୌବନ ଥାଇପାରେ, ଉଚ୍ଚକୂଳ ଜନ୍ମ ହେଇଥାଇପାରନ୍ତି, ତାହେଲେ ବିଦ୍ୟା ମାନେ କେଉଁ ବିଦ୍ୟା? ପ୍ରଶ୍ନ ଆସିବ ଏଠି, କେଉଁ ବିଦ୍ୟା କଥା କୁହାହଉଛି? ଚାଣକ୍ୟ ପଣ୍ଡିତ କ'ଣ କହୁଥିଲେ ନା, ଇଞ୍ଜିନିୟରିଂ, କେମିଷ୍ଟ୍ରି, ଫିଜିକ୍ସ ଏଇସବୁ ଚାଣକ୍ୟ ପଣ୍ଡିତ ଏହି କଥା କହିଛନ୍ତି ନା, ଏ ବିଦ୍ୟା କଥା କହିଛନ୍ତି ନା, ଏ ବିଦ୍ୟା କଥା କହିନାହାନ୍ତି? ଆଜିକାଲି କ'ଣ କି ସାଧାରଣ ଲୋକମାନେ ବିଚାର କରୁଛନ୍ତି, ବିଦ୍ୟା ପଢ଼ି ନପାରିଲେ, ପାଠଶାଠ ନ ପଢ଼ିପାରିଲେ, ସେ ସାଇନ୍ସ ଥିଟା କସ୍ ଥିଟା ଏଗୁଡ଼ା ଯଦି ନ ପଢ଼େଇଲା, କୁଳ କ'ଣ କ'ଣ ମୂର୍ଖ ହେଇଗଲା, ୟାର ଜୀବନ ବେକାର ହେଲା, ସମସ୍ତେ ବିଚାର କରନ୍ତି, ବାପା ମା' ଏହା ହିଁ ବିଚାର କରନ୍ତି। ହଁ ହଁ, କୁଳର ଅଙ୍ଗାର ହେଇଗଲା, କେତେ କଥା ବିଚାର ହେଇଗଲା, ଗଧ ହେଇଯିବ, ମାନେ ଭାବନ୍ତି ପାଠ ନ ପଢ଼ିଲେ ଗଧ ହେଇଗଲା। କିନ୍ତୁ ଶାସ୍ତ୍ର କହୁଛି କ'ଣ, ପାଠ ପଢ଼ିକି ଗଧ ହେଉଛନ୍ତି, ଦେଖୁନାହାନ୍ତି କି ବିଚାର? ବିଦ୍ୟା ଅର୍ଜନ ନ କରିପାରିଲେ ସମସ୍ତେ ଏଇଟା ଗଧଟା, ଜମା ପାଠ ପଢ଼ିପାରନ୍ତି, ଯିଏ ପାଠ ପଢ଼ୁଛି ସେ, ଯିଏ ଯେତିକି ପାଠ ପଢ଼ୁଛି ସେ ସେଭଳି ଗଧ ଭଳି ଖଟୁଛି ବୋଲି ଶାସ୍ତ୍ର କହିଲେ। ଏଇଟା କୁହାଯାଇପାରିବନି ସମସ୍ତଙ୍କୁ, କହିଲା ମାନେ ସମସ୍ତେ ଓଲଟା ବୁଝିବେ, କିନ୍ତୁ ସିଦ୍ଧାନ୍ତଟା ସମସ୍ତେ ବୁଝିବା ଉଚିତ, ସିଦ୍ଧାନ୍ତ ତ ଏହା ନା। ସେଥିପାଇଁ ଆଉ ଗୋଟେ ଶ୍ଲୋକ ବି ଅଛି, ଚାଣକ୍ୟ ପଣ୍ଡିତ କହିଛନ୍ତି, ଆପଣଙ୍କର ସ୍ମରଣ ଥିବ, ମାତା ଶତ୍ରୁ ପିତା ବୈରୀ ଯେନ ବାଲ ନ ପାଠିତ, ସ୍ମରଣ ଅଛି କାହାର? ମାତା ଶତ୍ରୁ ପିତା ବୈରୀ, ମା ହେଉଛି ଶତ୍ରୁ, ପିତା ହେଉଛନ୍ତି ବୈରୀ, ବୈରୀ ମାନେ କ'ଣ, ବୈରୀ ମାନେ ସେ ଶତ୍ରୁ, ପିତା ମାତା ହେଉଛନ୍ତି ଶତ୍ରୁ ଯଦି ପୁଅକୁ ପାଠ ନ ପଢ଼ାନ୍ତି, ଆଉ ପାଠ ନ ପଢ଼ାନ୍ତି ମାନେ କେଉଁ ପାଠ, କ'ଣ ଆଇ କ ଖ ଗ ଘ ଏ ବି ସି ଡ଼ି ସାଇନ୍ସଟା କହୁଛି, ଆଇ ଆଇ ନା କମ୍ପ୍ୟୁଟର ସାଇନ୍ସ ନା କେଉଁ ପାଠ ପଢ଼ାନ୍ତି? ମାତା ଶତ୍ରୁ ପିତା ବୈରୀ ଯେନ ବାଲ ନ ପାଠିତ, ବାଳକକୁ ଯଦି ପାଠ ପଢ଼ାନ୍ତିନି, ବିଦ୍ୟା ଶିକ୍ଷା ଦିଅନ୍ତି ନା, ତାହେଲେ ସେ ପିତାମାତା ହେଉଛନ୍ତି ଶତ୍ରୁ। ଆଜିକାଲି ଆଚ୍ଛା ଯଦି ବିଚାର କରାଯିବ, ତ ଆଜିକାଲି ତ କେହି ଶତ୍ରୁ ନୁହନ୍ତି, ପୁଅ ପାଇଁ କେତେ ପଇସା ଖର୍ଚ୍ଚ କରୁଛନ୍ତି, କେତେ କେତେ କ'ଣ ସେ କରୁଛନ୍ତି ନା, ସେ ଶତ୍ରୁ ଯଦି ତାଙ୍କୁ ଉପଯୁକ୍ତ ବିଦ୍ୟା ଶିକ୍ଷା ନ ଦିଅନ୍ତି। ଉପଯୁକ୍ତ ବିଦ୍ୟା କ'ଣ କି? ଏଇ କୃଷ୍ଣ ଚେତନା, ଭକ୍ତିର ବିଦ୍ୟା, ଭକ୍ତିର ବିଦ୍ୟା ଶିକ୍ଷା ନ ଦେଲେ ଆପଣ କହୁନାହାନ୍ତି। ଆମେ କଥା ତ ବାହାରେ କହେ, ଆମେ ଭାବୁଛେ ବିଦ୍ୟା ଅର୍ଜନ କରିକି, ପାଠ ପଢ଼ିକି, ରୋଜଗାର କରିକି, ଚାକିରି କରିକି ସେ ସୁଖ ପାଇବ। ଆଚ୍ଛା ଆମେ ତ ଦିନେ ପାଠ ପଢ଼ିଛେ, ଆମେ ବିଦ୍ୟା ଅର୍ଜନ କରିଛେ, ଆମେ ଚାକିରି କରିଛେ, ଆମେ ରୋଜଗାରକ୍ଷମ ହେଇଛେ, ଆମେ ବିବାହ ହେଇଛେ, ଆମେ ଘର କରିଛେ, ଆମ ଜୀବନରେ ସେ ବିଦ୍ୟା ଆମକୁ ସୁଖମୟ ସ୍ଥିତିକୁ ନେଇଛି କି? ଆମେ ପ୍ରକୃତରେ ସୁଖ ଶାନ୍ତି ପାଉଛେ କି? ଆମେ ତ ପାଇନୁ। ତାହେଲେ ଆମେ ଯଦି ପାଉନେ, କେମିତି ସ୍ୱପ୍ନ ଦେଖି ଆମ ପୁତ୍ର ସେ ସୁଖ ପାଇବ? ସେ ବିଦ୍ୟାକୁ ହାସଲ କରି, ସେ ବିଦ୍ୟାକୁ ଆଶ୍ରୟ କରି ପୁତ୍ର ସୁଖ ପାଇବ, ଏଇଟା କେମିତି ବିଚାର କରାଯାଇପାରେ? ଏଇଟା କେବେ ବି ବିଚାର କରିବା ଠିକ୍ ନୁହଁ। ଇଏ ହେଉଛି ଅଜ୍ଞ ଅବସ୍ଥା, ମହାମାୟାଙ୍କର ସ୍ୱରୂପ, ମହାମାୟାଙ୍କର ତ ଏଇଟା ପ୍ରସବିନୀ ବିଦ୍ୟା ଶୁଣୁଥିଲେ, ସେ ଅବିଦ୍ୟାଟାକୁ ବିଦ୍ୟା ବୋଲି ବିଚାର କରୁଛନ୍ତି ସମସ୍ତେ, ଏଇଟା ରହିବ ସ୍ୱାଭାବିକ। ସେଥିପାଇଁ ସା ବିଦ୍ୟା ଯାହା ବିମୁକ୍ତ ହେ, ନଚେତ ଏସବୁ ବିଦ୍ୟା ଗୁଡ଼ା କ'ଣ, କେବଳ ପରିଶ୍ରମର ରୂପ, ଆଉ କିଛି ନାହିଁ। ବିଦ୍ୟାନ୍ ଯାହା ଶିଳ୍ପ ନେଇପଡ଼, ଆଉ ଏ ବିଦ୍ୟାର ସ୍ୱରୂପ କ'ଣ, ବିଦ୍ୟାର ମାନେ ସ୍ୱରୂପ କ'ଣ, ତାର ସ୍ୱଭାବଟା କ'ଣ ହେବ, ସ୍ୱଭାବଟା ଦେଖନ୍ତୁ ରାଣୀ କୁନ୍ତି କହିଛନ୍ତି କ'ଣ, ଜନ୍ମ ଐଶ୍ୱର୍ଯ୍ୟ ସ୍ରୋତ ଶ୍ରୀଭି ଏ ଦମାନ ମଦ ଅପମାନ କହିଲେ, ଜନ୍ମ ଐଶ୍ୱର୍ଯ୍ୟ ସ୍ରୋତ ଶ୍ରୀଭି, ସ୍ରୋତ ଜ୍ଞାନ, ଆଜି ଏଇଟା ବିଚାର କରୁଥାଏ ବସିକି। ଆଚ୍ଛା ରାଣୀ କୁନ୍ତି ଯେଉଁ କହିଲେ ବିଦ୍ୟା, ଜ୍ଞାନ କଥା କହିଲେ ନା, ଜନ୍ମ ଉଚ୍ଚକୂଳରେ ଜନ୍ମ, ଐଶ୍ୱର୍ଯ୍ୟ ଅଧିକ ଧନ, ସୁତ ଅଧିକା ଜ୍ଞାନ ବୁଦ୍ଧି, ଶ୍ରୀ ସୌନ୍ଦର୍ଯ୍ୟ, ଇଏ ଏଦମାନ ମଦ ଉପମାନ, ବ୍ୟକ୍ତିର ମଦ ଗର୍ବକୁ ବଢ଼ାଏ। ଆଚ୍ଛା ରାଣୀ କୁନ୍ତି ଯେଉଁ କହିଲେ ବିଦ୍ୟା, ଜ୍ଞାନ କଥା କହିଲେ, ଏଇଟା କେଉଁ ଜ୍ଞାନ, କେଉଁ ଜ୍ଞାନ? ମୁଁ ଆସି ବସି ଚିନ୍ତା କରି ଚିନ୍ତା କଲି ବସି, ଏଇଟା କେଉଁ ଜ୍ଞାନ କଥା କହିଛନ୍ତି ରାଣୀ କୁନ୍ତି, କେଉଁ ଜ୍ଞାନ? ତରୁଣ କୁନ୍ତିରୁ ରାଣୀ କୁନ୍ତି ଯେଉଁ କହିଲେ ଜ୍ଞାନ ଯେଉଁ ଯିବକୁ କ'ଣ ଅଭିମାନୀ କରାଏ, ଅହଙ୍କାର ବଢ଼ାଏ, କେଉଁ ଜ୍ଞାନ ସେଇଟା? ହଁ ଜଡ଼ ଜ୍ଞାନ, জড় জ্ঞান না? হ্যাঁ, না না না, হ্যাঁ না, হ্যাঁ বিচার করন্তু, ওইটা বসিয়ে চিন্তা করলি, এটা কেউ জ্ঞান কথা কহিছেন রাণী কুন্তি। আচ্ছা রাণী কুন্তি যেত ভগবানকে প্রার্থনা করছেন এই কথা কহিকি, সে সময় কোন ইঞ্জিনিয়ারিং কলেজ লা কি কোণ সে লা সে সময় ইঞ্জিনিয়ারিং কলেজ লা, মেডিকাল কলেজ লা, কিছু না, এতে শিক্ষানুষ্ঠান লা, কিছু তো নথিলা, তার মানে সেত জড় জ্ঞান তো কিছু নথিলা বিশেষ, যদিও থাইপারে কিছু আমি তো জানিনি, সে সে পর্যন্ত আমার দৃষ্টি যাবনি, শাস্ত্র দৃষ্টি যাহা দেখুছে, তো সেতবে তো এত শিক্ষানুষ্ঠান তো নথিলা না, গুরুকুলরে কোন শিক্ষা দিয়া, গুরুকুলরে কোন এইসব শিক্ষা দিয়া না, সে তো আত্মজ্ঞান শিক্ষা দিয়া। তা মানে রাণীকুন্তি যাহা কইছেন এটা কোণ বিদ্যা মানে আত্মজ্ঞান ব্যতীত যাহা রহিলা, এবং বিশেষ করে আত্মজ্ঞান ভগবান ভক্তি ব্যতীত, এই জ্ঞান ব্যতীত অলগা যে আমি যে জ্ঞান কু শরীর ব্যবহার করছে, রাণীকুন্দি কহিয়া ভাবটাই আউ কোণ হইতে পারে আপনার বিচার করুন। হ্যাঁ সেটা আসিও, সেটা আসিও, সেটা আসিও, সেই জ্ঞানটা আসিও, সেটা কোণ রাণীকুন্দি যে কৌছেন এটা মানে যে জ্ঞানটা যে বিদ্যা যে বুদ্ধি সেটা আত্মার কল্যাণ কার্য করুনি, শরীর যেটা কার্য করুচি সেটা যেকোন জ্ঞান হইপারে, যেমি জ্ঞান জ্ঞানের বহু বিভাগ অছে, যেমি এটা আমি দেখুছে আজিকা স্থিতিরে সিনা আমি এটা আলোচনা করছে, বিজ্ঞান কোণ কেমিস্ট্রি সাইন্স ম্যাথমেটিক্স এইগুলা আলোচনা কলে, কিন্তু বিদ্যা ভিতরে পুণি আছে যুদ্ধ কৌশল, 64 প্রকার বিদ্যা আছে, বুঝি কি না, 64 প্রকার বিদ্যা হাসল করলে না ভগবান শ্রীকৃষ্ণ, তাহলে সেগুলা তো সব বিদ্যা আছে, 64 বিদ্যা বর্ণনা আছে, রাজনীতি সব তো বিদ্যা আছে, তো সেই বিদ্যা যদি সেগুলাক ভগবান সহ যুক্ত ন হুয়ে, যদি ভক্তি করতে না আত্মার কল্যাণ ন করতে, তাহলে কোণ করা হয়েছে মদহপমা, ব্যক্তির মদ সৃষ্টি করি, তা বিপদ হচ্ছে বিদ্যা বধু জীবন, বিদ্যার স্বরূপ হচ্ছে বধু জীবন, বধু ভাই তা জীবন হব। প্রশ্ন আছে আছে বধু বিদ্বান লোক বহুত অনেক, সে স্বভাব তো নম্র হয়ে থাকে, বহু শান্তশিষ্ট থাকে, সমস্ত তো উগ্র নুহ, সমস্ত তো অহংকার নথায়, কী সমস্ত তো অহংকার নথাতে, সে ভিতরে তো পুঁ শান্ত অনেক, সিদ্ধান্ত কোণ আসন্তকালি শুনবা, প্রকৃত সেটা বিদ্যার স্বরূপ না কোণ, বিদ্যার লক্ষণ না কোণ, তাহলে রাণীকুন্দি কথাটা ভুল হয়ে যাবে, রাণীকুন্দি কিন্তু মদ অপমান, ব্যক্তির মদ অহংকার বঢ়ায়, আসন্তকালি শুনবা বিদ্যা, এই আজ বিদ্যা বিষয়ে শুনলে কালি শুনবা বিদ্যার লক্ষণ কোণ, বধু জীবন, বধু জীবনটা আমার আলোচনা হব, বহু সুন্দর, তা ভিতরে বহু সুন্দর সিদ্ধান্ত রয়েছে, বধু জীবন কিভাবে, ইয়ে সমস্ত শিক্ষা, বিশেষ করে ভক্ত শিক্ষা, ভক্ত শিক্ষা বধু জীবন, আসন্তকালি সমস্তে তা বিষয়ে পুরা বুঝিপার যে বধু জীবনটা কম নামে সেসব রয়েছে, কত লক্ষণ রয়েছে, ঠিক আছে কথাটি বিশ্রাম দেওয়া, জয় শ্রী শ্রী চৈতন্য শিক্ষাষ্টকম কি, জয় শ্রী শ্রী সচ্চিদানন্দ ভক্তি বিনোদ ঠাকুর কি, শ্রীল প্রভুপাদজী মহারাজ কি, জয় পদ্মপাবন শ্রীল গুরুদেব কি, জয় অনন্ত কোটি বৈষ্ণব বৃন্দ কি, সমবেত গৌরভক্ত বৃন্দ কি, নিতাই গৌর প্রেমানন্দে হরি হরি ও, শ্রীল প্রভুপাদ শ্রীল গুরুদেব কি।